ओम नमो भगवते वासुदेवाय। श्रीमद भगवद गीता द्वितीय अध्याय सांख्य योग रामायण श्रवण करुले भगवान श्रीकृष्ण अर्जुन को आत्मार जो स्वरूप तात्विक दृष्टि प्रतिपादित करछन्ती। जीव आमने जो हूँ भगवान अंश आम हूँ आत्मा, तो जगतर सुख दुख लाभ क्षति मान अपमान यदि किसी कह जाए जो संसार जो फलटा कौन बा संसार रिजल्ट आम जो एत परिश्रम करूँ तार फलटा कौन मिल लोक प्राय छोटी जिनस फोकस कर जीवन में गोटे मान सम्मान गोटे लाभ क्षति मोर लस कौन है प्रॉफिट कौन है आ गोटे मान आ गोटे सम्मान आ गोटे सुख आ गोटे दुख ये छोटा जिनस टोटाल जीवनटा ही तार निर्भर कर लाभ हो गला तो खुशी होगा किसी क्षति होगा तो दुखी है मोर सुख मोर दुख मोर मान मोर अपमान ये शारीरिक चेतना प्रकृत में भागवत सिद्धांत हिसाब से शरीर दि जाइए ये उपलब्धि करने जाने आम हूँ जीवात्मा ये शरीर टा गोटे भौतिक वस्तु बा भौतिक उपादान आम गोटे पोशाक जमी प्रभुपा जी महाराज उदाहरण दिखती आम सार्टा पिंधुचे सार्टर हाथ अच्छे ना नहीं सार्टर हाथा आम हाथ नुहे सार्टर हाथा आम हाथ नुह से किसी क्षति हम सार्टर हाथ कटिगले भी हाफ पिला हाफ सार्ट पिंधे ना फुल सार्ट भी अच्छे आम सार्टा पिंधुचे कि आम सार्ट नुहमें आम घरे रोचे कि आम घर नुह आम घर नुह आम घर टू भिन्न आम कार भितर बसिक चलाउे कार आम कार नुह आम कार टू भिन्न से शरीर में आम जो व्यक्ति व्यक्ति विशेष प्रत्येक व्यक्ति जो तर नाम यही जन्म जो नाम दि जाइए नामटा शरीर पर दिखाई नामटा हूँ शरीर को दि जाए आत्मार किसी नाम ना आत्मार नाम है यह अविच्छेद्य कौन कहले हाँ अच्छेद्य अक्लेश्य अशुष्य ये आत्मार नाम कहले चले ये सब शरीर नाम कारण शरीर जब नाम न दिजाव कम चलो शरीर जब समस्त नाम टा बंद कर दिया कम कम चलो जगत किए का कौन डाक कमी शरीर कर्म पाई ये जगत रख चलने गोटे नाम अच्छे से आम नामकरण कराला जे से नामटा ना तो शरीर चलो नी भगवान नाम धरिकी डाक खाली गोटे नाँटा कौन डाक आजिकल गुडु मुडु से जो ना डाकुटा कौन गोटे स्वर नाँटा पे शब्द कहीं उच्चारण करा जाए क्या नाँटा ना तो कम चली पारे आ स्त्री डाक हे स्त्री तुम तो हे सब कम करद सरकारी कम हो जो कम हो नाम निहाती आवश्यक रही नामटा हूँ शरीर नामकरण जेहतु शरीर अच्छी तो नामकरण संस्कार करर को हवार सहित जोड़ा हो जहाँ आम गत काली पड़ी व्यावहारिक सत्यटा जोटा रही परमार्थ सत्य केवल अति उन्न स्थित परहत करहब ना करहब भोजन टाक छाड़ी पारे निद्रा को छाड़ पारे मान अपमान को छाड़ पारे सब जाचे जमी तुणा देवी सुनी महाप्रभु शिखी समझे जानते सब किसी विषय आसक्ति कौन सब जो समस्त सब कि जानते काट पारे जो व्यावहारिक परमार्थिक स्थित उन्नत हो जाए सेतळे व्यावहारिक जीवन टाक नेग्लेक्ट करिबा नॉन सेंटिमेंटल जदि नेग्लेक्ट करिबा मु देखि बहुत भक्त सेमिति से नॉन भक्त हे एक जन भक्त तांकर सेमिति से मिलिटरी थिले से त नॉन भक्त जानले अरे कोन जीवन ल किछ नै सब किछ नै एटा सब चाकरी बाकरी छाडी पळाय हे प्रचार करबी ये करबी से करे तार आसले कोन दिचर फोन कि दिन 5-7 वर्ष गला फोन देखला आगे पैसा बदर नै कोन कोन करी फोन बिजनेस आरंभ करले ସେ କ'ଣ ବ୍ୟବହାରିକ ବୁଝିପାରୁନାହାନ୍ତି ସେଟା ସତ୍ୟ ନୁହେଁ ଏ ଯେଉଁ କର୍ମ କରୁଛେ ସ୍ତ୍ରୀ ପୁତ୍ର କରିନା ସତ୍ୟ ନୁହେଁ କିନ୍ତୁ ସତ୍ୟ ବୋଲି ଆମକୁ ମାନିବାକୁ ପଡ଼ିବ ଯେପର୍ଯ୍ୟନ୍ତ ଆମେ ଆତ୍ମଧର୍ମ ଉପରକୁ ଆସିନି ସେଟା ସତ୍ୟ ବୋଲି ମାନିବାକୁ ପଡ଼ିବ ତୁମେ ରିଜେକ୍ଟ କରିପାରିବନି କାରଣ ତୁମେ ସର୍ବଧର୍ମ ପରିତ୍ୟଜ୍ୟ ହେଇନ ତୁମେ କୌଣସି ପରିସ୍ଥିତିରେ ଅବିଚଳିତ ସ୍ଥିତିକୁ ଆସିନି ତୁମେ କୃଷ୍ଣଙ୍କ ଉପରେ ପୂର୍ଣ୍ଣ ନିର୍ଭର କରୁନ ବ୍ୟବହାରିକ ଜୀବନଟା କେତେବେଳେ ରିଜେକ୍ଟ କରିହେବ ଯେମିତି କହିଲେ ଆମେ ଆମେ ଉଦାହରଣ ଶୁଣୁଥିଲା ନା ଭରତ ମହାରାଜଙ୍କ ସ୍ଥିତି ଅବଧୂତଙ୍କର ସ୍ଥିତି ସେତେବେଳେ ପୁରା ରିଜେକ୍ଟ କରିହେବ ପୂର୍ଣ୍ଣ ସମର୍ପିତ ଜଣେ ଆତ୍ମା ହେଲେ ତାର ବ୍ୟବହାରିକ ଜୀବନ ଉପରେ ଏତେ ସେ ଗୁରୁତ୍ୱ ଦିଏନି କାରଣ ସେ ଶରଣାଗତ କୃଷ୍ଣ ପାଖରେ ହେଇଗଲା ନା, କୃଷ୍ଣ ପାଖରୁ ଶକ୍ତି ପ୍ରାପ୍ତ ହେଲା। ତେଣୁ କୃଷ୍ଣ ପାଖରେ ଯେଉଁ ଏନର୍ଜିଟା ଆସିଲା ସେ କାହାକୁ ଫିଟ୍ଅପ୍ କରିବ? ଜୀବାତ୍ମାଙ୍କୁ କରିବ। ତେଣୁ ଜୀବାତ୍ମା ସହିତ ଶରୀର ମନ ଇନ୍ଦ୍ରିୟ ସବୁଗୁଡ଼ାକ ପଟେନ୍ସି ପାଇଲେ। ତେଣୁ ଗୋସ୍ୱାମୀମାନେ ଅଳ୍ପ ଅଳ୍ପ ଭୋଜନ କରିକି ନିଦ୍ରା ନ ଯାଇକି ଚାରିଦଣ୍ଡ ଶୋଉଥିଲେ, ଶୁଷ୍କ ରୁଟି ଚଣା ଖାଉଥିଲେ, ତା ଭିତରେ ଗୋବର୍ଦ୍ଧନ ପରିକ୍ରମା କରୁଥିଲେ। ଆଜିକାଲି ଗୋଟେ ସୁସ୍ଥ ଲୋକ ବି ଗୋବର୍ଦ୍ଧନ ପରିକ୍ରମା କରିଦେଲେ ତା ଆଣ୍ଠୁ ଗଣ୍ଠି ବିନ୍ଧୁଛି, ସେମାନେ କେମିତି ଏଇଟା କରୁଥିଲେ ନା? ଏନର୍ଜିଟା ଭଗବାନ କହିଲେ ନା, ମୁଁ ହେଉଛି ସବୁ ସବୁଥିରେ ସୋର୍ସ, କ'ଣ କହିଲେ ଆମ ସର୍ବସ୍ୱ ପ୍ରଭାବ। ତେଣୁ ଶକ୍ତିର ଉତ୍ସ ବି ସିଏ, ଶକ୍ତି ଯେଉଁ ଆସେ ଏମିତି ନାହିଁ ଯେ କେବଳ ଖାଇଲେ ଭୋଜନ ଆସେ, ନାହିଁ ସେମିତି ନାହିଁ। ଶକ୍ତିରେ ଭଗବାନ ଦେଇପାରନ୍ତି, ଚିନ୍ମୟ ଶକ୍ତି ଦେଇପାରନ୍ତି। ଏଇ ଯେଉଁ ଯୋଗୀମାନେ ସବୁ ଏବେ ବି ସବୁ ହିମାଳୟର ସବୁ ଭିତରେ କୁଆଡ଼େ ଅଛନ୍ତି, କିଏ କିଏ କହୁଛନ୍ତି ମଝିରେ ମଝିରେ, ଆଗରୁ ଯୋଗୀମାନେ ଥିଲେ, ସେ ସବୁ ଗଙ୍ଗା ଜଳ ପାନ କରୁଥିଲେ, ଫଳମୂଳ ଖାଇ ରହୁଥିଲେ, ତାଙ୍କ ଏନର୍ଜି କିଏ ଦେଉଥିଲା? ଶକ୍ତି କିଏ ଦେଉଥିଲା? ଭଗବାନ ଦେଉଛନ୍ତି। ଭଗବାନ ଶକ୍ତିର ଉତ୍ସ ସିଏ, ସେଥିପାଇଁ ବ୍ୟବହାରିକ ସତ୍ୟଟାକୁ ଆମେ ଏତେ ଶୀଘ୍ର କାଟିପାରିବାନି, ଆମକୁ ଅପେକ୍ଷା କରିବାକୁ ପଡ଼ିବ। ସେଥିପାଇଁ କହୁଛେ ନା, ଆର୍ କବେ ନିତାଇ ଚନ୍ଦର କରୁଣା ହେବେ, ସଂସାର ବାସନା ମୋର କବେ ତୁଚ୍ଛ ହେବେ। ଛାଡ଼ିବାଟା, ବାହ୍ୟରେ ଛାଡ଼ିବାଟା କିଛି ବଡ଼ ଜିନିଷ ନାହିଁ, ତୁମେ ସ୍ତ୍ରୀକି ଛାଡ଼ି ଦେଇପାର, ଘର ଛାଡ଼ି ଦେଇପାର, ମନରେ ଆସକ୍ତିଟା ବାସନାଟା ଯିବା ହେଉଛି ବଡ଼ ଜିନିଷ। ଛାଡ଼ିବାର କ'ଣ? ମୁନି ବଶିଷ୍ଠ ତାଙ୍କ ସ୍ତ୍ରୀ ସହିତ ରହୁଥିଲେ, କିନ୍ତୁ ସେ କ'ଣ ଥିଲେ? ବ୍ରହ୍ମର୍ଷି, ବ୍ରହ୍ମର୍ଷିଣାମ ବଶିଷ୍ଠହମ୍। ଭଗବାନ ଗୀତାରେ ତ ଭାଗବତରେ ତ କହୁଛନ୍ତି, ବ୍ରହ୍ମର୍ଷିମାନଙ୍କ ଭିତରେ ହେଉଛି ମୁଁ ବଶିଷ୍ଠ। ସେ ପାରମାର୍ଥିକ ସ୍ତରକୁ ପଳେଇଗଲେ ତୁମ ଜଗତର କିଛି ବାଧା ନାହିଁ, ସେତେବେଳେ ବର୍ଣ୍ଣାଶ୍ରମ ଧର୍ମଟା ବି ତୁମ ପାଖରେ ଲାଗିବନି। ତୁମେ ବ୍ରହ୍ମଚାରୀ ହଉ କି ଗୃହସ୍ଥ ହଉ କି ବାନପ୍ରସ୍ଥ ହଉ, ତୁମ ଆତ୍ମସ୍ଥିତି ପଳେଇଲା ଆଉ ତ ସମାନ। ଆଉ ଆମର ମହାଜନ ମାନ ଦେଖୁନ, ଯେଉଁ ଦ୍ୱାଦଶ ମହାଜନଙ୍କ ଭିତରେ କେତେଜଣ ଗୃହସ୍ଥ ଅଛନ୍ତି ତା ଭିତରେ, ତୁମେ ଯଦି ବର୍ଣ୍ଣାଶ୍ରମ ଦୃଷ୍ଟିରୁ ଦେଖିବ ସେମାନେ ଗୃହସ୍ଥ, କିଛି ଅଛନ୍ତି ପ୍ରହ୍ଲାଦ ବଡ଼ି ମହାରାଜ, କେବଳ ନାରଦ ଚତୁର କୁମାର, ଏ ଏତିକି ରହିଲେ ବ୍ରହ୍ମଚାରୀ ଭୀଷ୍ମ। ଆମେ ବ୍ରହ୍ମଚାରୀ ଗୃହସ୍ଥଙ୍କ ଭେଦ କହୁଛନ୍ତି ସବୁ ଶୁଦ୍ଧ ଭକ୍ତ। ଯେତେ ବର୍ଣ୍ଣାଶ୍ରମ ସିଷ୍ଟମରେ ବି ଦେଖିବ, ଆତ୍ମସ୍ଥିତିକୁ ଯେଉଁମାନେ ଗଲେ, ଯେଉଁମାନେ ଗୁଡ଼ ରହସ୍ୟ ଜାଣିଲେ, ସେ ତ ମହାପ୍ରଭୁ ଗୋଟେ ଜିନିଷରେ କାଟିଦେଲେ ନା, ଗୃହ ଥାକ ବନେ ଥାକ ସଦା ହରି ବୋଲି ଡାକ, ସୁଖେ ଦୁଃଖେ ଭୁଲ ନାଗ ବୋଦନେ ହରି ନାମ କରରେ। ମନରୁ ଆସକ୍ତି ତ୍ୟାଗ କରିବା, ବାଧକ କେହି ଜୀବର ନୁହନ୍ତି, ଜୀବର ବାଧକ ହେଉଛି ତାର ମନ, ତା ମନଟା ତାକୁ ପ୍ରୋବ୍ଲେମ୍ ଭୋଗଉଛି, ଆଉ ସେ ମନଟା ତ ଅଲଗା କୌଣସି ଉପାୟରେ ପ୍ରବୋଧିତ ହେଇପାରିବନି। ମନର ମାଲିକ ହେଉଛନ୍ତି କି? ଆତ୍ମା, ସରି ଇନ୍ଦ୍ରାଣ ମନଶ୍ଚାସ୍ମୀ, ଭଗବାନ କୃଷ୍ଣ ହେଉଛନ୍ତି। ତେଣୁ କୃଷ୍ଣଙ୍କ ପାଖରେ ଶରଣାଙ୍ଗ ଜଣ ହେଇଗଲେ ସେ ପୁରା ସବୁ ମନ ବୁଦ୍ଧି ଇନ୍ଦ୍ରିୟ ସବୁ ଶକ୍ତି ପାଇଗଲେ। ଆମ ପ୍ରୋସେସ୍ଟା ଆର୍ଟିଫିସିଆଲି ଆରେଞ୍ଜମେଣ୍ଟ କରିବା ପାରିବନି, କିଛି ଆତ୍ମସ୍ଥିତିକି ଆସିପାରିବେନି। ଏଇଟା ଗୋଟେ କେବଳ ଗୋଟେ ଆଡ଼ଜଷ୍ଟମେଣ୍ଟ ଲାଇଫ୍ରେ ଗୋଟେ କିଛି ଯାହା କୁହନ୍ତି ଅତିଶୟ ଗୋଟେ ଜୀବନ ହେଇଯାଉଛି ବୋଲି ଜଣେ, ସେ ଗୋଟେ ଆଡ଼ଜଷ୍ଟମେଣ୍ଟ କରୁଛି। କିନ୍ତୁ ଆଡ଼ଜଷ୍ଟମେଣ୍ଟଟା କ'ଣ ତୁମେ କରିବ? ତୁମର ତ ସରଳଟା ଅଛି, ସରଳ ବ୍ୟବହାରିକ ଜିନିଷ ତୁମେ ମାନିବାକୁ ପଡ଼ିବ ହିଁ ପଡ଼ିବ। ତୁମେ ମୁଁ ଘରେ ରହିବିନି, ତୁମେ ପଳେଇଗଲେ, ଘରେ ପଳେଇଗଲେ ମଠରେ ରହିଲେ, ମଠରେ କାହା କେଉଁଠି ରହୁଛ? ତୁମେ ଘରେ ରହୁଥିଲ, ତୁମର ସେଠି ଘର ତିଆରି କରିଥିଲ, ସେଟା ତୁମର କହୁଥିଲ ନା ଏଇଟା ମୋ ରୁମ୍। ମଠରେ ଆସିଲେ କେଉଁଠି ରହୁଛ? ସେଠୁ ଘର ଭିତରେ ରହୁଛ। ସବୁ ଯେ ଆସକ୍ତି ଉପରେ ଡିପେଣ୍ଡ କରେ, ବ୍ୟବହାରିକ ସତ୍ୟଟା ମାନି ମାନିକି ଯିବା ବର୍ଣ୍ଣାଶ୍ରମ। କାରଣ କଳିଯୁଗରେ ବିଶେଷ କରି ସେଥିପାଇଁ ବର୍ଣ୍ଣାଶ୍ରମ ଧର୍ମ ଉପରେ ଫୋକସ୍ କରାଗଲା। ଆଚାର୍ଯ୍ୟ ମାନେ ଜାଣିଛନ୍ତି ନା, ବହୁତ ସାଇଣ୍ଟିଫିକ ସେମାନେ, ତୁମେ କେବେ ଓଭର ସେଣ୍ଟିମେଣ୍ଟ ଗୋଟେ ରିଜେକ୍ଟ କରିପାରିବନି। ସେମାନେ ପୁରା ପକ୍କା ଭଗବାନଙ୍କୁ ନିଜ ଲୋକ ସବୁ ପକ୍କା ପ୍ରୋସେସ୍ ଦେଇଯାଇଛନ୍ତି। କଳିଯୁଗରେ ଦୈବ ବର୍ଣ୍ଣାଶ୍ରମ ସିଷ୍ଟମଟା ନିହାତି ଜରୁରୀ, ବହୁତ ଫିକ୍ସଡ ଅପ୍ ଲାଇଫ୍। ଗୋଟେ ସ୍ପିରିଚୁଆଲ ଲାଇଫ୍ଟା କ'ଣ? ଗୋଟେ ଗୋଟେ ଧୀର ଜୀବନ। ଭଗବାନ ସବୁ ଗୀତାରେ ଧୀର ଶବ୍ଦ କହୁଛନ୍ତି ନା, ଏଇଟା ଗୋଟେ ଧୀର ଜୀବନ। ଧୀର ମାନେ ଗୋଟେ ଯୋଦ୍ଧା ଭଳିଆ, ତୁମକୁ ବହୁତ ଯୋଦ୍ଧା ଯେତେବେଳେ ଯୁଦ୍ଧ କରୁଛି ତାକୁ ସ୍ୱର ବାଜିଲେ ନାହିଁ, ତା ଦେହରେ ସ୍ୱର ବାଜିବ, ସେ ଜାଣିଛି ମୁଁ ଯାହା ଉଲ୍ଲଉଛି ମାନେ ମରିପାରେ ନା ମାରିପାରେ କିମ୍ବା କ୍ଷତ ବିକ୍ଷତ ହେଇପାରେ। ସ୍ପିରିଚୁଆଲ ଲାଇଫ୍ଟା ଗୋଟେ ସେଇଭଳିଆ, ଗୋଟେ ଚ୍ୟାଲେଞ୍ଜେସ୍ ଗୋଟେ ଆସିବ, କେବେ ବି ଆସିବ, କିଛି କହିହବନି। ଜଣେ ଧୀର ବ୍ୟକ୍ତି ହିଁ ଲିଡିଂ, କିନ୍ତୁ କଳିଯୁଗରେ ସେଟା ନାହିଁ। କଳିଯୁଗରେ ଲୋକମାନଙ୍କର ଏତିକି ଶାସ୍ତ୍ର କ'ଣ ଶୁଣୁଛନ୍ତି ତାଙ୍କୁ କୁହାଯାଉ, ସେଟା ତାଙ୍କ ମୁଣ୍ଡକୁ ଆସୁନି। ମାନେ ଏତେ ଲାଇଟ୍ ମାଇଣ୍ଡେଡ୍, ଇଂଲିଶରେ ଯାହା କୁହନ୍ତିନି, ସେମାନଙ୍କର ମନଟା ଏତେ ହାଲୁକା, ଜଣେ ଗୋଟେ ଜିନିଷ ଦଶଥର କୁହା ଏଇଟା କରନି, ବଟ୍ ଦେ ଆର୍ ନଟ୍ କ୍ୟାଲସ୍, ତେର କ୍ୟାଲସ୍ ଗୁରୁଦେବ କୁହନ୍ତି ସେମାନେ, ଏଇଟା କରନି, ତୁମେ କରିବା ଉଚିତ ନୁହେଁ, ସେଇଟା ବୁଝିପାରୁନି। ତାପରେ ତାକୁ କ'ଣ କହିବ? ଯେ ମାନେ ଲାଇଟ୍ ମାଇଣ୍ଡେଡ୍ ପର୍ସନ୍, ପୁରା ହାଲୁକା କଳିଯୁଗ ଲୋକ ଗୁଡ଼ା, ମୁଣ୍ଡ ପ୍ରାୟ, ସେମାନେ ସ୍ପିରିଚୁଆଲ ଜିନିଷ କ'ଣ ବୁଝିବେ? ସେମାନେ ଗୁରୁମୁଖରୁ ଦୁଇପଦ, କାଲି କହୁଥିଲେ ନା, ଗୁରୁମୁଖରୁ ଦୁଇପଦ ଶୁଣି ଦେଇକି ସେମାନେ ଜୀବନ କଟାଉଥିଲେ। ବର୍ତ୍ତମାନ ଗୁରୁ ବଟର 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 ହଉ ତ କ୍ୟାସେଟ୍ ବି କାନରେ ଗଞ୍ଜା ହେଇକି ଯାଉଥିବ, 24 ଘଣ୍ଟା କ୍ୟାସେଟ୍ ଶୁଣୁଛନ୍ତି ଗୁରୁଙ୍କ, ହେଲେ ଯାହା କରିବା କଥା ସେ ତାଙ୍କୁ ମନ କରିବେ, ସେ ଶୁଣିଲା ବେଳେ ଶୁଣିଦେବେ, ଜପ କଲା ବେଳେ ଜପ ସହିଲା, ତାପରେ ତା ଜାଗ୍ରତ ସେ କରିବେ। ଅଲଗା ଯୁଗରେ ଏମିତି ନଥିଲା, ଏଇଠି ବହୁତ ଫଲେ ନାହିଁ ସେ ପ୍ରଭୁପାଦ କୁହନ୍ତି ନା, କିନ୍ତୁ କେବଳ ଗୋଟେ ବଡ଼ ଏଥିପାଇଁ ମହାପ୍ରଭୁ ଆସିକି ଦୟା କରିକି ଯାଇଛି। ଗୁରୁଦେବ ସେଇ କଥା କୁହନ୍ତି, ଗୁରୁଦେବ ଜଣେ ପ୍ରଶ୍ନ କରୁଛନ୍ତି, ଗୁରୁଦେବ ସେଇ କଥା କହୁଛି, ନାଇଁ ନାଇଁ ତୁମେ ତୁମର କିଛି ଅଧିକାର ନାହିଁ, ତୁମେ ଯେଉଁ ଭାବୁଛ ତୁମେ ଡାଇରେକ୍ଟ ତୁମେ ଶାସ୍ତ୍ର ପଢ଼ ଦେଇକି ତୁମେ ଜାଣିଦେବ, ଆଗରୁ ସବୁ ଗୁରୁଙ୍କ ପାଖରୁ ଶୁଣିକି ଜାଣୁଥିଲେ, ତୁମକୁ ସବୁ ତୁମକୁ ଶୁଣିବାକୁ ପଡ଼ିବ। ଆଗରୁ ବୁକ୍ସ ନଥିଲା, କଳି ଯୁଗରେ କେବଳ ବୁକ୍ସ, ବ୍ୟାସ ଯେଉଁ ଭଗବାନ ଅବତାର ନେଲେ ବହୁତ ବ୍ୟାସ ଅଛନ୍ତି, ଏ ଯେଉଁ କୃଷ୍ଣ ଦେବପାୟନ ବ୍ୟାସ କେବଳ ଏ ଆସନ୍ତି ଏଇ ଦ୍ୱାପରରେ, ତାଙ୍କର ନାମ ବ୍ୟାସ ମାନେ ବହୁତ ବ୍ୟାସ ଅଛନ୍ତି, ବ୍ୟାସଙ୍କର ନାମ ବି ଅଛି ସବୁ, କେତେଜଣ ବ୍ୟାସ ଅଛନ୍ତି, ବ୍ୟାସ ଗୋଟେ ଟାଇଟଲ, ଗୋଟେ ପଦବୀ, ବ୍ରହ୍ମା ଗୋଟେ ପଦବୀ, ବ୍ୟାସ ସେଭଳି ଗୋଟେ ପଦବୀ, ତାଙ୍କର ନାମ ହେଉଛି ଶ୍ରୀକୃଷ୍ଣ ଦେବପାୟନ ବ୍ୟାସ, ଇଏ ଆସନ୍ତି ଦ୍ୱାପରରେ, ଏ ଯେଉଁ ଭଗବାନ କୃଷ୍ଣ ତଳେ ଆସନ୍ତି, ଇଏ ହିଁ ଆସନ୍ତି, ଶ୍ରୀକୃଷ୍ଣ ଦେବପାୟନ ବ୍ୟାସ, ଅଲଗା ବ୍ୟାସ ସବୁ ଅଛନ୍ତି, ତାଙ୍କର ନାମ ଅଛନ୍ତି। ତେଣୁ ଏ ଯେଉଁ ଶ୍ରୀକୃଷ୍ଣ ଦେବପାୟନ ବ୍ୟାସ, ଇଏ କେବଳ ଲେଖିଲେନି, ନାଇଁ ନାଇଁ ନାହିଁ, ଶ୍ରୁତି ଜ୍ଞାନ ଜୀବେର କୃପା କହିଲା କୃଷ୍ଣ ବେଦ ପୁରାଣ, ଲୋକଙ୍କର ଶ୍ରୁତି ଜ୍ଞାନ କଳିଯୁଗରେ ନାହିଁ, ସେଥିପାଇଁ ସେ ଅବତାର ଭଗବାନ ନେଲେ ଶାସ୍ତ୍ର ଗ୍ରନ୍ଥ ରୂପରେ, ଗ୍ରନ୍ଥ କାହିଁକି ନା ଏଠି ଲୋକ ପଢ଼ିକି ତୁ ରିମାଇଣ୍ଡ, ଆରେ ଏଟା ମୁଁ ଶୁଣିଛି, ଅଲଗା ଯୁଗରେ ଏମିତି ନଥିଲା, ଅଲଗା ଯୁଗରେ ଗୋଟେ କହିଦେଉଥିଲେ ତାଙ୍କ ମୁଣ୍ଡରେ ରହିଯାଉଥିଲେ, କଳିଯୁଗରେ ଶାସ୍ତ୍ର ସେଥିପାଇଁ ଆସିଲା, ପୁଣି ଶାସ୍ତ୍ରକୁ ପଢ଼ିବା ପାଇଁ ଲୋକଙ୍କର ରୁଚି ନାହିଁ, ପୁଣି ପଢ଼ିଲେ ବି ମନେ ରଖିପାରୁନାହାନ୍ତି, ସୁମନ୍ଦ ମତେ କହିଲା ସ୍ମୃତି ଶକ୍ତି ସୁ ମେଧା ଶକ୍ତି ମନ୍ଦ, ବିଷୟ ଜିନିଷଟା ମନେ ରହିବ, ପରମାର୍ଥ ଜିନିଷ ମନେ ରହିଲା, କଳିଯୁଗଟା ବଡ଼ି ଫଲେ ନେଇଛି ନା। ଏଠି ଶାରୀରିକ ଚେତନାଟା ପ୍ରଚୁର, କାହିଁକି ଶାରୀରିକ ଚେତନାଟା ପ୍ରଚୁର, ବିଷୟ ବିଷୟ ପ୍ରତି ଆକୃଷ୍ଟ ହେବା, ଆଉ ଆଧୁନିକ ମାୟାର ପ୍ରଭାବରେ ଆଧୁନିକ ଜିନିଷ ଯେଉଁଟା ସବୁ ବାହାରୁଛି ସେ କେବଳ ଗୋଟେ ଆତ୍ମାକୁ ବିସ୍ମରଣ କରିବ, ଆତ୍ମସ୍ଥିତିରେ ବିସ୍ମରଣ କରିଦେଉଛି, ଯାହା ସବୁ ବାହାରିଲା ଇଲେକ୍ଟ୍ରିକ ବାହାରିଲା ଯାହା ସବୁ ବାହାରିଛି, କିଛି ଏଇଟା ତ ବନ୍ଦ କରିବନି ବର୍ତ୍ତମାନ ମାନବ ସମାଜରେ, କିନ୍ତୁ କିଛି ଆତ୍ମାର କିଛି ଗୋଟେ ଲାଭ କରିନି, ଶରୀର ବି ଲାଭ କରିନି, ମୁଁ ଗ୍ୟାରେଣ୍ଟି ଦେଇଦେବି, ମୁଁ ବସିକି ଦିନେ ଚିନ୍ତା କରୁଥିଲି ଶରୀର ବି କିଛି ଲାଭ କରିନି, ଲୋକ ଆଗରୁ ଶୋଇଯାଉଥିଲେ କେତେବେଳେ ସାତଟା ବେଳେ ଚାରିଟାବେଳେ ଉଠି ପଡ଼ୁଥିଲେ, ହେଇ କହିଲେ କ'ଣ କହିବେ ସେଇଟା, ହେଲେ କହିଲେ ମୁଁ ତ ନିଜେ ମା ମାନଙ୍କ ସହିତ ଶୋଇଛି ନା, ବୁଢ଼ୀ ମା ମାଙ୍କର ଆମେ ସବୁ ଶୋଉ, ସେ ମା ମାନେ ବୁଢ଼ୀ ମା ପାଖରେ ଆମେ ସବୁ ଶୋଇବୁ, ସେ କହିବେ ଏଇ କୋଇଲି ବୋଗେଇଲେଣି, କୋଇଲି ଦେଖିଲୁ ଦେଖିଲୁ କେତେଟା ବାଜି ସେତେବେଳେ ଘଣ୍ଟା ନଥାଏ, ସେ ତାରାକୁ ନେଇ କହିଦେବେ, ସେ ଜଣେ ଆମ ଘରେ ବୁଢ଼ୀ ମା ଥାଏ, ସେ ମାଉସୀ ବୋଲି ଆମେ ତାଙ୍କ ଗୁଣ୍ଡାକୁ ବହୁତ ଏଜ୍ର, ଆରେ ବାବା ପୂର୍ବର ଏତେ ସୁନ୍ଦର ଟ୍ରାଡିସନ, ସେ କମ୍ ବୟସରେ ବିଧବା ହେଇ, ତା କଥା କହିବି ମୁଁ ବେଲ ମରାଜ ହଠାତ୍, ସେ କମ୍ ବୟସରେ ମାନେ ପୁରା 18-19 ବର୍ଷରେ ବିଧବା ହେଇଗଲା, ଫେଷ୍ଟ ତ 5-10 ବର୍ଷରେ ବିବାହ ହୁଅନ୍ତି, ଅଳ୍ପ ବୟସରେ ବିଧବା ହେଇଗଲା, ଆମର ଯିଏ ଥିଲେ ମାନେ ଯାହା କୁହନ୍ତି ଭୌତିକ ବାପା ତାକୁ ନେଇ ଆସିଲେ, ମୋ ମାଉସୀ କେମିତି ରହିବ, ତାଙ୍କ ଘର ତାଙ୍କ ଘରେ କିଏ କେୟାର ନେବେନି, ତାଙ୍କ ଘରେ କିଏ ଗରିବ ଘର, ମୋ ମାଉସୀ ହଇରାଣ ହେବ, ନାଇଁ ନାଇଁ ସେ ଛୋଟ ପିଲାବେଳେ ଆମ ଘରେ ରହିଛନ୍ତି, ସେ ବୟସ ସେ ମୋର ମନ ସେ ତାରାଗନ ନେଇ କହିବ, ନାଇଁ ନାଇଁ ଏ ତିନିଟା ହେଇଥିବ ଆଉ ତାରାଗନ ନେଇ କହିଦେବେ, ହେ ନିଦ ଭାଙ୍ଗିଲାଣି କେତେ ଶୋଇବ ମଣିଷ, କେହି ସେ କରେଣ୍ଟ ନଥିଲା ନା, କିରୋସିନି ଖର୍ଚ୍ଚ ହବ, ଲୋକ ଲିଭେଇଦେଇକି ଶୋଇଯାଉଥିଲେ, ବର୍ତ୍ତମାନ ଯାହା ବାହାରିଛି ଶରୀର ପାଇଁ ବି ଭଲ ନାହିଁ, ଏ ଯେଉଁ ମୋବାଇଲ ଗୁଡ଼ାକ ଯେଉଁ ରେ ଗୁଡ଼ାକ ଆସୁଛି ନା, ଯେଉଁ ଡ୍ରାଏ ସେଲ୍ର ଯେଉଁ ରେ ଗୁଡ଼ାକ, ଲ୍ୟାପଟପ୍ ମୋବାଇଲ ଯେତେ ସବୁ ଏଣେ ଡ୍ରାଏ ସେଲ୍ ବ୍ୟାଟେରୀ ଗୁଡ଼ାକ ନା, ତାର ଯେଉଁ ରେ ଗୁଡ଼ାକ କ'ଣ କ୍ଷତି ନ କରେ ବୋଲି ସେ ସାଇଣ୍ଟିଷ୍ଟ ମାନେ କହୁଛନ୍ତି, ଯିଏ ତିଆରି କରୁଛନ୍ତି ତାଙ୍କର ଲୋକମାନେ ହିଁ କହୁଛନ୍ତି, ମାନେ ତୁମର କେତେ ଶ୍ରୁତି ଶକ୍ତି ମେଧା ଶକ୍ତିକୁ ନଷ୍ଟ କରିବ, ଆଖିକି ନଷ୍ଟ କରିବ, ଚିଡ଼ଚିଡ଼ାପଣା ଆସିବ ସବୁ ଏଥିରୁ, କିନ୍ତୁ ଏଇଟା ଏସେନ୍ସିଆଲ ଲାଇଫ, ଗାଡ଼ି ବାହାରିଲା ପଲ୍ୟୁସନ ହେଇଗଲା, ଆଗରୁ ସବୁ ଗାଡ଼ି ଥିଲା କିଛି ପଲ୍ୟୁସନ ନଥିଲା, ଶରୀର ପାଇଁ କିଛି ଲାଭ ହେଇନି, କିନ୍ତୁ ଏଇଟା କଳିଯୁଗ, ବୈଷୟିକ କୌଶଳ ବିଜ୍ଞାନ କୌଶଳ ଆଉ ଯେ ଭୌତିକବାଦଟା ଏଇଟା ପ୍ରବଳ ରହିବ କଳିଯୁଗରେ, ହେଲେ ଏଇଟା କ'ଣ କରିବ ନା ଆତ୍ମଚେତନାଟାକୁ ବିସ୍ମରଣ କରିବେ, ସେଥିପାଇଁ ବ୍ୟାସ ଭଗବାନ ନିଜେ ଆସିଲେ, ଆସି ଗୀତା ଭାଗବତ, ବର୍ତ୍ତମାନ ଗୀତା ଭାଗବତ ଲୋକ ପଢ଼ିବେ, ଆତ୍ମାଙ୍କ କଥା ତୁମେ ଯାଉ ନା ଏ ଏରିଆରେ ପଚାରି ଆସିବି କି ଭାଗବତ କ'ଣ ଗୀତା କ'ଣ ନା କ'ଣ ମେନଗରୁ କିଏ ଗୀତା ପଢ଼ୁଛି ତୁମ ଗାଁରେ, ଚୈତନ୍ୟ ମହାପ୍ରଭୁ ମନ୍ଦିର ଅଛି ତ କିଏ କିଏ ଗୋଟେ ଯାଇ ପଢ଼ିବ, ଟିକେ ପ୍ରଣାମ କରି ସେଇଠି ଲୁଙ୍ଗି ପିନ୍ଧିକି ଟମାଟର ପ୍ରଣାମ କରୁଛନ୍ତି, ପ୍ରଣାମ ବି କରୁନାହାନ୍ତି ଠାକୁରଙ୍କୁ, ମୁଁ ସେ ଦେଖିଛି ଗାଁ ଲୋକଟା ସେଇଠି ବସିକି ତାସ ଖେଳିବ ଗୋଟେ ଠାକୁର ଗୋଟେ ଜୁଆର ଟିକେ ହବ ନାଇଁ, କ'ଣ କରିବ, ଅଦ୍ଭୁତ ଯୁଗ ନା, ପୁରା ଦେହ ଚେତନା ପ୍ରଚୁର, ସେଥିପାଇଁ ଆଚାର୍ଯ୍ୟମାନେ ଷ୍ଟିକ୍ଅପ୍ ରହିଲେ ସବୁ, ଏଇ ପ୍ରିନ୍ସିପଲ୍ ତ ମାନିବାକୁ ପଡ଼ିବ, ମଙ୍ଗଳାରତି ଆସିବାକୁ ପଡ଼ିବ, ଏମିତି ନିୟମ ମାନିବାକୁ ପଡ଼ିବ, କାହିଁକି ନା ଦେହ ଚେତନାଟା ଯେମିତି ବ୍ୟବହାରିକ ଜୀବନ ନ ବଢ଼ୁ ନ କମୁ, ଏଟା ଠିକ୍ ଅଛି, ତୁମର ଆତ୍ମଚେତନା ବଢ଼ିଲା ତୁମେ କମେଇ ଦେଇପାରିବ, କିନ୍ତୁ ବଢ଼ିବାକୁ ଚାନ୍ସ ଦିଅନି, ତୁମେ ଯାହା ଖାଉଥିଲ ଯାହା କରୁଥିଲ ତା'ପରେ ଏଠି କମିବା ଦରକାର, ମଠ ମନ୍ଦିରରେ ବଢ଼ିବନି, ଏଇଟା ଅସ୍ଥିର ଲାଇଫ୍ ଆଉ, ତୁମେ ଯଦି ବଢ଼େଇ ଦେଉଛ ବ୍ୟବହାରିକ ଜୀବନଟାକୁ, ତୁମ ଆତ୍ମଧର୍ମ ଏଇଟା ଗୋଟେ ବାଧା ସୃଷ୍ଟି ହେବ। କାହିଁକି ଆମେ ଚିନ୍ମୟ ଆତ୍ମା ନା, ଆମେ କ'ଣ କରୁଛେ, ଆମେ ଜଡ଼ ବୋଲି ଭାବୁଛେ, କିନ୍ତୁ ଭଗବାନ କ'ଣ? ଚିନ୍ମୟ। ତେଣୁ ଆମର ଆମେ ହେଉଛୁ ଚିନ୍ମୟ ତତ୍ତ୍ୱ, କିଏ? ଆତ୍ମା। ସେଇ ଫର୍ମଟାକୁ ରିଭିଲ୍ କରିବାର ଅଛି ଆମକୁ। ସେଥି ମୁଁ କ'ଣ? ମୁଁ ହେଉଛି କୃଷ୍ଣ ମହାପ୍ରଭୁ। ସେ ଆସି ଡାଇରେକ୍ଟ ଗୋଟେ ଡାଇରେକ୍ଟ ଫ୍ରେସ୍ଟା ଏଷ୍ଟାବ୍ଲିସ୍ କଲେ ନା, ମହାପ୍ରଭୁ ଆତ୍ମତତ୍ତ୍ୱ କହିବାକୁ ତମକୁ ସମୟ ନାହିଁ। କୃଷ୍ଣ ସହିତ କୃଷ୍ଣ ରୂପରେ କହିଦିଏ, ସେ ଡାଇରେକ୍ଟ ଆସି କହିଲେ ଜୀବର ସ୍ୱରୂପ କୃଷ୍ଣ ନିତ୍ୟ ଦାସ। ତା ସ୍ୱରୂପ ହେଉଛି ଦାସ ସେ, ତାହେଲେ ତୁମେ ସେଇଠୁ ଆରମ୍ଭ କର ପ୍ରେମ ସେବା, କୃଷ୍ଣଙ୍କର ସେବା ଆରମ୍ଭ କର। ସ୍ୱରୂପଟା ସିନା ଜୀବର ଦାସ, କିନ୍ତୁ ଶରୀର ସ୍ୱରୂପଟା କ'ଣ? ଜୀବର ସ୍ୱରୂପ ହେ କୃଷ୍ଣର ନିତ୍ୟ। ଜୀବର ସ୍ୱରୂପ ମାନେ କ'ଣ? ଜୀବ ଯ ଜୀବ ୟତି, ଯିଏ ନିଜେ ଜୀବନ ଦଉଛି, ଏ ଶରୀରକୁ ଜୀବନ ଦଉଛି, ଯିଏ ସ୍ୱୟଂ ସଜୀବ କି ଆତ୍ମା। ଆତ୍ମାର ସ୍ୱରୂପ ହେଲା କୃଷ୍ଣଙ୍କର ଦାସ, କିନ୍ତୁ ଶରୀରର ସ୍ୱରୂପଟା କ'ଣ? ଶରୀର ସ୍ୱରୂପ ହେଲା ସେ ସବୁ ମାୟା ପ୍ରତି ଆକର୍ଷଣ, ଆହାର ନିଦ୍ରା ଭୟ ମୈଥୁନ, ଏହାର ସ୍ୱରୂପଟା ଏହା। ଯେଉଁ ବଡିଟା ତୁମେ ପାଇଯିବ ସେ ବଡିର ନେଚରଟା ଗୋଟେ ରହିବ, କିଛି ସେ ତାକୁ ତୁମକୁ ବାନ୍ଧିକି ରଖିବ ତାର ଧର୍ମ ହିସାବରେ। ନାରୀ ସ୍ୱରୂପ ପାଇଲେ ନାରୀର ଗୁଣ ରହିବ, ପୁରୁଷ ସ୍ୱରୂପ ପାଇଲେ ପୁରୁଷର ଗୁଣ ରହିବ, ପଶୁ ସ୍ୱରୂପ ପାଇଲେ ପଶୁ ଗୁଣ ରହିବ। ବହୁତ କଷ୍ଟ ନା ଗୋଟେ ଜୀବନଟା, ମଣିଷ ଜଣେ ବୁଝିପାରୁନି, ଆଉ ବୁଝିଲେ ବି ତ କିଛି କାରଣ, ଏଟା ତ ଚିନ୍ମୟ ଜିନିଷଟା, ଚିନ୍ମୟ ଜିନିଷଟା ସେ ନଲେଜଟା ନ ଆସିଲେ, କୃପାଟା ନ ଆଇଲେ ତୁମେ ବି କିଛି ଜାଣିଲେ ବି କିଛି କରିପାରିବେନି। ଜାଣିକି ସବୁ କିଛି କରିପାରୁନଥିବ, ଶୁଣିକି ବି ସବୁ କିଛି କରିପାରୁନଥିବ, ଏଟା ଚିନ୍ମୟ ଜିନିଷଟା। ସେଥିପାଇଁ ସେ ଲେଖିଲେନି କ'ଣ କାହିଁକି ତ ଗୋଟେ ମନେ ପଡ଼ିଥିଲା, ବହୁତ ଜନି ଭ୍ରମିନାଥ ଲଇନୁ ଶରଣ, କୃପା କରି ନିଜେ ଗୁଣ କୃପା କର ଅଧମ ତାରଣ। କିନ୍ତୁ କି ସୁନ୍ଦର ୱାର୍ଡିଂ ସବୁ ତାଙ୍କର, ମାନେ ମୁଁ ଯଦି ମୋ ଦେହକୁ ଦେଖିବି, ମୋ ଗୁଣକୁ ଦେଖିବି, କେବେ ମୁଁ ଜାଣିଛି ଆପଣ ମୋତେ କୃପା କରିବେନି ଜନ୍ମରେ, ଏ ଜନ୍ମ ନାହିଁ କୋଟି ଜନ୍ମରେ କୃପା କରିବେନି ମୋର ଯୋଗୁଁ। କାରଣ ଆପଣ ଶୁଦ୍ଧ, ମୁଁ ଗୋଟେ ଅଶୁଦ୍ଧ ଶରୀରଟା ଧରିଛି, ସବୁବେଳେ କାମ କ୍ରୋଧ ଚିନ୍ତା ଲୋଭ ଈର୍ଷା ଦ୍ୱେଷ ଏଇଟା ରହିଛି, ମୁଁ କ'ଣ ଆପଣଙ୍କୁ ପାଇବି, କୃପା ପାଇପାରିବିନି। ବହୁ ଜନି ଭ୍ରମିନାଥ ଲଇନୁ ଶରଣ, ଗୋଟେ ଜୀବନ ପ୍ରାର୍ଥନାଟା ଏମିତି ରହିବା ଦରକାର ନା, ଭଗବାନଙ୍କର ଭଜନଟା ଆଉ କ'ଣ ତୁମେ କହୁଛ? କ'ଣ ଖାଲି ରେଗୁଲେଟିଭ ହିଁ ଷୋଳମାଳା ଚପଟା କରିଦେଇକି ମାଳଟା ଥୋଇଦେବ ନା କ'ଣ? ଏଇଟା କ'ଣ ଭଜନ ନା କ'ଣ? ଭଜନର ପ୍ରାଣ ହେଲା ଶରଣାଗତି ନା, ଶିଖାଏ ଶରଣାଗତି ଭକତର ପ୍ରାଣ, ଶରଣାଗତି ନା ଭଜନକୁ ଆମେ କରୁଛେ, ପ୍ରଚାର କର, ନାମ କର, ଭକ୍ତ କର, ସେବା କର, ଯାହା କର, ଆମର ଶରଣାଗତି ବଢ଼ୁଛି କି ନା ଆମେ ଦେଖିବାକୁ ପଡ଼ିବ। ଡିପେଣ୍ଡାନ୍ସିଟା, ଡିପେଣ୍ଡାନ୍ସି ଇଂଲିଶରେ କୁହାଯାଏ, ଡିପେଣ୍ଡାନ୍ସି ନେଚର, ସରଳତା ଆଉ ନିର୍ଭରତା, ଏଇଟା ବଢ଼ୁଛି କି ନାହିଁ ଦେଖିବାକୁ ପଡ଼ିବ, ନହେଲେ ଆମର ସ୍ପିରିଚୁଆଲ ଗେନ୍ କିଛି ହେଇପାରିଲାନି। ଅବଶ୍ୟ ଲସ୍ କିଛି ନାହିଁ, ଏଟା ତ ଗୋଟେ ଏମିତି ଗୋଟେ ପ୍ରଭୁ ପରମ୍ପରା, ଶୁଦ୍ଧ ପରମ୍ପରା ଆସି ତ କିଛି ଲସ୍ ନାହିଁ ନାମରେ, କିନ୍ତୁ ଯେଉଁଟା ଆମେ ପାଇବା କଥା ଆମେ ସେଇଟା ପାଇପାରୁନି, ସେଥିରେ କ'ଣ ହବ ନା ଅବଷ୍ଟାକଲ୍ସ ଆସିଯିବ, ଆଉ ଗୋଟେ ଶରୀର ପୁଣି ଧାରଣ କରିଦେଇପାରିବେ, କ'ଣ ଗ୍ୟାରେଣ୍ଟି ଅଛି? କିଛି କାମନା ରହିଗଲା ମାନେ ଗୁରୁଦେବ ସେ କଥା କହୁଛନ୍ତି, ଗୋଟିଏ କାମନା ପାଇଁ ଯେତେ କାମନା ତୁମେ କରିବ ସେଥିପାଇଁ ତୁମେ ସେଥିରେ ଶରୀର ଧରିବାକୁ ପଡ଼ିବ। ସେଥିପାଇଁ ମହାପ୍ରଭୁ ମନା କରିଦେଲେ ନା, ନ ନ ନ ଲଗେଇଲେ ନା, ନା ଧରମ ନ ଜରମ ସବୁକୁ ନ ନ କରି କାଟି ବୁଡ଼େଇ ଦେଲେ ନା, ଆଉ ସେଇଟା ତ କହିଦେଲେ ହବନି, ବହୁତ ବଡ଼ ଗୋଟେ ଚ୍ୟାଲେଞ୍ଜ ଏଟା ଆମ ପାଇଁ। ଏଇଭଳି ପ୍ରାର୍ଥନା, କଣ୍ଟିନ୍ୟୁଅସ୍ ପ୍ରାର୍ଥନା ଆମର ଦରକାର। ଭକ୍ତି ପଥରେ ଆମେ ଆସିଛେ ମାନେ, ମାନେ ଭକ୍ତି ପଥରେ କ'ଣ ମାନେ, କିଏ କେତେ କଥା କହିପାର, ତୁମେ କେତେ ଲୀଳା କହିପାର, କେତେ ସୁନ୍ଦର ଭଲ ଭଗବାନ କଥା, ଜଗତର ହଜାର କଥା ଚାଲିଛି, ଆମର ଭଗବାନ ହଜାର କଥା କହିଲେ କ'ଣ କ୍ଷତି ହେଇଯାଉଛି ଜଗତରେ? କୃଷ୍ଣ କଥା ହଉ କିଛି ଅସୁବିଧା ନାହିଁ, କିନ୍ତୁ କୃଷ୍ଣ କଥା କହିବା ଆଉ ଶୁଣିବାର ତାତ୍ପର୍ଯ୍ୟ ହେଉଛି କୃଷ୍ଣଙ୍କର ଶରଣ ଯିବା। ମହାପ୍ରଭୁ ଏଇଥିପାଇଁ କେବଳ ଆସ, ଆମେ ବହୁତ ଜାଣିଲେ, ବହୁତ ଶୁଣିଲେ, ବହୁତ କିଛି କଲେ, କିନ୍ତୁ କୃଷ୍ଣଙ୍କ ଉପରେ ଆମର ଡିପେଣ୍ଡାନ୍ସ ନିର୍ଭରତା ବଢ଼ିଲାନି, ହବନି, ସ୍ପିରିଚୁଆଲ ଜିନିଷଟା ରିଭିଲିଂ ହବନି, ସେଇ ଆତ୍ମା ପୁଣି ଅବଶେଷରେ ଦୁଃଖୀ ହେଇଯିବ। ସେଥିପାଇଁ ସେ ଲେଖିଲେ ନା ସେ କଥାଟା କ'ଣ, ବହୁ ଜନି ଭ୍ରମିନାଥ ଲଇନୁ ଶରଣ, ମୁଁ ବହୁ ଜନ୍ମ ଭ୍ରମଣ କରିଛି, ବର୍ତ୍ତମାନ ମୁଁ ଆପଣଙ୍କ ଶରଣ କଲି, କିନ୍ତୁ ଶରଣ କଲେ ମୋର ଆଶା ନାହିଁ ଯେ ଆପଣ ମୋତେ କୃପା କରିବେ ବୋଲି। କାହିଁକି ନା, ମୁଁ ଗୋଟେ ଅନକ୍ୱାଲିଫାଏଡ୍, ଡିସ୍କ୍ୱାଲିଫାଏଡ୍ ପର୍ସନ୍, ମୋର ଗୋଟେ ଅଯୋଗ୍ୟ ବ୍ୟକ୍ତିଟା, ନିଜ ଗୁଣେ କୃପା କର ଅଧମ ତାରଣ। ମୁଁ ଶୁଣିଛି ଆପଣ ଅଧମକୁ ତାରଣ କରନ୍ତି, ନିଜ ଗୁଣରେ ଆପଣ କୃପା କରନ୍ତି, ତା ପ୍ରକୃତ କ'ଣ? ହଁ, ଜଗତ ତାରଣ ତୁମି ଜଗତର ନା, ଜଗତ ତାରଣ ତୁମି ଜଗତର ପତି, ତୁମି ତୁମି ଉପେକ୍ଷିଲେ ପ୍ରଭୁ କିଏ ହେବେ ଗତି। କେତେ ସୁନ୍ଦର ପରିଭାଷା, ସବୁ ବୈଷ୍ଣବ ଭାଷା ଗୁଡ଼ା, ଆପଣ ତ ମୋତେ ଉପେକ୍ଷା କରିଦେବେ ମୋର ଗତି କ'ଣ ହବ? ଜଗତ ତାରଣ ପ୍ରଭୁ ଜଗତର ପତି, ଆପଣ ଜଗତକୁ ତାରଣ କରନ୍ତି, ଜଗତର ଆପଣ ପତି, ଆପଣ ଯଦି ମୋତେ ଉପେକ୍ଷା କରିଦେବେ ମୋର ଗତି କ'ଣ ହବ? ଜଣେ ଭକ୍ତର ପ୍ରାର୍ଥନା ହେଉଛି ଏଇଭଳି, କେମିତି ଜଣେ ଭକ୍ତ ଯଦି ପ୍ରାର୍ଥନା କରିବ, ସଂସାର ତାର କିଛି ଆଶା ନଥିଲେ ସେଇଟା ପ୍ରାର୍ଥନା କରିବ, ସେତେବେଳେ ସ୍ପିରିଚୁଆଲ ଜିନିଷ ଜାଣିଦେବ ନାଇଁ ନାଇଁ ଏଇଟା ମୋ ଜୀବନର ଲକ୍ଷ୍ୟ, ମୋତେ ଯେମିତି ଯେକୌଣସି ଉପାୟରେ ମୋତେ, ଯେମିତି ଗୋଟେ ଚୋରଟା ଚୋରି କରୁଛି ନା, ଯେକୌଣସି ଉପାୟରେ ସେ ଟାର୍ଗେଟ୍ କରିଯାଉଛି, କ'ଣ କରୁଛି, ମୁଁ ଯେଉଁ ବାଟିଲେ ଚୋରି କରିବି, ଜୀବନ ବରଂ ଯାହା ମୁଁ ଚୋରି କରିବି। ସେ ଜଣେ ଭକ୍ତ ସେ ଗୋଟେ ମାନେ କ'ଣ ତାର କ'ଣ ଯେତେବେଳେ ଏଇ ଭୌତିକ କାମନା ମୁକ୍ତ, ସେ ଯେକୌଣସି ଉପାୟରେ ସେ ଛାଡ଼ିବୁନି କୃଷ୍ଣଙ୍କୁ, ଯେଉଁ ପାଠ ହେଲେ କହ ନାହିଁ ମୋତେ, ମୋର ତ ଆଉ ଜୀବନ ସମସ୍ୟା କି ସମାଧାନ ହେଇପାରିବନି କୃଷ୍ଣଙ୍କୁ ବିନା। ଏଇ ଆତ୍ମଚେତନାରେ ଆମେ ଯେଉଁ ଆତ୍ମଚେତନ ଜିନିଷ ଡିସ୍କସନ କରୁଛେ, ତ ବହୁତ ହାୟର ଫିଲୋସଫି ଆମେ ତ ମାନେ ବୁଝିବା ହିଁ କଷ୍ଟ, କିନ୍ତୁ ଏହାର ଉଦ୍ଦେଶ୍ୟଟା ହେଉଛି ଏଇଟା, ଆମର ଉଦ୍ଦେଶ୍ୟଟା ହେଉଛି ଆମେ ଶରଣାଗତ ନହେଲେ ଭଗବାନଙ୍କର ଆତ୍ମା ଜିନିଷଟା ରିଭିଲିଂ ହବନି ମୋର ଜଗତର। ଆମେ ଥିଓରିଟିକାଲ କହିଦେବା ମୋର କାହା ସହିତ ସମ୍ପର୍କ ନାହିଁ, ମୋର କିଛି ଅସୁବିଧା ନାହିଁ, ମୋର ଏଇଟା ନାହିଁ ସେଟା ନାହିଁ, ଆମେ ତ କହିଦେଇପାରିବା, କିନ୍ତୁ ଆତ୍ମା କ'ଣ ଖୋଜୁଛି ଏଇଟା କରିଦେଲେ ବି ତୁମେ ଜଣଙ୍କୁ ଖାଇବା ପିଇବାକୁ ସବୁ ବ୍ୟବସ୍ଥା କରିଦିଅ, ତାକୁ କିଛି କାମ ବି ଦିଅନି, ତାକୁ ସବୁ ଜିନିଶ ଭଲ ଭଲ ଖାଇବାକୁ ଦିଅ, ଭଲ ପିନ୍ଧିବାକୁ, ତଥାପି ସେ ଶୁଖେଇ ପାରିବେନି, ତାର କିଛି କାମ ନାହିଁ ତଥାପି ଶୁଖେଇ ପାରିବେନି, କାହିଁକି? ଆରେ ଦେହ ସୁଖ ସିନା ତାକୁ ମିଳିଯିବ, ଆତ୍ମାଟା, ଆତ୍ମା ସୁଖ ଚାହୁଁଛି ନା, ଆତ୍ମାଟା ସେ ଖୋଜୁଛି, ଆମେ ଯେଉଁ ଦୁଃଖ ହେଉଛି ମନ ଆମର, ସେ ଆତ୍ମାର ଦୁଃଖ, ଆତ୍ମା ସୁଖୀ ହେଇଗଲେ ମାନ ଅପମାନ ସହିତ କିଛି ଅସୁବିଧା ନାହିଁ, ମାନ ଅପମାନଟା ଆମକୁ କାହିଁକି କଷ୍ଟ ଲାଗୁଛି, ଆତ୍ମା କଥାରେ ଆତ୍ମା ସୁଖୀ ନାହିଁ ନା, ସେଥିପାଇଁ ଆତ୍ମା ଧର୍ମଟା ତ ଆସିନି, ଦେହ ଧର୍ମଟା ମୁଁ ଧରିଦେଉଛି, ଯେଉଁମାନେ ମାନ ଅପମାନ କିଛି ଲାଭ କ୍ଷତି ସୁଖ ଦୁଃଖ ଯେଉଁ ଛଅଟା ଜିନିଷ କେବେ କେୟାର କରୁନଥିଲେ ସେମାନେ ସବୁ ଏଇ ଏଇ ସ୍ଥିତିରେ ରହିଯାଇଥିଲେ, ଆତ୍ମସ୍ଥିତି ରହିଗଲେ ଦେହର କ'ଣ ହେଉଛି, ଅସୁବିଧା କ'ଣଟା ହେଉଛି, ସେଇଟା ଛୋଟ ଜିନିଷଟା କିଏ ଦେଖୁଛି, ମାନ ଅପମାନ କେୟାର କରୁନଥିଲେ, ନହେଲେ ଆମର କ'ଣ ବର୍ତ୍ତମାନ ସେଇଟା ହିଁ ଆମର ହେଇଗଲା ଭଜନ, ସୁଖ ଦୁଃଖ ଲାଭ କ୍ଷତି ମାନ ଅପମାନ ଦେହ ଧର୍ମରେ ରହିଗଲେ। ତ ଭଗବାନଙ୍କୁ କିଭଳି ପ୍ରାର୍ଥନା କରାଯାଏ, ଜଗତର ନାଥ ତୁମେ ଜଗତର ପତି, ତୁମେ ଉପେକ୍ଷିଲେ ପ୍ରଭୁ କିଏ ହୋଇବେ ଗତି, ଭାବିଆ ଦେଖିଲୁ ଏଇ ଜଗତ ମାଝାରେ, ତୁମ ବିନା ତୁମା ଛଡ଼ା କେ ତୁମା ବିନା କେହ ନାହିଁ ଏ ଦାସ ଉଦ୍ଧାର। ମୁଁ ଭାବିକି ଭଲ ଭାବେ ଭାବିକି ଦେଖିଛି, ମୋ ଭଳିଆ ପାପିକୁ ଆପଣ ଉଦ୍ଧାର କରିବାକୁ ଜଗତର ଆଉ କିଏ ନାହିଁ, ଆପଣ ହିଁ କେବଳ ପାରିବେ, ବୈଷ୍ଣୁ ମାନେ ଭଗବାନ ଶୁଦ୍ଧ ସେମାନେ ଶୁଦ୍ଧ ଭକ୍ତାନ ଭଗବାନଙ୍କର ସବୁ ରିଭିଲିଂ ସବୁ କରିଦେଇଛନ୍ତି। ଭାବକୁ ଗୋଟେ ଜୀବର ଆତ୍ମଚେତନା ମାର୍ଗରେ ଯାଉଥିବା ଜଣେ ସାଧକର ତା ପ୍ରାର୍ଥନା ଏଇଭଳି ଭାବରେ, ଏଇଟା ହିଁ ଭଜନର ସାର। ଆମେ କେତେ ମାଳା କରୁଛେ, କେତେ ସେବା କରୁଛେ, ଇଆର ବୃଥା କିଛି ଯିବନି, କିନ୍ତୁ ଇଏ ସବୁ ଜିନିଷ ଯାହା କୁହାଯାଏ ଏକ୍ସଟର୍ନାଲ, ଆମେ ବାହ୍ୟରେ ଯାହା ସେବା କରୁଛେ ଏ ଗୋଟିଏ ଜିନିଷ ପାଇଁ, ଅନ୍ତରର ଭାବଟାକୁ ବଢ଼ିବା ପାଇଁ। ସେ ବାହ୍ୟ ସେବାଟା ଯେତେ ସୁସ୍ଥ ହବ, ସରଳତାରେ ପ୍ରୀତିପୂର୍ଣ୍ଣ ଭାବରେ ଆମେ ସେବା କରିବା, ଭିତର ଭାବଟା କ'ଣ ଶରଣାଗତି ଯେଉଁଟା, ସେଇଟା ସୁନ୍ଦର ଭାବରେ ହେବ, ଇଣ୍ଡିପେଣ୍ଡେନ୍ସଟା ବଢ଼ିବ, ପ୍ରଭୁଙ୍କ ଉପରେ ନିର୍ଭର କରିବ, ଯୋଜନା କ'ଣ ଆଉ ସେ କରିବ, ଏଇଟା ମୁଁ କରିଦେବି, ଏଇଟା କରିଦେବି, ସେଇଟା କରିଦେବି, ତମ ମୁଣ୍ଡରେ ମାଙ୍କଡ଼ ଯେତେ ଯାହା କଲେ ବି ସେ ମାଡ଼ ଖାଇବ, ମାଙ୍କଡ଼ ଯେତେ ଚାଲିଲା ଖାଇଦେବ, ସେ ଯେତେ ଗଛର ବସ୍ତା ତ ଟେକା ଟେକା ଫୋପାଡ଼ି ହିଁ ଫୋପାଡ଼ିବ, କୁକୁର ଧରିବ, କୁକୁର ଗୋଡ଼େଇବ, ଜଣେ ମଣିଷ ମାରିବ, ସିଏ ତାର ପ୍ଲାନ୍ ଚଲାଇଥିବ, ମଣିଷ ଯେତେ ବୁଦ୍ଧିଆ ହଉ ସେଥିରେ କିଛି କାମ ଦେବନି, କୌଣସି ଜିନିଷ ବେଟର ହେଉଛି କୃଷ୍ଣଙ୍କର ଉପରେ ନିର୍ଭର କର, କ'ଣ କୃଷ୍ଣ ଆପଣଙ୍କର ମୋ ପାଇଁ ଯୋଜନା ଅଛି, ଆପଣ ସେଟା ରିଭିଲିଂ କର, ଯିବ କିଛି ଜାଣିନି ନା ତାର କର୍ମଫଳଟା କେତେବେଳେ କ'ଣ, ସେ ଯୋଜନା ଯାଉଥିବ ପୁଣି ପୁଣି ଗୋଟେ ଅସୁବିଧା ହେଇଯିବ, ଯିବକୁ ଯିବକୁ ଗୋଟେ 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 ୱାର୍ଡିଂରେ ଯଦି କୁହାଯିବ ଗୋଟେ ଯିବ ଗୋଟେ ଅନାଥ, ଭଗବାନଙ୍କୁ ଯିଏ ଭଜନ କରୁନି ସେ ଗୋଟେ ଅନାଥ ବୋଲି ଜାଣ, ଆଜି ଭଜନ କରିକି ଭଗବାନ ଉପରେ ଡିପେଣ୍ଡ କରୁନି, ନିର୍ଭର କରୁନି, ବହୁତ ଚତୁରମୀ ସେ ଚାଲୁଛି, ସେ ଗୋଟେ ଅନାଥ କରିଦେବେ ଭଗବାନ, ତ ଭଗବାନ କାହା ଉପରେ ଭଗବାନ ବେଶୀ ରୁଷ୍ଟ ହୁଅନ୍ତି, ଭଗବାନ କାହା ଉପରେ ରୁଷ୍ଟ ହୁଅନ୍ତି, ଭଗବାନ କର୍ମ ଉପରେ ରୁଷ୍ଟ ହୁଅନ୍ତିନି, କ'ଣ ସେ ପଦଟା ଚୈତନ୍ୟ ଭାଗବତର, ଅଜ୍ଞାନ ଦୋଷକୁ ଭଗବାନ କ'ଣ ଦେଖିବେ, ଏ ବିଷୟ ରହିଛି, ସେ ତ ହଜାର ଯୋଜନା କରିବ, ନଡ଼ିଆଟା ଦେଇକି ମୁଣ୍ଡ ମାରିବ, ତାରିଣୀ ଲୋ ସେ ଝିଅ ବାହାଘର ହବ, ଦଶଟା ନଡ଼ିଆ ଦଶ ଜଣଙ୍କୁ ଦେଇଥିବ, ଝିଅ ବାହାଘର ବର୍ଷା ନ ହେବା ପାଇଁ ବିନୋଦ ତୁମ ଆଡ଼େ ଅଛି ନା ନାହିଁ, ଝିଅ ବାହାଘର ହବ ବର୍ଷା ନ ହେବା ପାଇଁ ତାରିଣୀ ପାଖରେ ଗୋଟେ ନଡ଼ିଆ, ଗ୍ରାମଦେବତୀ ଗାଁରେ ଘରେ ଗ୍ରାମଦେବତୀ ପାଖରେ ଗୋଟେ ନଡ଼ିଆ, ତାକୁ ଗୋଟେ ସାଇଡ଼୍ ଦେବ, ସେ ବ୍ରାହ୍ମଣଙ୍କୁ ଦେବ, ସେ ଜଗନ୍ନାଥଙ୍କୁ ଦେବ, କାରଣ ସେ କେତେ ତାର କାମନା, ଭଗବାନ ଜାଣିଛନ୍ତି କ'ଣ କରିବ, ଜୀବଟା ତାର ତ କାମନା ଅଛି, ଅଜ୍ଞାନ ଜୀବନ ଦୋଷ ଭଗବାନ ଦେଖିବେନି, ଭକ୍ତ ଉପରେ ବିରକ୍ତ ଭଗବାନ ହୁଅନ୍ତି, ଭକ୍ତ ବେଳେବେଳେ ଦେଖ ଗୋଟେ କର୍ମୀ ଲୋକଠୁ ବେଶୀ ଅଶାନ୍ତିରେ ରହୁଛି, ଭକ୍ତ ଗୋଟେ କର୍ମୀ ଲୋକଠୁ ବେଳେବେଳେ ଅଶାନ୍ତିରେ ରହୁଛି, କାହିଁକି କାହିଁକି ଅଶାନ୍ତିରେ ରହୁଛି,
ତୁମେ ଜବ୍ ପାଇଁ ନ ଗୋଟେ ଛୋଟ ଉଦାହରଣ ତୁମେ ବୁଝିପାରିବ, ମୁଁ ସେମିତି କହୁନି ସବୁ ଭକ୍ତ ସେମିତି ରହୁଛନ୍ତି, ନାହିଁ ମୁଁ ଗୋଟେ ଉଦାହରଣ ଦେଉଛି। ଏ ଯୋଉ ସିଆର୍ପି ପଳେଇବ ଏଇ ପଟାମଣ୍ଡିରେ ବସୁଛନ୍ତି, ଏ ଯୋଉ ସକାଳ ହେଲା ବେଳକୁ ଯୋଉ ବସୁନାହାନ୍ତି ନା ମୂଲିଆ ଗୁଡ଼ା ଲେବର ଗୁଡ଼ାକ, ତାଙ୍କର ଲେବର ଯୋଉଠି ବସୁଛନ୍ତି ସକାଳ ହେଲା ବେଳକୁ ଗୋଟେ ଜାଗାରେ ବସି ଯାଉଛନ୍ତି, ତାଙ୍କୁ ତୁମେ ଆସିକି ଡାକିକି ସବୁ ନେଉଛନ୍ତି, ଆମେ ଯିବୁ କିରେ? ଆଚ୍ଛା ସେ ଲୋକର, ସେ ଲୋକର କିଛି ଟେନସନ୍ ନାହିଁ, କାହିଁକି ସେ ଜାଣିଛି ମିଳିଲେ ମିଳିବ, ଭାଗ୍ୟରେ ଥିଲେ ମିଳିବ, ଯିଏ ଡାକିଲେ ଯିବା, ନହେଲେ ତାର ଗଲା ବସିଲା କ'ଣ ବୁଝିପାରୁଛନ୍ତି, ତାର ତା ଜୀବନଟାକୁ ଦେଖ କେମିତି ଏଟା ଷ୍ଟାଇଲ। କିନ୍ତୁ ଯିଏ ଗୋଟେ କମ୍ପାନୀର କାମ କରୁଛି, ସେ କମ୍ପାନୀରେ ତାର ଜବ୍ ପାଇଗଲା, ତାର ମାଲିକଟା ଡେଲି ତାର ମାନେ ମାଲିକ ପାଖରେ ଡେଲି ତାର କାମ ପାଇଗଲା, କିନ୍ତୁ ସେ ମାଲିକ କଥା ହିସାବରେ ଚାଲୁନି, ସେ କେତେ ଟେନସନ୍, ମାଲିକ ତା ପଇସା ଦେବନି, ତାକୁ ହଇରାଣ କରିବ, କାରଣ ସେ ମାଲିକ କଥା ସେ ଚାଲୁନି ନା। ଏ ଗଭର୍ଣ୍ଣମେଣ୍ଟରେ ଦେଖୁନା, ତୁମେ କାମ ଦାମ କରୁଥିବ, ତୁମେ ଅସୁବିଧା କଲ ପେନସନ୍ ଜବ୍ ବନ୍ଦ କରିଦେବେ, ଅଫିସରେ ଟ୍ରାନ୍ସଫର କରେ, ଜାଣିଶୁଣି ଟ୍ରାନ୍ସଫର କରେ, ନା ତୁମ କଥାଟା ମାନ ନା ଆଉ। ସେଇଟା ସିଏ ତାର କ'ଣ ମୂଲ୍ୟ, ତାର ବସିଛି, ତା ଯିଏ ଡାକିଲା ଗଲା 300 ଟଙ୍କା ପାଇଲା ପରେ ନ ପାଇଲେ ତାର ହାଣ୍ଡିଆ ପିଇ ଦେଇ ଚାଲିଗଲା ଘରେ, ଯାଇକି ପୁଣି ଶୋଇଗଲା, ତାର କ'ଣ ଅଛି? କର୍ମୀ ଲୋକ ସେଇଭଳିଆ, ତାଙ୍କ ଜବ୍ କିଛି ନାହିଁ, ଶ୍ରୀକୃଷ୍ଣ କମ୍ପାନୀରେ ଜବ୍ କରୁନାହାନ୍ତି, ତାହେଲେ କିଛି ନାହିଁ। ଦେଖୁନା ଏ ଯୋଉ ଲୋକ ବି ଆସୁଛନ୍ତି, ଏସବୁ ଯାଉଛନ୍ତି ଏ ବାଟେ ଧାନ ପାନ, ତା ଭାରି ଖୁସି ନା ଧାନ କିଣା, ଏ କ'ଣ କାଦୁ ହେଲାଣି ରେ, ଏ ତଳାତର ତ ବଢ଼ିଆ ହେଇଛି, ମୁଁ ତାଙ୍କ ଆନନ୍ଦ ଦେଖୁଛି, ସେ କେତେ ଖୁସିରେ ଅଛନ୍ତି, ସେ କର୍ମରେ କେତେ ଆନନ୍ଦ ପାଉଛନ୍ତି, ଦେଖ ବାବା ତମ ତଳା ତ ବଢ଼ିଆ ହେଇଛି, ସେ ତଳକୁ ଦେଖି ଖୁସି ହେଉଛନ୍ତି, ଆମ ଭଗବାନ ଦେଖି ଖୁସି ହେଇପାରୁନା, ସେ ଧାନକୁ ଦେଖିକି ଖୁସି, ଆଉ ତୁମ ଗଛଟା ଭାରି ବଢ଼ିଆ ହେଇଛି, ଆଉ ସେ କର୍ମୀ ଲୋକ ନା, ତା କର୍ମଟାକୁ ଦେଖି ତ ଆନନ୍ଦ ଲାଗୁଛି, ଦେଖ ତୁମେ ତାଙ୍କୁ। ଆମେ କ'ଣ, ଆମେ ଭଗବାନ, ସେ ତ ଭଗବାନ କମ୍ପାନୀରେ କାମ କରୁନାହାନ୍ତି, ସେ ତ କର୍ମୀ କର୍ମୀ ଜୀବନ ରହିଛନ୍ତି, ଆମେ ପ୍ରଭୁଙ୍କ କମ୍ପାନୀରେ କାମ କରୁଛେ। ଗୁରୁଦେବ କୁହନ୍ତୁ, ଗୁରୁକୃଷ୍ଣ ସଂସାର ତୁମେ ଏମ୍ପ୍ଲୟର ହେଇଗଲ, କ'ଣ କ'ଣ କୁହନ୍ତି, କର୍ମଚାରୀ ହେଇଗଲ, ନିଯୁକ୍ତ ହେଇଗଲ ତୁମେ, ଆଉ ତୁମେ ଯେଉଁ କମ୍ପାନୀରେ କମ୍ପାନୀ ହିସାବରେ ତୁମେ ଚାଲିବାକୁ ପଡ଼ିବ, ନହେଲେ ଅଫିସରେ ତୁମେ ଟେନସନ୍ ଦେବ, ଆଉ ଟ୍ରାନ୍ସଫର କରିବ, ଗୋଟେଇ ତୋଟେଇ ଟ୍ରାନ୍ସଫର କରିବ, ଦରମା ବନ୍ଦ କରିବ, ପେନସନ୍ ବେଳେ ହଇରାଣ କରିବ, କମ୍ପାନୀ କଥାଟା ମାନ ନା, ଭଗବାନ ସେୟା କରୁଛନ୍ତି, ଭକ୍ତ କାହିଁକି ବେଳେବେଳେ ଅଧିକା ଦୁଃଖୀ ଭକ୍ତ ବେଳେବେଳେ କର୍ମୀ ଠାରୁ, ଏଇଥିପାଇଁ ତା ଯୋଜନା ତାର ଚଲେଇଥିବ, ସେ ଆଉ ସାଧୁ ଗୁରୁ ବୈଷ୍ଣବ ପରମ୍ପରା ଖାଲି ଆସିଲା, କିନ୍ତୁ ତାର ସବୁବେଳେ ତାର ଯୋଜନା, ତା ପଥ, ତାର ଚିନ୍ତା, ତା ଧନ୍ଦାରେ ସେ ଚାଲିଥିବ। ଭଗବାନ କହିବାର ଏଇଟା ଗିରିଡ଼ି ବାୟାଟା, ମୁଁ କମ୍ପାନୀରେ ଆସି କାମ କରୁଛି, ତା ମନ ଇଚ୍ଛା କାମ କରୁଛି, ମନ ଇଚ୍ଛା କାମ କରୁଥିଲେ ଅସୁବିଧା ହବ, ପେନସନ୍ କେତେବେଳେ ବନ୍ଦ ହବ, କେତେବେଳେ ପେମେଣ୍ଟ ମିଳିବନି, କେତେବେଳେ ଟ୍ରାନ୍ସଫର ହବ, ମାନେ ଏତେ ବଡ଼ ପ୍ରଶସ୍ତ ମାର୍ଗ, ସରଳ ମାର୍ଗ, ଭକ୍ତି ଯୋଗ ବହୁତ ପ୍ରଶସ୍ତ ଜିନିଷ ନା, ଯାହାକୁ ଗୋଟେ ଧରିଦେଲେ ତୁମେ ପାର ହେଇଯିବ, ସବୁ ଚିହ୍ନମୟ ଜିନିଷ, ତୁଳସୀ ରହିଲେ, ନାମ ରହିଲେ, ମହାପ୍ରସାଦ ରହିଲେ, ବିଗ୍ରହ ରହିଲେ, ଗୁରୁବର୍ଗ ରହିଲେ, ତାପରେ ଗୋଟେ ପିରିୟଡ୍ ଯଦି ବିଶ୍ୱାସ ତୁମର ଆସିଗଲା ତୁମେ ଜଗତରୁ ପାର ହେଇକି ପଳେଇବ। କିନ୍ତୁ ତୁମେ ସବୁବେଳେ ଗୋଟେ ଡାଇଭର୍ଟ ପ୍ରିନ୍ସିପଲରେ ରହୁଛ, ଯାହା କ'ଣ କୁହାଯାଏ ଗୋଟେ ଇଂଲିଶ, ଆମର ଆମ ପରିଭାଷାରେ, ଇଂଲିଶ ପରିଭାଷାରେ କୁହାଯାଏ ସେକେଣ୍ଡ ଡିଜାୟାର, ଫାର୍ଷ୍ଟ ଡିଜାୟାର ଗୋଟେ ସେକେଣ୍ଡ ଡିଜାୟାର, ଦ୍ୱିତୀୟ ଅଭିନିବେଶ କୁହାଯାଏନି ଯେଉଁଟା ଭୟ, ଦ୍ୱିତୀୟ ଅଭିନିବେଶ ସେ ଆଛେ ଯୋଉ କୁହାଗଲା ସେକେଣ୍ଡ ଡିଜାୟାର, ଭଗବାନଙ୍କର ଭକ୍ତ ଆଉ ଦ୍ୱିତୀୟ କାମନା କିଛି କରିବନି, ସବୁ ତାଙ୍କ ଉପରେ ଛାଡ଼ିଦେବ। ସେକେଣ୍ଡ ଡିଜାୟାର ଯେତେବେଳେ ପ୍ରୋବ୍ଲେମ ହେଲା, ତୁ କମ୍ପାନୀର କାମ କରୁ, ତୁମେ ସେକେଣ୍ଡ ଡିଜାୟର ଗୋଟେ ରଖିଲ, ମୁଁ କେମିତି 6ଟା ବେଳକୁ କ'ଣ 4ଟା ଛୁଟି ହେବା କଥା, ମୁଁ 2ଟା ବେଳକୁ ଶୀଘ୍ର ପଳେଇଯିବି, ପଳୁଥିବ ପଳୁଥିବ, ଯେଉଁ ଧରା ପଡ଼ିଲା ଗଲା ଗଲା, ସେଦିନ ଚାକିରି ଯିବ, ସସ୍ପେଣ୍ଡ ହେବ, ସେକେଣ୍ଡ ଡିଜାୟର ତାର ରହୁଛି, ଆସି କ'ଣ କାମଟା ପରଫେକ୍ଟ କରିପାରିବ, କିନ୍ତୁ ସେ ଭାବୁଛି କମ୍ପାନୀ ଲୋକ ମୁଁ ଦେଖୁନି, ଯେଉଁଦିନ ଧରା ପଡ଼ିବ ବାପା, ଆଉ ସେ କମ୍ପାନୀ ତ ଅଲଗା, ସେଠି ଲାଞ୍ଚ ଫାଞ୍ଚ ଦେଇ ଖସିଯିବ, ଇଏ ତ କୃଷ୍ଣ, ଇଏ ବାସ୍ତବ ଜିନିଷ, ମାର୍ଗ ବହୁତ ସରଳ ଆଉ ପ୍ରଶସ୍ତ, କାରଣ ଜୀବକୁ ଉଦ୍ଧାର, ଜୀବର କାମ ଅଛି, ଭଗବାନ କ'ଣ ଜାଣନ୍ତି, କ୍ରୋଧ ଅଛି, ଈର୍ଷା ଅଛି, ଦ୍ୱେଷ ଅଛି, ଜୀବର କେଉଁ ଦୋଷ ଅଛି ସବୁ ଜାଣିଛନ୍ତି। ଯଦି ଭଗବାନ କେବଳ ଆମର ପରମ୍ପରା ଆଚାର୍ଯ୍ୟମାନେ କେବଳ କହିଥାନ୍ତି ଏଠି କେବଳ ଭଦ୍ର ଲୋକ ଆସିବେ, ଜଗତରେ ଯଦି ସବୁ ଧର୍ମ ସଂସ୍ଥାରେ ଭଦ୍ର ଲୋକ ଆସନ୍ତା, ତାହେଲେ ଭଦ୍ର ଲୋକ ପର୍ସେଣ୍ଟ କେତେ ବାହାରିବେ, ଆଉ ଅଭଦ୍ରମାନଙ୍କର ଅବସ୍ଥା କ'ଣ ହବ? ଯଦି ସେଇଟା ଯଦି ଭଗବାନ କେବଳ ସେୟା କରିଥାନ୍ତେ, ତା ମାନେ ନୁହେଁ ଯେ ଆମେ ସମସ୍ତେ ଅଭଦ୍ର ହବା, ତା ନେଗେଟିଭ ସେନ୍ସରେ ନେବା ଉଚିତ ନୁହେଁ। ଭଗବାନ କହିନଥାନ୍ତେ ଅପିଚିତ ସୁଦୂରାଚାର, ଭକ୍ତ କେବେ ସୁଦୂରାଚାର ଅପି କହିଲେ ହୁଏ ନା, ଯଦି ବି ହୁଏ ତାକୁ ମୋର ଭକ୍ତ ବୋଲି ମାନିବ, ହୁଏ ନା ଯଦି, ଏଇଟା ଏକ୍ସେପ୍ସନାଲ କେସ୍ରେ କହୁଛନ୍ତି, ସ୍ତ୍ରୀ ବୈଶ୍ୟ ତଥା ଶୁଦ୍ରା ସ୍ତ୍ରୀ ଅପି ଜାଣନ୍ତି, ସ୍ତ୍ରୀ ନା ବି ଭଗବାନ ଗୀତାରେ କହିଥିଲେ, ସବୁ ଜୀବଟା ଗୋଟେ ଆତ୍ମା ନା, ଆଉ ତାର ଦେହରେ ରଖି ତା ସ୍ୱଭାବ କର୍ମ ହିସାବରେ ତାକୁ ଏଇଟା ଭାବ, ସେଟା ଆତ୍ମାଟା କି ନାହିଁ, ଆଉ ତାର କଲ୍ୟାଣ କେଉଁ ଜନ୍ମରେ ହଉ, ଆମର ଏସବୁ ଜିନିଷ ଉପରେ ଏମ୍ଫାସିସ୍ ଦିଆଯାଏ ନା, ଆମର କେବଳ ଗୋଟିଏ ଜିନିଷ ଦିଆଯାଏ, ତୁମେ ଭଦ୍ର ହେଲେ କି କିଛି ଅସୁବିଧା ନାହିଁ, ତୁମେ ଯଦି ଆଚାର୍ଯ୍ୟ ପ୍ରିନ୍ସିପଲ୍ ନ ମାନିଲ ତୁମର ଭଦ୍ରତା ରଖିବି, ତୁମର କିଛି ବହୁତ ଭଦ୍ର ଲୋକ ଥିଲେ, ଆମେ ଗୁରୁଦେବ ସମୟରେ ଆମେ ସବୁ ଦେଖିଛୁ, ସେ ବହୁତ ଭଦ୍ର ଲୋକ, କିନ୍ତୁ କ'ଣ ଭଦ୍ର ଲୋକରେ କ'ଣ ସଂସାର ଆସକ୍ତି ବି କିଛି ଛାଡ଼ିପାରନ୍ତି, ଗୁରୁଦେବ ଗାଳି ଦେଇ ଦେଇ ସେ ସବୁ ସେ ଇଲେକ୍ଟ୍ରି ଅଫିସରେ କାମ କରୁଥିଲେ, ସିଏ ଆଉ ସେ ଆଉ ଆସିଲେନି ଗୁରୁଦେବ ଗଲା ପରେ, ସେ ଗୁରୁଦେବ ଥିଲାବେଳେ ଖାଲି ଗାଳି ଗୋଲ ଦେଇକି ଆସୁଥିଲେ, ମୁଁ ସେ ଦେଖି ସବୁ ସେମାନେ ସବୁ ବହୁତ ଭଦ୍ର ବହୁତ ଜେଣ୍ଟିଲ ଲୋକ, ସେମାନେ ବଡ଼ ବଡ଼ ଅଫିସର ଲୋକ, କ'ଣ ଏ ସାଧୁଗୁରୁଙ୍କ କଥା ଟିକେ ମାନିପାରୁନା, ଭଦ୍ର ବି ଅଛି ବହୁତ ଭଲ ପୋଜିସନ ଭଲ ଅଛି, ଆମର ଷ୍ଟାଫ୍ ଏମ୍ଫାସିସ୍ ଦିଆନି, କାରଣ ଗୋଟେ ଜୀବଟା କେମିତି ଶୋଧ ନେଇକି ଶରଣାଗତି ପ୍ରୋସେସ୍କୁ ଆସୁ, ସେ ଭଦ୍ର ହେଲେ ତାର ସଂସାର ଆସକ୍ତିରେ କଟୁନି, ଭିତର ଆସକ୍ତିରେ ଗୋଟେ ରହିଯାଉଛି, ଦୁର୍ବଳତା ରହିଯାଉଛି, ସ୍ତ୍ରୀ ପୁତ୍ର କନ୍ୟା ଦୁର୍ବଳତା ରହିଯାଉଛି, ଜୀବଟା ସର ଧରିଛନ୍ତି ତାର ଦୁର୍ବଳତା ଅଛି, କିନ୍ତୁ ଭଗବାନ ଆଚାର୍ଯ୍ୟମାନେ କ'ଣ ଚାହୁଁଛନ୍ତି, ଜୀବଟା କୌଣସି ଉପାୟରେ ଆସିକି ତାକୁ ଏଇ ପରମ୍ପରା ଶରଣାଗତ ପରମ୍ପରାକୁ ଚାଲି ଆସୁ, ତା କିଛି ଗୋଟେ କଲ୍ୟାଣ, ଏ ଜନ୍ମ ତ କିଛି ସ୍ୱୀକୃତି ପାଇଯିବ, ମତଲବ ଏଟା ବହୁତ ବଡ଼ ସବୁ ଦିଗରୁ ଗୋଟେ ଜୀବକୁ ବିପଦ ଭଳିଆ ଲାଗିଛି ନା, ଶରୀର ପାଇଗଲା, କର୍ମଫଳ ରହିଲା, କର୍ମଫଳ ହିସାବରେ ଶରୀର ମିଳିଲା, କର୍ମଫଳ ହିସାବରେ ସ୍ୱଭାବ ମିଳିଛି, ପୁଣି ତାର ସର୍କମଷ୍ଟାନ୍ସେସ୍ ପରିସ୍ଥିତିରେ ବି ସେଭଳିଆ କର୍ମଫଳ ହିସାବରେ ମିଳିଛି, ତାପରେ ଏଇଟା କଳିଯୁଗରେ ସବୁ ଚେଞ୍ଜେବୁଲ୍ ହେଉଛି, ଏଇ 10-20 ବର୍ଷରେ ଆମେ ମୁଁ ବଞ୍ଚିବା ଭିତରେ ମୋତେ କେତେ ବଡ଼ ଏକ୍ସପିରିଏନ୍ସ ଲାଗିଲାଣି, ଆଉ ମୋର ଖାଲି ଛୋଟ ପିଲାଦିନର ଜିନିଷଟା ମୋର ସବୁ ମନେ ରଖୁଛି, କାରଣ ମୋତେ ଏ ସଭ୍ୟତା ବିଲକୁଲ ଭଲ ଲାଗୁନି, ଏ ସଭ୍ୟତାର ଗୋଟେ ସ୍ନେହ ନାହିଁ, ମମତା ନାହିଁ, ବିଶ୍ୱାସ ନାହିଁ, କିଏ କାହାକୁ ବିଶ୍ୱାସ କରନ୍ତିନି, ଆଉ ଦାୟିତ୍ୱପୂର୍ଣ୍ଣତା ନାହିଁ, ମୋତେ ସବୁଠୁ ବଡ଼ ଲାଗୁଛି ଏଇଟା କେୟାରଲେସ୍, ଏମାନଙ୍କର ଗୋଟେ ଆମ ଟିଚରମାନଙ୍କର ଆମେ ଯେଉଁ ଶିଖିଛୁ, ଆମେ ଯେଉଁ ଗଛର ପାଣି ଦେବା, କୌଣସି ଗୋଟେ ଗଛ ମରିବନି, ସ୍କୁଲମାନଙ୍କର ପାଣି ଦେବା, ପରିଷ୍କାର କରିବା, ଆଉ ଶିକ୍ଷକମାନଙ୍କ ତାଙ୍କ ଲୁଗା ସଫା କରିବା, ତାଙ୍କ ସାଇକେଲ ସଫା କରିବା, ଘର ଝାଡ଼ୁ ଦେବା, ତାଙ୍କ ବାସନ ମାଜିବା, ଆମେ ଶିଖିଥିଲୁ, ବର୍ତ୍ତମାନ କିଛି ନାହିଁ, କର୍ତ୍ତବ୍ୟନିଷ୍ଠତା ନାହିଁ, ସେମାନେ ତାଙ୍କୁ ତାଙ୍କୁ ଟ୍ରେନିଂ ଖାଲି ଦେଉଛନ୍ତି ଜୀବନ ଚାଲିଯିବ, ଏଗୁଡ଼ାକ ଆମର ଧର୍ମ ଥିଲା, କର୍ତ୍ତବ୍ୟନିଷ୍ଠତା ଆମର ଗୋଟେ ଧର୍ମ ଥିଲା, ଆମ ଡ୍ୟୁଟିଟା ଏଇଟା, ଆମ ଟିଚର ଶିଖଉଥିଲେ ନା କର୍ତ୍ତବ୍ୟ କେବେ ଅବହେଳା କରିବନି, ପୁରା ପରଫେକ୍ଟ ଯେଉଁ ସମୟରେ ଯାହା ଯେତେବେଳେ ସେମିତି ପୁରା ସେତିକି ସେ ସମୟରେ ହବ, ସମାଜ ଗୁଡ଼ାକ ଆଗରୁ ସେମିତି ଥିଲା ନା, ସବୁ ବଦଳିଗଲାଣି, ଆଉ ଏଇଟା ତ 10 ବର୍ଷ ଭିତରେ ଏତେ ଗୋଟେ ଚେଞ୍ଜେସ୍ ଆସୁଛି, ଆହୁରି 20 ବର୍ଷ ଭିତରେ କ'ଣ କେତେ ଗୋଟେ ଚେଞ୍ଜେସ୍ ଆସିବ, ଏଇଟା ହବ, ଏଭଳି ଆମେ ଯେମିତି ଜେନେରେସନ୍ ରହିଛେ, ଆମ ଜେନେରେସନ୍ ଯେମିତି ତୁମେମାନେ ଆସୁଛ, ଆମେ ଦେଖୁଛୁ ସବୁ, ଆମେ କମ୍ପେୟାର କରି ଜାଣିଦେଉଛୁ କ'ଣ ଏ ଜେନେରେସନ୍, ପୁଣି ଆଉ 15 ବର୍ଷ ଆମେ ବି ଥିବୁ, ଆଉ 15 ବର୍ଷ ଯଦି ଭଗବାନ ବଞ୍ଚେଇଥିବୁ, ଆମେ ଦେଖିବା ଆଉ ଗୋଟେ ଜେନେରେସନ୍ ଆସିବ, ମାନେ ଜେନେରାଲି ସାଇଣ୍ଟିଷ୍ଟମାନେ କହୁଛନ୍ତି ପ୍ରତି 15 ଇୟର୍ରେ ଗୋଟେ ଗୋଟେ ଜେନେରେସନ୍ ଚେଞ୍ଜ ହେଉଛି, ତାଙ୍କ ସବୁ ତାଙ୍କ ଆଟିଚ୍ୟୁଡ୍ ସବୁ ବଦଳିଯିବ, କିନ୍ତୁ ସିଏ ଯେତେ ଚେଞ୍ଜେସ୍ ହେଲେ ଆତ୍ମାଟା କ'ଣ ଚେଞ୍ଜେସ୍ ହେଇଯିବେ କି, ମହାମନ୍ତ୍ରଟା ଚେଞ୍ଜେସ୍ ହେଇଯିବେ କି, ସେଟା ହବ, ତେଣୁ ତୁମେ ଯେଉଁ ଜେନେରେସନ୍ ହେଇଥା ତୁମକୁ ସେଇ ଫର୍ମାଟକୁ ଆସିବାକୁ ପଡ଼ିବ, ଏତେ କାହା ପାଇଁ ଇଜି ହେଇଯିବ, ଚାର ସଂସ୍କାର ଟିକେ ଭଲ ଥିବ ଇଜି ହେଇଯିବ, ଚାର ସଂସ୍କାର ଭଲ ନାହିଁ ସେ ଷ୍ଟ୍ରଗଲିଂ କରିବ, କିନ୍ତୁ ସମସ୍ତଙ୍କୁ ଆଚାର୍ଯ୍ୟମାନଙ୍କର ଇଚ୍ଛା ସବୁ ଯିବ ଉଦ୍ଧାର ପାଇକି ଯାହା ଏଇ ପ୍ରୋସେସ୍କୁ ଆସେ, ନହେଲେ ସେ ଏତେ ପ୍ରକାର ସୁନ୍ଦର ବ୍ୟବସ୍ଥା ସବୁ କାହିଁ କଲେ, ଆଗରୁ ମଠମାନଙ୍କୁ ଗଲେ ପ୍ରସାଦ କିଛି ନାହିଁ, ଶୁଖିଲା ଚରଣାମୃତ ଖାଇକି ଆସନ୍ତି ନା, ପଥରୀ ଗୋଟେ ପଥରୀ ଯେଉଁ କ'ଣ ହେଟା ନା, ଏ ଯେଉଁ ପଥର ବାଟରେ ସେ ତା ସହିତ 2ଟା ଖୋପ ଥିବ, ମୁଁ ଗଞ୍ଜାମରେ ସେଇଟା ଦେଖିଥିଲି, ପଥର ଖୋପରେ କାରଣ ପିପୁଡ଼ି ପଶିଯିବ କେଉଁଥିରେ, ଚରଣାମୃତରେ ପଥରଟାରେ 2ଟା ଖୋପ ହେଇଥିବ, ତେଣୁ ଗୋଟେ ଖୋପରେ ପାଣି ରଖିଦେଇଥିବେ, ମଝି ଖୋପରେ ଥିବ ଚରଣାମୃତ, ସେଠି ପାଦୁକା ନନା ପାଦୁକା ଟିକେ ଦେବ କି, କିଏ ପ୍ରସାଦ ମାଗୁଥିଲା, ଆଜିକାଲି ଏମିତି ହେଇଗଲା, ପ୍ରଭୁପଦ ଆସିଲା ପରେ ଏମିତି ଶିଖେଇ ଦିଅନ୍ତି, ଯିଏ ଯେଉଁ ମନ୍ଦିର ଯାଉଛି ପ୍ରସାଦ ମିଳିବ, ଲୋକ ପ୍ରସାଦ କି ଖାଆନ୍ତିନି, ମାଛ ମାଂସ ଖାଉଥିଲେ, ଜଣେ ସାଧୁ ଆସିଲେ ଶିଖେଇ ଦିଆଗଲ ପ୍ରସାଦ ଖାଇବା ପାଇଁ, ସେତେ ବର୍ତ୍ତମାନ ଦେଖିବ କାଳୀ ମନ୍ଦିର ପ୍ରସାଦ ମିଳେ, ଶନି ମନ୍ଦିରରେ ପ୍ରସାଦ ମିଳେ, ସେ ଏଇ ଗୋଟେ ଗଲାବେଳକୁ ଏଇଠି ଲାଗେ ଆମ ସାଇ ମନ୍ଦିରରେ ପ୍ରସାଦ ମିଳେ, ପ୍ରସାଦ କିଏ ଜାଣିଥିଲେ ତୁମେ, ତୁମେ କିଏ ଜାଣିଥିଲ ପ୍ରସାଦ କ'ଣ, ବିଶ୍ୱରେ କି ପ୍ରସାଦ କିଏ ଜାଣିଥିଲା, କେବଳ ଜାଣିଥିଲେ ଜଗନ୍ନାଥଙ୍କର ମହାପ୍ରସାଦ, ସେ ଟିକେ ପୁଣି ଜଗନ୍ନାଥ ମହାପ୍ରସାଦ ମାନେ ଲୋକ ସେଇ ଯେ ଶୁଖିଲା ଗୁଡ଼େଇ 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 ଅମୃତ ଗୋଟେ କ'ଣ ହୁଏ, ସେ ଏଡ଼ି ଗୋଟେ ଭିତରେ ଥିବ, ମୋ ଛୁଆବେଳେ ମନେ ନଥିବ, ଖୋଲିବୁ 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 ଭାରି ବଢ଼ିଆ ଲାଗେ, ଟିକେ ଏତି ଗୋଟେ ସେତିକି ଥିଲା, ବର୍ତ୍ତମାନ ତ ଜଗନ୍ନାଥଙ୍କ ପ୍ରସାଦ ନାଁରେ କ'ଣ ସେଟା ମୋତେ ଆଣି ଜାଣିଦେଉଛି, କହିଲା ଆଜ୍ଞା ଡାଇବେଟିସ କ'ଣ ଡାଇବେଟିସ ଫ୍ରି ସୁଗାର ଫ୍ରି ଜଗନ୍ନାଥ ପ୍ରସାଦ, ମୋତେ ରାଗ ଲାଗିଲା, ତୁମେ ସୁଗାର ଫ୍ରି କ'ଣ ଏଠି ଜଗନ୍ନାଥ ଖାଇଥିବେ ସୁଗାର ଫ୍ରି, ତୁମକୁ ସୁଗାର ହେଇଗଲା ଜଗନ୍ନାଥ ସୁଗାର ଫ୍ରି ପ୍ରସାଦ ଦେବୁ ତୁ କହିବୁନି ଏଟା ସୁଗାର ଫ୍ରି, ଯାଇ ତ ଖାଇବା ପ୍ରସାଦ ପାଇବା ପାଇବା କ'ଣ ଅଛି,
ପ୍ରସାଦ କ'ଣ ଲୋକ ଜାଣିନଥିଲେ? ଆଉ ଲୋକ ପ୍ରସାଦ ଜାଣନ୍ତି କ'ଣ? ପ୍ରସାଦ ଅଳ୍ପ ବହୁତ ନ କହିବ ମାଟଙ୍କ, ଟିକିଏ ପ୍ରସାଦ ଦେଲା ମାନେ ସାଙ୍ଗେ ଗାମୁଛା ଲୁଙ୍ଗି ପିନ୍ଧିବେ, ମାରି ପକେଇବେ କ'ଣ, ଲୁଙ୍ଗି କଛା ମାରିଦେଇକି ହାତ ଟିକେ ଦେଖେଇଦେବେ, ମୁଣ୍ଡରେ ମାରିଦେବେ, ହେ ହାତ ଧୋଇନି ହାତ ଧୋଇନି ହାତ ମୁହଁ ଧୋଇବେନି, ଏଲା ପ୍ରସାଦ, ତାପରେ ଗଲେ ତାଙ୍କର ବିଟ ଟାଣିଲେ ଯା କଲେ। ଆଉ ଲୋକ ଘରେ ରୋଷେଇ କରିବେନି, ମଠ ଯାଇକି ପ୍ରସାଦ ପାଇବେ, ଏଟା ସଂସାର କୋଉଠି ଥିଲା? ଯିଏ ପ୍ରସାଦ ମହିମା ଜାଣିଛନ୍ତି, ଆରେ ଏଟା ଖାଇବା ଜିନିଷ ନୁହେଁ, ହୋଟେଲ ଥିଲା, ଏବେ ବି ହୋଟେଲ ଅଛି, କିନ୍ତୁ ପ୍ରସାଦଟା କ'ଣ? ଯିଏ ଜାଣିଥିଲେ ସେ ପ୍ରସାଦଟା କ'ଣ? ଭଗବାନ କୃପା ବୋଲି ଜାଣିଥିଲେ, ପ୍ରସାଦ ସେବା କରିତ ହଏ ସକଲି ପ୍ରପଞ୍ଚ ଜୟ, ପ୍ରପଞ୍ଚକୁ ଜୟ କରୁନ, ସେଟା ସେ ତାଙ୍କ ଦୃଷ୍ଟିରେ ସେ ସେଇଟା କହିଦେଇଗଲେ ପ୍ରସାଦ ବୋଲି। ଆଉ ବିଶ୍ୱ ବର୍ତ୍ତମାନ ହେଲେ ନାଚୁଛି, ଏଇ ଇସ୍କନ ପ୍ରସାଦ ଆଣିଲ, ସେ ଯୋଉ ଆମର ବଡ଼ ବଡ଼ ଏଇ ରାଜ୍ୟପାଳ ନା କ'ଣ ଇଏ ଆସିଥିଲେ, କିଏ ରାଷ୍ଟ୍ରପତିଙ୍କର ତାଙ୍କ ମାତା ଯିଏ ଆସିଛନ୍ତି, ମୁଁ ଇସ୍କନ ମନ୍ଦିର ଯିବି, ଆଉ ପ୍ରସାଦ ମୋ ପାଇଁ, ରାଷ୍ଟ୍ରପତିଙ୍କର ତାଙ୍କ ପାଇଁ କ'ଣ ବ୍ୟବସ୍ଥା ନଥିବ? ଏ କାହାର ଇଏ ନା, ସମଗ୍ର ବିଶ୍ୱ ବର୍ତ୍ତମାନ ସମଗ୍ର ବିଶ୍ୱରେ ଇସ୍କନ ପ୍ରସାଦ, କାହିଁକିନା ସେ ଜଣେ ସାଧୁ ଭଗବାନଙ୍କର ଲୋକ, ସେ ଜାଣିଛନ୍ତି ପ୍ରସାଦର ମହିମା କ'ଣ, ଆମେ ତାଙ୍କ ଘରେ ରହିଲେ ବୁଝିପାରୁନେ, ପ୍ରସାଦ ନେ ଫୋପାଡ଼ିଦେବେ ଡଷ୍ଟବିନ୍ରେ, ଆମେ ଜାଣିବୁ ଆମ ଚେତନାରେ ସେମିତି ନା, ସର୍ବଚେତନା ଅଛି, ସେ ଜାଣିଛନ୍ତି ତାଙ୍କ ବର୍ତ୍ତମାନ ଜଗତ ଖାଲି କମ୍ପୁଛି ପ୍ରସାଦ, ଆମେ ପ୍ରସାଦ ମିଳିବ କେବେ ଆପଣଙ୍କ ପ୍ରସାଦ ହୁଏ ଲୋକ ଯାହା କହିଦେବ ଇସ୍କନ ପ୍ରସାଦ ଇସ୍କନ ଚାଲ ଇସ୍କନ ଯିବା ପ୍ରସାଦ ପାଇବା। ବର୍ତ୍ତମାନ ଏଇଟାକୁ ଦେଖିକି ବର୍ତ୍ତମାନ ସମସ୍ତେ ଆରମ୍ଭ କଲେଣି, କିଏ ରେଷ୍ଟୁରାଣ୍ଟ କିଏ ବିକିବା ସବୁ ଆରମ୍ଭ କଲେ। ଆରେ ଶବ୍ଦ ନଥିଲା, ଆତ୍ମଚେତନାଶୀଳ ପ୍ରଭୁଜୀ ମାଆ ତାଙ୍କ ପର୍ବତର ରଚନା କରିଛନ୍ତି ନା, ଆତ୍ମାନୁଭୂତି ସମ୍ପୂର୍ଣ୍ଣ ବ୍ୟକ୍ତିର ସଙ୍ଗରେ ହିଁ ଆତ୍ମଚେତନା ଜାଗ୍ରତ, ଜୀବନ ନିଜେ ଜାଣିଲେ ବି କିଛି କରିପାରିବେ, ସେ ତାଙ୍କର କୃପାରେ ଏସବୁ ଜିନିଷକୁ ଜଗତକୁ ଆସିଛନ୍ତି। ତେଣୁ ଆମର ମୋର କହିବାର ଆଜିର ପଏଣ୍ଟ ଥିଲା ଯେ ପ୍ରକୃତରେ ଆମ ପାଇଁ ବହୁତ ଚ୍ୟାଲେଞ୍ଜେସ୍ ରହିଛି, ବହୁତ ଚ୍ୟାଲେଞ୍ଜେସ୍ ଇଣ୍ଟରନାଲି ଏକ୍ସଟର୍ନାଲି, ଅନ୍ତରରେ ସ୍ୱଭାବ ଗୋଟେ ରହିଛି, ଲଷ୍ଟ ଆଙ୍ଗର ଗ୍ରିଡ୍ସ ନେଚର ଯେଉଁଗୁଡ଼ାକ ସେଗୁଡ଼ାକ ପ୍ରୋମିନେଣ୍ଟ, କାହାକୁ ପ୍ରକାର ସ୍ୱଭାବ କିଏ ଟଲେଟ୍ କରିପାରିବନି, କିଏ ଗୋଟେ ଛୋଟ ଛୋଟ ଲୋକଙ୍କର ଛୋଟ ଛୋଟ କଥାର ଦୋଷ ଦେଖିବ, କିଏ ଗୋଟେ ସବୁବେଳେ ଅନ୍ୟକୁ ଗୋଟେ ଘୃଣା ଦୃଷ୍ଟିରେ ଦେଖିବ, କେତେ ପ୍ରକାର ସ୍ୱଭାବରେ ଯିବ, ସିଏ ଗୋଟେ ସେଇଟା ବି ଭକ୍ତିର ଗୋଟେ ବାଧକ ନା, କାରଣ ତୁମେ ତ ସେୟା ନୁହେଁ, ତୁମେ ଗୋଟେ ଆତ୍ମା, ତୁ ଯେଉଁଠି ଯାଇକି ପହଞ୍ଚ ସେ ଜୀବନରେ ଗୋଟେ ଦୋଷ ଦେଖୁଛ, ତୁ ଯେଉଁଠି ଯାଉଛ ଗୋଟେ ଆଡ଼ଜଷ୍ଟମେଣ୍ଟ କରିପାରୁନି, ସେଟା ତାର ସ୍ୱଭାବ, ତ କହିଲେ ସେ ବୁଝିପାରିବେନି, ସେଟା ତାର ଆତ୍ମଧର୍ମ ବାଧକ ହେଉଛି କି ନାହିଁ, ତୁମେ ଭକ୍ତ ହେଇଗଲା ପରେ ତୁମ ନେଚରଟାକୁ ତୁମେ ଯଦି ଆଡ଼ଜଷ୍ଟ କରିପାରୁନ, ତୁମେ ଯେଉଁଠି ଯାଇକି ସେଠି ଝଗଡ଼ା ହବ। ମୁଁ ଦେଖିଛି କେତେ ଭକ୍ତମାନଙ୍କର ସେ କେଉଁଠି ଚଳିପାରନ୍ତି, ଆଚ୍ଛା ସେ ଚଳିନ ପଡ଼ୁଛି, ଏକାଠି ରୁହ, ଏକାଠି ରହିବା ବୋଲି ତୁମେ କେପେବୁଲ ପର୍ସନ ହବା ଦରକାର, ତ ପୁରା କେପେବୁଲ ପର୍ସନ ହବା ଦରକାର, ଆଉ ଏକାକି ରହି ଭଜନ ସମସ୍ତେ କରି ହେଇପାରିବେ ନା। ତୋର କେତେ ପ୍ରକାର ଇଣ୍ଟରନାଲି ଚ୍ୟାଲେଞ୍ଜେସ୍, ସମ୍ ନେଚର ଅଛି, ତାର ଗୋଟେ ଡିଜାୟର କିଛି ରହିଛି, ହାବିଟ୍ସ କିଛି ରହିଛି, ବ୍ୟାଡ୍ ହାବିଟ୍ସ, ଏଇଟା ଇଣ୍ଟରନାଲ ଚ୍ୟାଲେଞ୍ଜ। ଏକ୍ସଟର୍ନାଲ ଚ୍ୟାଲେଞ୍ଜ ଯେଉଁଟା ରହୁଛି, ତାର ସ୍ୱର ରହିଲା, ଆଡ଼ଜଷ୍ଟମେଣ୍ଟ ରହିଲା, ଆସୋସିଏସନ୍ ରହିଲା, ତାର କେତେବେଳେ ମାନେ ସେ ଗୋଟେ ଜାଗାରୁ ସେଠି ଜଳବାୟୁ ତାକୁ ସୁଟ୍ ହେଉନି, ତାର ତା ସଙ୍ଗ ବି ତାକୁ ଭଲ ଲାଗୁନି, ଯିବ ପାଇଁ ପୁଣି ସ୍ୱାଭାବିକ କଳିଯୁଗ, କମ୍ୟୁନିକେସନ ବହୁତ ଇଜି ହେଇଗଲା, ଯେ ମୋବାଇଲ ଫୋବାଇଲ ସବୁ ବାହାରି ପଡ଼ିଲା, ଗୋଟେ ଲୋକ ଫଟା କାଣେ ଗୋଟେ ଶାନ୍ତିରେ ବସିଥିବ, ଫଟା କିଣି ଗୋଟେ ତୁମକୁ ଗୋଟେ କମ୍ୟୁନିକେସନ ଆସିକି ପହଞ୍ଚିବ, ଲୋକଟା ଅଯଥାରେ ଏଗୁଡ଼ାକ ସବୁ କମ୍ୟୁନିକେସନ କରିଦେଲେ ଇଜି କରେ। କଳିଟାର ଧ୍ୱଂସାଭିମୁଖୀର ଏଟା ହେଉଛି ଗୋଟେ ବହୁତ ବଡ଼ ଭଲ ଜିନିଷ, ଯେତେ ସୁନ୍ଦର କମ୍ୟୁନିକେଟ୍ ହେଇପାରିବ, କମ୍ୟୁନିକେଟ୍ଟା ହେଇଗଲା ମାନେ କ'ଣ ହବ, କାମ କାମ ପାଖରେ ପହଞ୍ଚିବ, କ୍ରୋଧ କ୍ରୋଧ ପାଖରେ ପହଞ୍ଚିବ, ସାଙ୍ଗେ ସାଙ୍ଗେ ସବୁ ପାଖକୁ ପାଖ ଚାଲି ଆସିବେ, ଯେତେ ଯେଉଁଟା ଯେତେ କ୍ଲୋଜର ହବ ମାନେ କ୍ଲୋଜ ମାନେ କ'ଣ କୁହାଯିବ, ଯେତେ ନିକଟତର ହବ ବିରୁଦ୍ଧ ଜିନିଷ ଗୁଡ଼ାକ କ'ଣ ହବ, ସେଇଟା ଏକ୍ସପ୍ଲୋଜନ୍ଟା ବେଶୀ ହବ ନା, ସେଇଟା ବେଶୀ ଗୋଟେ ଏକ୍ସପ୍ଲୋଜନ୍ ହବ। ସେଥିପାଇଁ ଗାଁ ଆଗରୁ ଦେଖ ତୁମେ ଗାଁ ଲୋକମାନଙ୍କର ସିଷ୍ଟମ କେତେ ଥିଲା, ଗୋଟେ ଯଦି କିଏ ଚୋରି କଲା ଗାଁରେ ତାକୁ ଲଣ୍ଡା କରିକି ମୁଁ ଦେଖିଛି, ଲଣ୍ଡା କରିବେ କଳା ଲଣ୍ଡା ତ କରନ୍ତି, କ'ଣ ସେଟା କୁହନ୍ତି ସାତ ଗିଣ୍ଟିଆ, ଏଠୁ ବୁଳେ ହେଠୁ ବୁଳେ କାଟିକି କଳା ବୁଳେଇକି ତାକୁ ଇଏ କରେଇବ, ମାନେ ତାକୁ ତାକୁ ଏମିତି କରିଦେଉଥିଲେ, କାରଣ ଆଉ ଗୋଟେ ଯେମିତି ଏଲିମେଣ୍ଟ ତା ପାଖକୁ, ଆଉ ଜଣେ ଚୋର ତା ପାଖକୁ ନ ଆସୁ ଭୟ କରିକି ରହୁ, ଗୋଟେ ଗୋଟେ ଝିଅ ପିଲା ବା ଗୋଟେ ନାରୀ ଗୋଟେ କିଛି ଭୁଲ କାମ କଲେ ନା, ସଙ୍ଗେ ସଙ୍ଗେ ତାଙ୍କ ଗାଁରେ ବ୍ୟାନ୍ କରିଦେଉଥିଲେ, ମାନେ ନେଗେଟିଭ ଜିନିଷ ମୋର କହିବାର, ନେଗେଟିଭ ଜିନିଷକୁ ନେଗେଟିଭ ଜିନିଷ ପାଖକୁ ଆଇଲା ମାନେ କ୍ଲୋଜର ହେଲା ମାନେ ସେ ଏକ୍ସପ୍ଲୋଜର କ୍ରିଏଟ୍ କରିବ, ଏ କମ୍ୟୁନିକେସନଟା କ'ଣ ଗୋଟେ ସେଟା କରିଦେଉଛି। ଗୋଟେ ଝିଅ ପିଲା କ'ଣ କରୁଥିଲା, ଆର କିଏ ଜାଣିପାରୁନଥିଲେ,
ସେ ଆଜି କେଉଁ ଡ୍ରେସ୍ ପିନ୍ଧିଲା, ତାକୁ ଗୋଟେ କେଉଁ ପୁଅ ପିଲା ଆଜି କ'ଣ ଡ୍ରେସ୍ ପିନ୍ଧିଲା, ବର୍ତ୍ତମାନ ସେ ଗୋଟେ ଫେସବୁକ୍ରେ ଛାଡ଼ିଦେଲା, ମୁଁ ଏଇ ଡ୍ରେସ୍ ପିନ୍ଧିଛି, ମୋ ବୟଫ୍ରେଣ୍ଡ ଇଏ, ମୋ ଇଏ ମୋଟା ଏଇଟା, ମୁଁ ଏମିତି କରିଥିଲି, ସେ ଯେଉଁଟା ଛାଡ଼ିଦେଲା, ପ୍ରଥମେ ସେ କମ୍ୟୁନିକେସନଟା ଆଉ ଗୋଟେ ଆଉ ଜଣେ ପୁଅ ଚାଲିଛି। ଏ କମ୍ୟୁନିକେସନ ଗୋଟେ ଜୀବନକୁ ଖାଇଦେଉଛି, ଲୋକ ଭାବୁଛି ଏଇଟା ମୋତେ ବହୁତ ସୁବିଧା, ମୁଁ ସାଙ୍ଗେ ସାଙ୍ଗେ କଥା ହେଇଯାଉଛି, ସେ ଆମେରିକାରେ ଅଛି, ମୋ ଝିଅ ସାଙ୍ଗରେ କଥା ହେଉଛି, ବହୁତ ସାଙ୍ଗରେ କଥା ହେଉଛି। ବିଜ୍ଞାନ ଦେହ ପାଇଁ ବହୁତ କିଛି କରିଦେଇଛି, କିନ୍ତୁ ଆତ୍ମା ପାଇଁ ସବୁ ନଷ୍ଟ କରିଦେଇଛି, ଏଥିରେ ମୁଁ କେବେ ବି ଗୋଟେ ପରସେଣ୍ଟ ଏଗ୍ରି ହେବିନି, ସବୁକିଛି ନଷ୍ଟ କରିଦେବ ବିଜ୍ଞାନ। ଯଦି କେବଳ ବିଜ୍ଞାନ ସାହାଯ୍ୟ କରିପାରିବ, ଯଦି ଏ ଭଗବାନଙ୍କର ଭକ୍ତିକୁ ମାନେ, ନହେଲେ ସବୁ ନଷ୍ଟ ହେଇଯିବ। ଏଇଟା ତ ହବ କଳି ଯେଉଁ ଆମେ ଚେକ୍ କରି କହିଲେ ବି ଆମେ ବନ୍ଦ କରିପାରିବାନି, କେବେ କିଏ ବନ୍ଦ କରିପାରିବାନି, କମ୍ୟୁନିକେସନ ଦ୍ୱାରା ସବୁ ଚାଲୁଛି ବର୍ତ୍ତମାନ, ସବୁ କମ୍ୟୁନିକେସନ ଦ୍ୱାରା ଚାଲିବ ବର୍ତ୍ତମାନ, ଏଇଟା କଳି ଆଉ ଏ କମ୍ୟୁନିକେସନଟା ଯେତେ ଇଜି ହେଇଯିବ, ଆତ୍ମଚେତନାଟା ସେତେ, ତୁମେ ଭଗବାନଙ୍କୁ ବହୁତ ଦୂରେଇକି ଚାଲିଯିବ, କାରଣ ଆଉ ଜଣର ଭାବନାଟା ତୁମକୁ ଅତି ଶୀଘ୍ର ପଳେଇ ଆସିଲା, ସେ ଲୋକଟା ଖରାପ କି ଭଲ ପଳେଇ ଆସିଲା। ଆଗରୁ ଗୋଟେ ଲୋକ ପୁଅ ଚାକିରି କରିବାକୁ ଯାଉଥିଲା, ବାପା ଜାଣିନଥିଲେ ମୋ ପୁଅ ଫେରିବ କେବେ, ସେ ଗୋଟେ ଚିଠି ପଠେଇବ ପ୍ରତି ମାସ ଦୁଇ ମାସରେ ଗୋଟେ ଚିଠି, କ'ଣ ପୋଷ୍ଟ କାର୍ଡ଼ରେ ଲଫାପା ଗୋଟେ ଥିଲା, ପୋଷ୍ଟ କାର୍ଡ଼ ଗୋଟେ ଥିଲା, ଇଂଲାଣ୍ଡ ଲେଟର ନା କ'ଣ କୁହନ୍ତୁ ତାକୁ, ସେଥିରେ ପଠା ଛୋଟବେଳେ, ସେଥିରେ ଆସିବ, ସେଥିରେ ସେ ଗୋଟେ ଚିଠି ପଡ଼ିକି ମା କାନ୍ଦିବାରେ ପୁଅଟା କହିଛି ଏବେ ଆସିବ କେତେ ଆସିବ ଭଗବାନ ପ୍ରଭୁ ତାକୁ କେମିତି ଆଣ, ଗୋଟେ ସ୍ୱାମୀ ଗୋଟେ ସ୍ତ୍ରୀଟା ସେ ଭଗବାନ ଡାକୁ ତୁମ ସ୍ୱାମୀ କିନ୍ତୁ ଫେରେଇକି ଆଣ, ବ୍ରଦର କମ୍ୟୁନିକେସନ ହେଇଗଲ, ଇଜି କମ୍ୟୁନିକେସନଟାକୁ ଲୋକ ଭାବୁଛନ୍ତି ବହୁତ କିଛି ସୁବିଧା ହେଉଛି, ହଁ ଭାଇ ଦେହ ପାଇଁ ସୁବିଧା, ଟଙ୍କା ପଇସା ମିଳିଯିବ, ସବୁ ମିଳିଯିବ, ଆତ୍ମଚେତନା ବହୁତ ନଷ୍ଟ ହେଇଯିବ, କାହିଁକି ଆମେ ଯେହେତୁ ସମର୍ଥ ଲୋକ ନୁହେଁ, ଅନ୍ୟର ଦୋଷ ଗୁଣଟା ଆମ ଫଟକିଣି ଆମକୁ ଧନ ନେବ, ଏଥିରେ ବୈଷ୍ଣବମାନଙ୍କର ଅପରାଧ ହେବାର 100% ଚାନ୍ସ ବର୍ତ୍ତମାନ। କାରଣ ଜଣେ ମହାରାଜ କ'ଣ କରୁଛନ୍ତି, ତୁମେ ଯେଉଁ କମ୍ୟୁନିକେସନ ଦ୍ୱାରା ଶୁଣୁଛ, ଗୋଟେ କମ୍ୟୁନିକେସନ ଦ୍ୱାରା ସେ ମହାରାଜ ସେ ପରିସ୍ଥିତିରେ ସେଠି କ'ଣ କହୁଛନ୍ତି, କାହାକୁ କହୁଛନ୍ତି, ତୁମେ ସେଇଟା ତ ଜାଣିନ, ସେଠି କେଉଁ ଭକ୍ତ ବସିଛନ୍ତି କି ଜଣେ ପ୍ରିଚର କ'ଣ କହୁ, ତୁମେ ସେଟା ଜାଣିନ, ତୁମେ କମ୍ୟୁନିକେସନ ମାଧ୍ୟମରେ ଦେଖୁଛ, ତୁମେ ତାଙ୍କ ମୁଡ଼ ବି ଜାଣିନ, ତୁମେ ତାଙ୍କ ପାଖରେ ରହିନ, ତୁମେ ସେଟା ଶୁଣିଦେଲ, ଆରେ ଇଏ ଗୋଟେ ଏମିତି କ'ଣ କଥାବାର୍ତ୍ତା କରୁଛନ୍ତି, ସେ ଗୋଟେ କ'ଣ ଏମିତି କଥାବାର୍ତ୍ତା କରୁଛନ୍ତି, କମ୍ୟୁନିକେସନ ଅସୁବିଧା ହେଉଛି, ସେମାନେ ଗୁରୁଦେବ କହୁଛନ୍ତି ନାଇଁ ନାଇଁ ନାଇଁ, ଏ ଟେପ୍ ମାଧ୍ୟମରେ ଶବ୍ଦ ବ୍ରହ୍ମା ଆସିବନି, ରେକର୍ଡ ମାଧ୍ୟମରେ ଶବ୍ଦ ବ୍ରହ୍ମା ଆସିବନି, ଏଟା କେବଳ ତୁମକୁ ରିମାଇଣ୍ଡ କରିବ, ଶବ୍ଦ ବ୍ରହ୍ମା ହେଲେ ତୁମେ ଡାଇରେକ୍ଟ ଗୁରୁଙ୍କ ପାଖରୁ ଶୁଣିବାକୁ ପଡ଼ିବ, ତୁମେ ଶାସ୍ତ୍ର ପଢ଼ିବି ନାହିଁ, ଶାସ୍ତ୍ର ପଢ଼ିବି, ଶାସ୍ତ୍ର ଶ୍ରବଣ କରିକି ଗୁରୁଙ୍କ ପାଖରୁ ଶାସ୍ତ୍ର ପଢ଼ିବାକୁ ପଡ଼ିବ, ନହେଲେ ସେଟା ରିଭିଲିଂ ହବନି, ଜାଣିପାରିବନି, ତୁମେ ତୁମର ବୁଦ୍ଧି ଯେଉଁଟା ଥିବ ତୁମେ ସେ ବୁଦ୍ଧି ହିସାବରେ ଶାସ୍ତ୍ରକୁ ନବ, ସର୍ବଧର୍ମାନ ପରିତ୍ୟଜ୍ୟ, ତୁମେ ଯେଉଁ ଅର୍ଥରେ ବୁଝିବ ନେଇ ଚାଲିବ, ତୁମେ ଶୁଣିନ ସର୍ବଧର୍ମ ଅର୍ଥର ତାତ୍ପର୍ଯ୍ୟଟା କ'ଣ ରିଭିଲିଂ ହବ, ସେଥିପାଇଁ କମ୍ୟୁନିକେସନରେ ଆମ ବୈଷ୍ଣବ ସମାଜରେ ଅପରାଧ ହେବାର ବହୁତ ଚାନ୍ସ ଅଛି, ବହୁତ ଅପରାଧ ହେଇପାରେ, କାରଣ ଜଣେ ମହାରାଜ କ'ଣ କରୁଛନ୍ତି କାହିଁ କରୁଛନ୍ତି, ବା ଜଣେ ଗୁରୁ ଆଜି କ'ଣ କହୁଛନ୍ତି କାହିଁ କରୁଛନ୍ତି, କିଏ କ'ଣ କହୁଛି, କିଏ ତାର ଅନୁଗାମୀ ମାନଙ୍କୁ କହୁଛନ୍ତି, କିଏ ତାଙ୍କର ଗ୍ରୁପ୍ସ ମାନଙ୍କୁ କହୁଛନ୍ତି, କେଉଁଠି କ'ଣ କହୁଛନ୍ତି, ତୁମେ ସେଟା ଶୁଣିବ ମାନେ ତୁମେ ତାଙ୍କ କ୍ରିଏଟ୍ କରିଦେବ, ଲାଭ ବି ଅଛି କିଛି ଶୁଣିପାରୁଛ ଠିକ୍ ଅଛି, କିନ୍ତୁ କ୍ଷତି ବି ଅଛି, ଯେଉଁଟା ଯଦି ସମର୍ଥ ନଥିବ ଏ କମ୍ୟୁନିକେସନ ଦ୍ୱାରା ତାର ବହୁତ କିଛି ନଷ୍ଟ ହେଇଯାଏ, ବହୁତ କିଛି ନଷ୍ଟ ହେଇଯାଏ, ଏ ବହୁତ ସେ ଗୋଟେ ପିଲାଟା ସେମିତି ସେ ଗୋଟେ ଚ୍ୟାଲେଞ୍ଜ କରି ମୋତେ ସାଙ୍ଗେ ସାଙ୍ଗେ ଲେଖିଦେଇ ଏ କେତେ ଦିନ ତଳେ ଚ୍ୟାଲେଞ୍ଜ କରି ଗୋଟେ ଲେଟର୍ ପଠେଇଦେଲା ସାଙ୍ଗେ ସାଙ୍ଗେ, ମୁଁ ତାକୁ ମୁଁ ତ ଆରେ ତୁ ମୋତେ ଜାଣିଛୁ, ତାକୁ ଲେଖିଲି ସେ ଓଡ଼ିଆ ପିଲା, ତୁ ମୋତେ ଜାଣିଛୁ, କମ୍ସେ କମ୍ ମୋ ସାଙ୍ଗେ କମ୍ୟୁନିକେଟ୍ କରିବା ଦରକାର, ତୁ ଫେସବୁକ୍ର ଫଲୋର କି, ତାକୁ ପଚାରିଲି, ତୁ କୃଷ୍ଣଙ୍କର ଫଲୋର ନା ଫେସବୁକ୍ର ଫଲୋର ମୋତେ କହ, ତୋର କିଛି କାମ ଅଛି, ତୁ ଘରେ ଛାଡ଼ିଥିଲୁ ବା କାହିଁକି ସେଠି ତୋର କାଲି ବନ୍ଦ କରିବୁ କି ନାହିଁ, ମାନେ ବିଭାଚରା ହେଇଯାଉ, ଘରେ ଯାଇକି ସଂସାରରେ ରୁହ, ତୁ ଚ୍ୟାଲେଞ୍ଜ କରିଦେଉଛୁ, ତୁ ସିଏ କିଏ ଆମ କୋର୍ସ ଛାଡ଼ିଲା ସିଏ ମୋ ଫଲୋର, ଆରେ ଆମେ ଗୁରୁଦେବଙ୍କର ପ୍ରବାଦକୁ ଛାଡ଼ୁ, କିଏ ତାକୁ ସେଟାକୁ ସେୟାର କରୁଛି, କିଏ କରୁଛି, ସିଏ ତୁମ ସାଙ୍ଗରେ କ'ଣ ଝଗଡ଼ା ଲାଗିଲା, ସେ ମୋର ଫଲୋର ବୋଲି ତୁମେ ମୋତେ ଚ୍ୟାଲେଞ୍ଜ କରିବ, ଏ କମ୍ୟୁନିକେସନ ଏଇଟାର ଲାଭ, ମୁଁ ଦେଖୁ ତୋ ଜୀବନଟାକୁ ସ୍ପୋଇଲ କରୁଛୁ, ବୁଝିପାରୁଛୁ ତ, ଆଜି ବ୍ଲକ୍ କର ବନ୍ଦ କର, ଏ ହେଲା କମ୍ୟୁନିକେସନ, ସାଙ୍ଗେ ସାଙ୍ଗେ ତୁମେ ଜାଣିଦେଲ ତୁମେ ହଁ ସିଏ ତାଙ୍କର ମହାରାଜଙ୍କର କୋର୍ସ ଗୁଡ଼ା ଛାଡ଼ୁଛନ୍ତି ଆଉ ସେ ମହାରାଜ ଚେଲା ହେଇଥିବ, ଆରେ ସିଏ କାର ଚେଲା କେଉଁଠିକା ଲୋକ ସିଏ ତୁମ ସାଙ୍ଗରେ କ'ଣ କରୁଛି କମ୍ୟୁନିକେସନ ତୁମେ ଜାଣିଲ, ଏଇ ଅପରାଧ ସବୁ କେଉଁ ତୁମେ କରିବ, ଅବିନାଶ ହେଇଯିବ, କମ୍ୟୁନିକେସନ ତୁମର ଏଇଟା ତୁମେ ତ ଜାଣିନ, ସେଥିରେ ଟ୍ରାନ୍ସପୋର୍ଟେସନ ସେ ଜଣେ ଲେଖିଥିଲେ ମୁଁ ସେଇଟା ମୋ ମୁଣ୍ଡରେ ପୁରା ମୁଁ ଏତେ ପଢ଼ିଥିଲି ସେ ପୁରୁଣା ବହିଟାକୁ, ସେ କହିଲେ ଚୈତନ୍ୟ ମହାପ୍ରଭୁ ଯେଉଁ ଆସିଥିଲେ ପାଦରେ ବୁଲି ବୁଲିକି ଯାଇଥିଲେ, ନାମ ସଂକୀର୍ତ୍ତନ କରିଥିଲେ। ମହାପ୍ରଭୁ ପାଦର ବୁଲିକି ସବୁ ସଂକୀର୍ତ୍ତନ କରୁଥିଲେ, ଦକ୍ଷିଣ ଭାରତ କତୁରୁ ପୁରା ସବୁ ଯାଇଛନ୍ତି, ତାଙ୍କର ବୃନ୍ଦାବନ ସବୁ ପାଦରେ ଯାଉଥିଲେ। ଯେ ଟ୍ରାନ୍ସପୋର୍ଟେସନ କମ୍ୟୁନିକେସନ ଯେତେ ଇଜି ହେଇଯିବ, ମଣିଷ ଭଗବାନଠୁ ବହୁତ ଦୂରକୁ ଚାଲିଯିବ। ଆଗ ଲୋକ ଜଗନ୍ନାଥଙ୍କ ପାଖକୁ ଯାଉଥିଲେ, ଲୋକ ପାଦରେ ଚାଲି ଚାଲି ଯାଉଥିଲେ, କେତେ ବ୍ୟାକୁଳ ରହୁଥିଲେ, ଚୂଡ଼ା ଚାଉଳ ଧରିକି ଯାଉଥିଲେ, ବାଟରେ ରହୁଥିଲେ, ହେ ପ୍ରଭୁ ମୁଁ କେମିତି ଭଗବାନଙ୍କୁ ପାଇବି, କେମିତି ଜଗନ୍ନାଥଙ୍କୁ ଦର୍ଶନ ପାଇବି କି ନାହିଁ, ବୁଢ଼ା ହେଇଗଲେଣି, ବର୍ତ୍ତମାନ ଫଡ଼ା କିଣି ଯାଇକି ପହଞ୍ଚି, ତୋର କ'ଣ ବ୍ୟାକୁଳତା ଅଛି? କିଛି ନାହିଁ, ଲୋକ ଫ୍ଲାଇଟ୍ ଆସିବ, 10 ମିନିଟ୍ ଦର୍ଶନ କରିଦେବ, ଦର୍ଶନ ହେଇଗଲା, ପୁଣି ଫ୍ଲାଇଟ୍ ବୁକିଂ କଲେ ଚାଲ, ଭାବ ରହିବନି। ଆଉ ଏଇଟା ଯେ ବନ୍ଦ କରିଦେବା, ଆମେ ଏଇଟା କହିଲେ ବି ବନ୍ଦ ହେବନି, କିନ୍ତୁ ଏଥିପାଇଁ କୁହାଯାଉଛି, ଆମର ଏ ଡିସ୍କସନ୍ଟା ଏଥିପାଇଁ ଚାଲିଛି, ଆତ୍ମଚେତନାର ବାଧକ କେଉଁ କେଉଁ ଜିନିଷ ଗୁଡ଼ିକ, ତା ପ୍ରତି ଆମକୁ ସାବଧାନ ରହିବାକୁ ପଡ଼ିବ। କମ୍ୟୁନିକେସନ କିଛି ଆବଶ୍ୟକତା ରହିଛି, କିନ୍ତୁ ଆମ କମ୍ୟୁନିକେସନଟାକୁ ଆମେ ଫାଷ୍ଟ କରିଦେଲେ ଯେ ଆମର ଭକ୍ତି ଫାଷ୍ଟ ହେଇଯିବ, ସେମିତି କିଛି ମାନେ ନାହିଁ। ବହୁତ ଲୋକ ସାଙ୍ଗେ ବହୁତ କିଛି କଣ୍ଟାକ୍ଟ କରିକି ବହୁତ କିଛି କାମ କରିବ, ସେଥିରେ ଅପରାଧ ବି ହେବାର ସମ୍ଭାବନା ଅଛି। ତୁମକୁ ଏନଫ୍ ମାଚ୍ୟୁର୍ଡ ହେବାକୁ ପଡ଼ିବ, ବହୁତ ବୁଦ୍ଧିମାନ ହେବାକୁ ପଡ଼ିବ। ସେଥିପାଇଁ କମ୍ୟୁନିକେସନ ଏଇଟା ତ ସବୁ ଆତ୍ମଚେତନାର ବାଧକ ଜିନିଷ ଗୁଡ଼ାକ ସବୁ ବର୍ତ୍ତମାନ ବାହାରି ପଡ଼ିଲା। ଆଉ ଜୀବକୁ ଜୀବ କେମିତି ଉଦ୍ଧାର ପାଇକି ଭଗବାନ ପାଖକୁ ଯିବ, କେବଳ ମହାପ୍ରଭୁ ଯାହା ଦେଇଗଲେ ଗୋଟେ ଶବ୍ଦ ଲାଷ୍ଟକୁ ସେ କହିଲେ, କୀର୍ତ୍ତନ୍ୟ ସଦା ହରି, ସବୁବେଳେ ହରିଙ୍କର ନାମ କୀର୍ତ୍ତନ ଟିକେ କର, ହରେ କୃଷ୍ଣ 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 ହରେ ହରେ, ହରେ ରାମ ରାମ ରାମ, ଜୀବ କରିପାରିବନି ସବୁବେଳେ। ପୁଣି ସେ କହିଲେ କୀର୍ତ୍ତନ୍ୟ ସଦା ହରି, ପୁଣି ସେ କହିଦେଲେ ନାଇଁ ଇଦୃଶ୍ୟ ଆହାଜନୀ ନାମ ରାଗ, ସେଥିପାଇଁ କାହିଁକି ନା ନାମ ତ ସୁକୃତନ ଥିଲେ ନାମ କରିବେ, ସେଥିପାଇଁ ତାଙ୍କ ପାଇଁ ବ୍ୟବସ୍ଥା, ଆଚାର୍ଯ୍ୟମାନେ ବ୍ୟବସ୍ଥା କଲେ, ସେବାର ଅନୁଷ୍ଠାନ ଦେଲେ, ନାମ ସଂକୀର୍ତ୍ତନ ରଖିଲେ, କଥାଶ୍ରବଣ ରଖିଲେ, କେତେ ପ୍ରକାର ଗୋଟେ ଜୀବକୁ ରୁଚି ଆଣିବା ପାଇଁ, ଆତ୍ମଚେତନଟା ଆଣିବା ପାଇଁ ବହୁତ ପ୍ରକାର ଫେସିଲିଟି ଦିଆହେଲା। କିନ୍ତୁ ଯେଉଁ ଯିଏ ଭକ୍ତ ହେଉଛନ୍ତି, କମସେ କମ୍ ବୁଝିବା ଦରକାର, ଆମେ ଗୋଟେ ସାଂସାରିକ ଜୀବ ନୁହଁ। ଆଉ ଗସିପିଂ କରିବା, ଏସବୁ ପ୍ରଜଳ୍ପ କରିବା, ୟା ବିଷୟରେ କହିବା, ତା ବିଷୟରେ କହିବା, ତୁମେ ଯେତେବେଳେ ଅନ୍ୟର ଦୋଷ ଦେଖୁଛ, ତୁମେ ଜାଣିବା ଦରକାର, ମୁଁ ଯେତେବେଳେ ଦୋଷ ଦେଖୁଛି, ଭଗବାନ ମୋ ପାଇଁ ବି ଦୋଷ ଦେଖିବା ପାଇଁ ଲୋକ ରଖିଦେଇଛନ୍ତି। ବି କେୟାରଫୁଲ, ତୁମେ ଯେତେ ପରଫେକ୍ଟ ହୁଏ, ତୁମେ ଅନ୍ୟର ଦୋଷ ଦେଖିଲା ମାନେ ତୁମର ଦୋଷ ଦେଖିବା ଲୋକ ଭଗବାନ ଗୋଟେ ପଠେଇଦେବେ, ଦେଖ ପରୀକ୍ଷା କରି, ତୁମର କିଛି ଦୋଷ ନଥାଉ, କି ତୁମେ ଅନ୍ୟର ଦୋଷ ଦେଖିଲ ମାନେ ଭଗବାନ ଖୁସି ହେବେ, ତୁମର କିଛି ଦୋଷ ନାହିଁ, ତୁମେ ଅନ୍ୟ ଦୋଷ କାହିଁ ଦେଖିବାକୁ ଯାଉଛ, ସେ ପରଫେକ୍ଟ ଭୁଲ, ତୁମେ ଅନ୍ୟର ଦୋଷ ଦେଖୁଛ ମାନେ ତୁମର ଦୋଷ ଦେଖିବା ଲୋକ ତୁମ ପାଖରେ ଆଣି ପହଞ୍ଚେଇଦେବେ, ତୁମର ପାଖରେ ସିଏ ରହିବ, ସେଟା ତୁମ ଦୋଷ ଦେଖିବା ପାଇଁ, କାହିଁକି ତୁମେ ଭଗବାନ ଭକ୍ତ ହେଇଛ ଭଜନ କରିବା ପାଇଁ, ତୁମେ ଅନ୍ୟ ଦୋଷ ଦେଖିବା ପାଇଁ ନୁହଁ। ତୁମେ ଯେତେବେଳେ ଅନ୍ୟର ଦୋଷ ଦେଖୁଛ, ଭଗବାନ କହିବେ ଆଚ୍ଛା ତୁମର ଦୋଷ ଦେଖିବା ପାଇଁ ତା ଆଉ ଗୋଟେ ଲୋକ ଭକ୍ତକୁ ଆଣି ରଖିଦେବେ, ତା ଦୋଷ ଦେଖ, ତାର ବି ଆଟିଚ୍ୟୁଡ଼ ସେଇଟା ଥିବ, ଜୁଟି ଦେବେ ଦିଅନ୍ତୁ। ବହୁତ ଆମେ ସାଂସାରିକ ଜୀବ ନୁହନ୍ତି, ଆମକୁ ବ୍ରଡ଼ ମାଇଣ୍ଡ ଟୋପାଜୀ ମହାରାଜ କୁହନ୍ତି, ସେ କହିଲେନି ଉଦାର ଚରିତାର୍ଥ ବସୁଦୈବ କୁଟୁମ୍ବକ ଅହଂ ନିଜ ପରବୟେତି ଗଣନାମ ଲଘୁଚେତ ସାମ, ଇଏ ଅହଂ 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 ପରମ ଅହଂ ମମମ ପରବ୍ୟତି, ଇଏ ମୋର ଅହଂ ମମମ ପରବ୍ୟତି, କ'ଣ ଅଛି ଇଏ ମୋର ସୀତା, ନାଇଁ ନାଇଁ ଇଏ ସୁଭାବନା ନାହିଁ, ଲଘୁଚେତ ସାମ ଯେଉଁଟାଙ୍କ ଲଘୁ ଚେତନା ସେମାନଙ୍କର, ମୋର ତାର ସେ ମୋତେ ଭଲ ପାଉଛି, ଭଲ ପାଉନି, ଗ୍ରୁପ ଏଗୁଡ଼ା ସବୁ ଲଘୁଛି ତା ଉଦାର ଚରିତାର୍ଥ ତ ବସୁଧୈବ କୁଟୁମ୍ବକମ, ଯେଉଁମାନେ ଉଦାର ଚରିତ୍ର ସେମାନେ ସବୁ ଗୋଟେ ବସୁଧାରାକୁ କୁଟୁମ୍ବ ବୋଲି ଭାବିବେ, ଭଗବାନ ଏଟା ଖୁସି ହୁଅନ୍ତି ନା। ଆଉ ଅହଂ ନିଜ ପରବେତି ଗଣ ନାମ ଲଘୁଛି ତ ସାମ, ଅହଂ ନିଜ ପରବେତି ଏଇଟା ହଁ ଇଏ ଅହଂ ନିଜର ସେ ପର, ଇଏ ମୁଁ ଇଏ ମୋର ଏ ପର ଲଘୁଚେତ ଥା ଲୋକମାନଙ୍କର, ଆମେ ସାଂସାରିକ ଜୀବ ନୁହନ୍ତି, ଆମେ ହେଇଥିଲେ ଆମେ ବୈଷ୍ଣବ ବେଶଭାଗ କାଇଁ ଧରୁଛେ, ଆମେ ତିଳକ ଧରୁଛେ, ମାଳ ଧରୁଛେ, ତୁମେ ତୁମ ଅନ୍ତରେ ଯଦି ଏତେ ଦ୍ୱେଷ ରାଗ କ୍ରୋଧ ଈର୍ଷା ଗସିପିଂ ଅନ୍ୟର ଅନ୍ୟର ଦୋଷ ଦେଖିବା ରହିବ, ତୁମେ କ'ଣ ବୈଷ୍ଣବ ହେଇଛ, ତୁମେ ଗୋଟେ ବଡ଼ ଅପରାଧ କରିଛ, ତୁଳସୀ ଧରିଛ ପାଖରେ, ତୁଳସୀ ଗଳାରେ ରଖିଛ, ଆଉ ସେ ଗଳାରେ ତୁଳସୀ ରଖି ଅନ୍ୟ ବିଷୟରେ ସବୁବେଳେ ଆଲୋଚନା ସମାଲୋଚନା କରୁଛ, ଯେଉଁଟାକି ସବୁଠୁ ଭୟଙ୍କର ଅପରାଧ, ସେଥିପାଇଁ ବୈଷ୍ଣବମାନଙ୍କର ଭୋଜନ ହୁଏ ନା, ତୁମର ଦୋଷ ଦୁର୍ବଳତାର କିଛି କ୍ଷତି ନାହିଁ, କିନ୍ତୁ ତୁମେ ଯଦି ସବୁବେଳେ ତୁଳସୀ ମାଳ ଧାରଣ କରିକି ଲୋକମାନେ ଗାଁ ଗହଳିରେ କୁହନ୍ତିନି ତୁଳସୀ ପିନ୍ଧି ତୁ ମିଛ କହୁଛୁ, କୁହନ୍ତିନି ଗାଁ ଗହଳିରେ ତୁଳସୀ ମାଳ ପିନ୍ଧି ମିଛ କହୁଛୁ,
ଭାଇ ଆମେ ମୋ ତୁଳସୀ ମହିମା ଜାଣିନେ, କିନ୍ତୁ ସେମାନେ ଜାଣିଛନ୍ତି ଭଲ ଭାବେ। ମୁଁ ମୋ ଜୀବନରେ କର୍ମୀମାନଙ୍କ କଥା ମୁଁ 90% ଏବେ ପର୍ଯ୍ୟନ୍ତ ସେ ଗୋଟେ କଥା କହିଦେଲେ ମୋତେ ଧକ୍ନି ଲାଗିଯାଏ। ଗୁରୁବର୍ଗଙ୍କ କଥା ଛାଡ଼, ମୋତେ କର୍ମୀ ଲୋକ କଥା ମାଟ ଭଳିଆ ଲାଗେ। ଆରେ ଲୋକଟାଙ୍କର ତାହେଲେ ବିଶ୍ୱାସ ତ ଆମଠୁ ଅଧିକା ଅଛି। ସେ କହିଦେବେ କଣ ତୁଳସୀ ମାଳ ପିନ୍ଧିକି ଆପଣ ଏଇ ଜିନିଷ କହୁଛନ୍ତି, କିଛି କଥା କହୁଛନ୍ତି, କେମିତି ତୁଳସୀ ମାଳ ପିନ୍ଧିଛ? ସେଥିପାଇଁ ସେମାନେ ତାଙ୍କୁ ଯଦି କହିବେ ତୁଳସୀ ମାଳ, ନା ନାଇଁ ମୁଁ ତୁଳସୀ ମାଳ ପିନ୍ଧିବିନି, ମୁଁ ଆମିଷ ଖାଉଛି ମୁଁ କେବେ ପିନ୍ଧିବିନି, ଡରୁଛନ୍ତି। ଆମେ ତୁଳସୀ ମାଳ ପିନ୍ଧିବା, ତୁଳସୀ ମାଳ ପିନ୍ଧିକି କଣ ଏଇ ଗଳାରେ ତୁଳସୀ ଧାରଣ କରିଛେ ନା, ତୁଳସୀ ବାଜୁଛୁ ଆମେ କଥା ତେଲ କହୁଛୁ ତୁଳସୀ ବାଜୁ ନା, ଶବ୍ଦ ସେ ତୁଳସୀ ମାଳ ବାଜୁଛନ୍ତି। ଆମେ ଅନ୍ୟକୁ ଗୋଟେ ସବୁବେଳେ ଘୃଣା ଦୃଷ୍ଟିରେ ଦେଖେ, ତାଙ୍କ ତା ବିଷୟରେ ଆଲୋଚନା ସମାଲୋଚନା ଏମିତି କଲା, ତୁମେ କାହିଁ ତୁଳସୀ ମାଳ ପିନ୍ଧୁଛ, କାହିଁ ବୈଷ୍ଣବ ହେଇଛି, ଜାଣିନଥିଲ ଅଲଗା କଥା, ତୁମେ ଏନଫ୍ ମ୍ୟାଚ୍ୟୁର୍ଡ ହେଲାଣି 10 ବର୍ଷ 20 ବର୍ଷ ଗୁରୁପାଦ ଆଶ୍ରୟ କର, ଅପରାଧ ଗୁଡ଼ା କାହିଁ କରୁଛ, ତୁମେ ଭାବନି ତୁମେ ପରଫେକ୍ଟ ବୋଲି, ତୁମେ ଯଦି ପରଫେକ୍ଟ ତାହେଲେ ତୁମେ କାହିଁକି ଏଠି ରହିଛ, କାହିଁକି ଜଗତରେ ପଳାଉନ ଭଗବାନ ପାଖକୁ ସାଙ୍ଗେ ସାଙ୍ଗେ 10 ମିନିଟ୍ରେ, ତୁମେ ଯଦି ଏତେ ଶୁଦ୍ଧ ଭକ୍ତ କାହିଁକି ଏଠି ରହିଛ, ଡାକ ଭଗବାନ ସାଙ୍ଗେ ସାର ଛାଡ଼ି ଯାଅ। ଭଲ ଜିନିଷ ନାହିଁ ସବୁବେଳେ ଅପରାଧ କରିବା, ଭଲ ଜିନିଷ ନାହିଁ। ଭଜନ ହଉନି କିଛି କ୍ଷତି ନାହିଁ, ତୋର ଭଜନ କିଛି ହଉନି ତ, ଠିକ ଯେତିକି ହଉଛି ସେତିକି ରହୁ, ତୁମର ରହିଲା ସେତିକି ବାଲାନ୍ସ, ଷୋଳମାଳ ଜପ କରୁଛ ଟିକେ ସେବା କରୁଛ ଯେତିକି ରହିଛି ସେତିକି ରହିଲା, ସଦା କରିପାରୁନ ଭଲ, ବହୁତ ଭଜନ କରିକି ବହୁତ କରିକି ସବୁବେଳେ ଗୋଟେ ଜୀବ ଉଦ୍ବେଗ, ଜୀବକୁ ସ୍ୱାମୀ ଜୀବ ଉଦ୍ବେଗ ଦେଇଛନ୍ତି। ମୁଁ ତ ଆଜିକାଲି ଆଉ କହୁନି ବୈଷ୍ଣବମାନଙ୍କର ସିଦ୍ଧାନ୍ତ ମତେ ମୋତେ ଭଲ ଲାଗୁନି, ଆଉ କହିକି ମୋର ମୋତେ ଲାଗୁଛି ମୋର ସମୟ ନଷ୍ଟ ହେଉଛି, ମୋର ଖଟିଲ ଗୁରୁଙ୍କ ପାଇଁ ଲାଭ ହେଉଛି, କିନ୍ତୁ କାଟ ତ ସଂସ୍କାର ଆମେ ବଦଳି ପାରିବୁ, ଆମେ ତ ସେମିତି ପ୍ରଭୁପାଦ ବୋଲି ଏମ୍ପାୱାର୍ଡ ସୋଲ୍ ନୁହେଁ, ଆମେ କ'ଣ 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 କହିବା ଦରକାର, ଲୋକ ବିରୋଧ ଖରାପ ଭାବୁଛନ୍ତି। ଆରେ ତମେ ବୈଷ୍ଣବ ନା, ଜୀବ ଅପରାଧରେ ତୁମେ ଜାଣିନ, ଗୋଟେ ଜୀବକୁ ବି ତୁମେ ଯଦି କଷ୍ଟ ଦେଉଛ, ଜୀବନ ନିର୍ବାହ ଆନ ଉଦ୍ବେଗ ନା ଦେବେ, ପର ଉପକାର ନିଜ ସୁଖ ପାସରିବେ, ଭକ୍ତିମୟ ଠାକୁର ଲେଖିଲେ। ଭଜନଟା କ'ଣ ଏତେ ସହଜ ଜିନିଷ ବୋଲି ତୁମେ ଭାବି ଦେଉଛ, ଅନ୍ୟର ଦୁଃଖଟା ତମ ହୃଦୟକୁ ଖାଲି ତା ଦୋଷଟା ଦେଖାହଉଛି, ତା ଗୁଣଟା ଦେଖାହଉନି, ତା ଦୁଃଖଟା ତମ ହୃଦୟକୁ ସ୍ପର୍ଶ କରୁନି, ତୁମେ କି ବୈଷ୍ଣବ ହବ, ତୁମେ ବୈଷ୍ଣବ ଫିଲୋସଫିଟା ଜାଣିବ ନା, ତୁମେ ଖାଲି କହୁଛ ମୁଁ ଭଲରେ ରହିବି, ମୋର କିଛି ଅସୁବିଧା ହବନି, ମୋର ସେଟଅପ୍ ଠିକ୍ ରହିବ, ଏଇଟା ଜୀବନ ନୁହେଁ ବାପା। ଭଗବାନ କେବଳ ଜଣଙ୍କର ନୁହନ୍ତି କି ତୁମର, ତୁମ ପାଖରେ ଭଗବାନ ଯୋଗ୍ୟତା ଦେଇଛନ୍ତି, କେବଳ ତୁମ ପାଇଁ ନୁହେଁ ଅନ୍ୟ ପାଇଁ, ଯାହା ପାଖରେ ଯାହା ରହିଛି ଯେ ସମସ୍ତେ ଜଗତର ସେଇଟାକୁ ରଖିଦେବେ, ତାହେଲେ ଜଗତ ଚାଲିପାରିବନି। ଟାଟା କମ୍ପାନୀ ତାର ପଇସା ରୋଜଗାର କରି ସବୁ ରଖିଦେବ, ସେ ଯଦି ଇନଭେଷ୍ଟମେଣ୍ଟ ନ କରିବ, ତାହେଲେ ଲୋକ ଲୋକ କାମ ପାଇବେ କି, ସେ କମ୍ପାନୀ ନ ଖୋଲିବ, ଯାହାକୁ ଯାହା ଭଗବାନ ଦେଇଛନ୍ତି ଅନ୍ୟ ପାଇଁ, ତାହେଲେ ସମସ୍ତଙ୍କୁ ସବୁ ଗୁଣ କରି ଭଗବାନ ଦେଇନାହାନ୍ତି। ଗାୟକ ପାଖରେ ଗୀତ, ସେ ଯଦି ଗୀତ ନ ଗାଇବ ଅଲଗା ଲୋକ ଶୁଣିବେ କେମିତି, ସେ ଅନ୍ୟ ଅନ୍ୟ ଅନ୍ୟକୁ ଦେଇ ତା ତାର ମାନସିକ ଦୁଃଖକୁ ଦୂର କରୁଛି। ପ୍ରଭୁ ସମସ୍ତଙ୍କ ତେ କଳା ଦେଇଛନ୍ତି ସବୁଗୁଡ଼େ ଜୀବକୁ ସାହାଯ୍ୟ କରିବା ପାଇଁ, ଯାହା ପାଖରେ ଯାହା ଗୁଣ ରହିଛି ସେ ଭଗବାନଙ୍କ ସାହାଯ୍ୟ କରିବା ଦରକାର, ଭଗବାନଙ୍କ ସେବା କରିବା ଦରକାର, ଜୀବକୁ ସାହାଯ୍ୟ କରିବା ଦରକାର, ଆଉ ଉଦ୍ବେଗ କେବେ ଦେବାକୁ ଚେଷ୍ଟା କରିବି, ସବୁବେଳେ ଚେଷ୍ଟା କର ମୋ ଦ୍ୱାରା କେହି କଷ୍ଟ ନ ପାଆନ୍ତୁ। ଏଇଟା ଗୋଟେ ସରଳ ସୂତ୍ର, ଭକ୍ତିରେ ପ୍ରୋଗ୍ରେସ ଭାଇ ବହୁତ ବଢ଼ୁନି, ପ୍ରେମ ଭକ୍ତି ପାଇପାରୁନି କିଛି କ୍ଷତି ନାହିଁ, କିନ୍ତୁ କମସେ କମ ତୁମେ ଶାନ୍ତିରେ ରହିପାରିବ, କୃଷ୍ଣ ତୁମ ଉପରେ ଖୁସି ହେବେ, ଗୁରୁ ଖୁସି ହେବେ, ଆଉ କୃପାଟା ତାଙ୍କ ହାତର କଥା, ଅନ୍ୟ ଜୀବକୁ କଷ୍ଟ ଦେବାକୁ ଚେଷ୍ଟା କରନା, ଉଦ୍ବେଗ ଦିଅନି। ଆଉ ତୁମେ ଅନ୍ୟକୁ ଉଦ୍ବେଗ ଦେଉଛ ମାନେ ଭୁଲ ହଉ ବା ଠିକ୍ ହେଉ, ଭଗବାନ କେବେ ତୁମେ କେବେ ଭଜନ କରିପାରିବ, ଏଭ୍ରି ରିଆକ୍ସନ୍ ଇଜ୍ ଇଟ୍ ସିକ୍ୱାଲ୍ ଆଣ୍ଡ ଅପୋଜିଟ୍ ରିଆକ୍ସନ୍, ସେ ଗୋଟେ ଜୀବ, ସେ ଗୋଟେ ଆତ୍ମା, ଭଗବାନ ବହୁତ ରୁଟ୍ ହେଇଯିବେ, ତା ଅନ୍ତରେ ପରମାତ୍ମା ଅଛନ୍ତି, ତା ଆତ୍ମାରେ ତା ଅନ୍ତରେ ପରମାତ୍ମା ଅଛନ୍ତି। ଆତ୍ମା ଚେତନାଟା ଯୋଉ ଆତ୍ମଚେତନାଟା ହଉଛି ଏଇଟା ନା, ଆତ୍ମଚେତନା ସହ ଆମେ ଯୋଉ ଡିସ୍କସନ୍ କରୁ ତା କ'ଣ, ସେଟା ତା ସ୍ୱରୂପଟା କ'ଣ, ସେଟା ଆମେ ସେ ପ୍ଲାଟଫର୍ମକୁ ଆସିବା ନା। ବୈଷ୍ଣବ ଆମେ ହଉଛେ ମାନେ ଆମେ ଆମେ ଗୋଟେ ଗୁରୁଦେବ ଯାହା କହୁଛନ୍ତି ୱି ଆର୍ ମିୟର ଜୀବସ୍, ଆମେ ଗୋଟେ ସାଧାରଣ ଜୀବ ନୁହନ୍ତି, ଆମେ ଗୋଟେ ଡିଫରେଣ୍ଟ ପ୍ଲାଟଫର୍ମକୁ ଆସୁଛେ, ଆମେ ଟ୍ରାଏ କରିବା ଆଟ୍ ବେଷ୍ଟ ସେ ପୋଜିସନ୍ କେମିତି ମେଣ୍ଟେନ୍ କରିବା, ଏଇଟା ତ ଗୋଟେ ଇଜି ପ୍ରୋସେସ୍ ନୁହେଁ, କିନ୍ତୁ ପୁଣି ଆମେ ତାଙ୍କ ଆଚାର୍ଯ୍ୟଙ୍କର କୃପା ନେଇକି ଆମେ ଏଇସବୁ ଜିନିଷରୁ ଉର୍ଦ୍ଧ୍ୱକୁ ଯିବା ଦରକାର। ଶ୍ରବଣ କୀର୍ତ୍ତନ କରିବାର ତାତ୍ପର୍ଯ୍ୟ ଜଣେ ଅପରାଧରୁ ମୁକ୍ତ ହେଇକି ତାର ଏନ୍ଗେଜମେଣ୍ଟ ନବ, ଏଇଟା ଏଇଟା ଗୋଟେ ହବି ବନେଇ ଦେବା ଉଚିତ ନା, ମୁଁ କହିଲେ ଡେଲି କଥା ଶୁଣିଲି ତାପରେ ଜାଗାରେ କଥା କରିବି, ସେ କର୍ଣ୍ଣ ଲାମ୍ପଟ୍ୟ ଦୋଷ ଆସିବ, ହଜାର ଶୁଣୁଥିବେ ଦେଖିଲା ଜାଗାରେ କଥା ସେ ଯାହା କରୁଥିବେ, ତା କର୍ଣ୍ଣ ଲାମ୍ପଟ୍ୟ, ଖାଲି ଗୋଟେ ଏନ୍ଗେଜମେଣ୍ଟ ପାଇଁ ମାଇଣ୍ଡ କଣ୍ଟ୍ରୋଲ ପାଇଁ ସେ ଖାଲି ଶୁଣିବେ, ତାପରେ ତାଙ୍କ ଜାଗାରେ କଥା କରିବେ ନାହିଁ। ଆମେ ଅପରାଧରୁ ମୁକ୍ତ ହେଇକି, ସେ କହିଲେ ନା ଅପରାଧ ଅପରାଧ ଶୂନ୍ୟ ହେ ଲହ କୃଷ୍ଣ ନାମ, କୃଷ୍ଣ ମାତା କୃଷ୍ଣ ପିତା କୃଷ୍ଣ ପ୍ରାଣ ଧ, ଏମିତି ହବନି, କୃଷ୍ଣଙ୍କ ମାତା ପିତା କେହି କରିପାରିବେନି, ସେଥିପାଇଁ ସେ ତା ପୂର୍ବରୁ କ'ଣ ଲେଖିଲେ ଅପରାଧ ଶୂନ୍ୟ ହେଲ କୃଷ୍ଣ ନାମ, ତେବେ ଯେତେ ଅପରାଧ ଶୂନ୍ୟ ହବ କୃଷ୍ଣକୁ ମାତା ପିତା ସବୁ ବୋଲି ଯେଉଁ ଆମେ କହୁଥିଲା ଡିପେଣ୍ଡାନ୍ସ, କାହିଁକି ଡିପେଣ୍ଡାନ୍ସ ଆସୁନି, କାହିଁକି କୃଷ୍ଣ ପଣ୍ଡିତ ଘରେ ଆସୁନି, ଅପରାଧ କହିଲେ ବାପା କିଛି ହବନି ଖାଲି ଘୁରିବ ତୁମେ, ଆଉ ବୈଷ୍ଣବ୍ରତ ଗଲା ହାତୀ ମାତା ସହିତ ଉଠେଇ ଫୋପାଡ଼ି ଦବ ସୁଧ ଭକ୍ତଙ୍କୁ, ଆଜିକାଲି ତ ସାଧାରଣ ଭକ୍ତ ହିଁ ସୁଧ ଭକ୍ତଙ୍କୁ କମେଣ୍ଟସ କରିଦେଉଛନ୍ତି ଇଜ କମ୍ୟୁନିକେସନ ଯୋଗୁଁ, ଆଜିକାଲି ଗୋଟେ ଅପରାଧରେ ଗୋଟେ ଏଲଗୋଟେ ବ୍ୟାଧି ଭାବେ ପାଲଟି ଯାଇଛି, ଜଣେ ଭକ୍ତ ଜଣେ ଭକ୍ତ ଭଲ ପାଉନି ସେ ତା ଗୁରୁକୁ ବି ଭଲ ପାଉନି, ନାଇଁ ଆରେ ସେ ଗୁରୁବର୍ଗ ସେମାନେ ପ୍ରଭୁପାଦଙ୍କ ଶିଷ୍ୟ, ସେମାନେ ଆଚାର୍ଯ୍ୟ ପ୍ରଭୁପାଦଙ୍କର ଶିଷ୍ୟ, ସେମାନେ ତୁମେ ଜାଣିଛ ତାଙ୍କର ସ୍ଥିତି କ'ଣ, ଆମର କ'ଣ ଦରକାର ଅଛି, ଆମେ ଯାହାକୁ ଯାହା ବିଷୟରେ ଜାଣିବା ତା ବିଷୟରେ ଆଲୋଚନା କରିବା କ'ଣ ଆବଶ୍ୟକ ଅଛି, ପ୍ରଣାମଙ୍କର ସମ୍ମାନ ଦିଅ, ସେମାନେ ସେମାନେ କୋଟି ଗୁଣରେ ଅଧିକା, ସେମାନେ ବୟସର ଅଧିକା ଗୁଣରେ ଅଧିକା ଶୁଦ୍ଧ ଭକ୍ତଙ୍କୁ ଦର୍ଶନ କରିଛନ୍ତି, କିନ୍ତୁ ମୁଁ ତୁମକୁ ଭଲ ପାଉନି ମାନେ ତୁମେ ଅଲଗା ମାନେ ଶିଷ୍ୟମାନେ ସହିଲା, ସେ ଗୁରୁଙ୍କୁ ମୁଁ ଭଲ ପାଇବି, ଗୋଟେ ଗୋଟେ କ୍ରୋନିକ ଡିଜିଜ୍ ସବୁ ହେଇଗଲାଣି, ଏସବୁ କମ୍ୟୁନିକେସନ ଗୁଡ଼ାକ ଆଉ ଏସବୁ ହ୍ୟାବିଟ୍ସ ଯେଉଁ ରହିଲା, ମାନେ ମେଟେରିଆଲ ଯେଉଁ ଟେଣ୍ଡେନ୍ସ ଗୁଡ଼ା ଥିଲା ସେଗୁଡ଼ାକ ସେମାନେ ମେଣ୍ଟେନ୍ କରିବା ପାଇଁ ଚାହୁଁଛନ୍ତି, ଶ୍ରବଣ କୀର୍ତ୍ତନ ସବୁ କହୁଛି କିନ୍ତୁ ଆଟିଚ୍ୟୁଡ଼୍ ଚେଞ୍ଜ କରିବା ପାଇଁ ଚାହୁଁନାହାନ୍ତି, କାହିଁକି ନା ଏ ସିଦ୍ଧାନ୍ତ ଗୁଡ଼ା ଜାଣିନାହାନ୍ତି, ଏଇଟା ସବୁ ପ୍ରଫେସନାଲି ଖାଲି ଶୁଣିବା ଗୋଟେ ହାବିଟ୍ କରିଦେଲେଣି, ସିଦ୍ଧାନ୍ତ ଆଉ ପ୍ରାର୍ଥନା କରିବା ଏସବୁ ଜାଣିପାରୁନାହାନ୍ତି, ଗୋଟେ ପ୍ରାକ୍ଟିକାଲ ଲାଇଫ୍ଟା ନା, ତୁମେ ଗୋଟେ ଯିବୁ କଷ୍ଟ ଦେଇଦେଲ ଉଦ୍ବେଗ ଦେଇଦେଉଛ, ତୁମେ ଆଉ ଭଜନ ହବନି, ଆଉ ସବୁବେଳେ ଅପରାଧ ଅନ୍ୟର ଗୋଟେ ଦୋଷ ଦେଖୁଛ, ଏଇଟା ଭଲ ଜିନିଷ ନୁହେଁ, ଆମର ଭଜନ କ୍ଷତି ହେଉଛି ନା, ଭଗବାନ ଉଠ ହେଇଯାଉଛନ୍ତି ନା, ଏଥିରୁ ଉପାୟ ପୁଣି ଏଥିରୁ ଜଣେ ଯଦି ତାର ଏ ଅଭ୍ୟାସଟା ଅଛି ତାହେଲେ କେମିତି ସେ ଏଥିରୁ ନିବୃତ ହବ, ତାର ଉପାୟ ଦିଆହେଲା ସବୁବେଳେ ତୁମେ ଭଗବାନଙ୍କର ସେବା କର, ଆପଣ ମହାପ୍ରଭୁଙ୍କୁ ପ୍ରାର୍ଥନା କର, ମହାପ୍ରଭୁ ଏଇଥିପାଇଁ ଭୋଜନ କରାଯାଏ, କୃଷ୍ଣଙ୍କର ରାଧାକୃଷ୍ଣଙ୍କର ଯିଏ କହୁଛନ୍ତି ମୁଁ ରାଧାକୃଷ୍ଣଙ୍କ ସେବା କରିବି, ନାଇଁ ରାଧାକୃଷ୍ଣ ସେବା ତୁମେ କରିପାରିବନି, ଗୌଡ଼ିଆ ପରମ୍ପରାରେ ଆଗେ ରାଧାକୃଷ୍ଣ ସେବା ତାକୁ ଦିଆଯାଏ ନା, ସେଥିପାଇଁ ପ୍ରତ୍ୟେକ ଗୌଡ଼ିଆ ମନ୍ଦିର ମାନଙ୍କରେ ମହାପ୍ରଭୁ ରଖା ହବ, ମହାପ୍ରଭୁ ନ ରହିଲେ ହବନି, ମହାପ୍ରଭୁ ଦେଉଛନ୍ତି ରାଧାବାବୁ ଧରିକି ଆସିଛନ୍ତି, ଆସି ମହାବଦାନ ସେ ଅପରାଧରୁ ମୁକ୍ତ କରିବେ ଗୋଟେ ଜୀବକୁ, ସେ ଅଙ୍ଗୀକାର କରିବେ, ସେହି ରାଧାକୃଷ୍ଣ ସେବା ପ୍ରଦାନ କରିବେ, ନିତ୍ୟାନନ୍ଦ ପ୍ରଭୁଙ୍କର କରୁଣାରେ ମହାପ୍ରଭୁଙ୍କୁ ପ୍ରାପ୍ତ ହବ, ମହାପ୍ରଭୁଙ୍କ କରୁଣାରେ ରାଧାକୃଷ୍ଣଙ୍କୁ ତୁମେ ପ୍ରାପ୍ତ ହବ, ମହାପ୍ରଭୁଙ୍କୁ ସେଥିପାଇଁ ସବୁବେଳେ ପ୍ରାର୍ଥନା କରାଯାଏ, ଅପରାଧଟା ଯେଉଁ ରହୁଛି ଗୋଟେ ଜୀବ ପ୍ରତି ଯେଉଁ ଆଶ୍ଚର୍ଯ୍ୟତା ମହାପ୍ରଭୁ ପ୍ରଦାନ କରିଛନ୍ତି, ପତ୍ରାପତ୍ର ବିଚାରଣ ନ କରୁତେ କାଳମ ପ୍ରତୀକ୍ଷ ପ୍ରଭୁ ଦେୟା ଦେୟମ ନ ବିମର୍ଶତେ, ପ୍ରଦାନ୍ତ ସୃଷ୍ଟି ଲେଖିଲେ କିଏ କାହାକୁ ଦବା ଦରକାର କାହାକୁ ନ ଦବା ଦରକାର, କିଏ ପାତ୍ର କିଏ ଅପାତ୍ର କିଏ କାଳ, ଏଇଟା ଠିକ୍ ସମୟ କିନା ମହାପ୍ରଭୁ କିଛି ବିଚାର କରୁନା, ସେ କୃପାଟା ଆଜି ବି ରହିଛି, ମହାପ୍ରଭୁଙ୍କ କୃପା କେମିତି ରହିଛି, ମହାପ୍ରଭୁଙ୍କ କୃପାଟା ତୁମେ କେମିତି ରହିଛି ବୋଲି ତୁମେ ଜାଣିବ, ମହାପ୍ରଭୁ ଚାଲିଗଲେଣି କେତେ ବର୍ଷ ହେଲାଣି, 5 ବର୍ଷ ହେଲାଣି, କେମିତି ମହାପ୍ରଭୁ ଅଛନ୍ତି କୃପା ଅଛନ୍ତି, ତୁମେ ଜାଣିପାରୁନ ମହାପ୍ରଭୁଙ୍କ କୃପାଟା କେମିତି କାମ କରୁଛି, ଦେଖୁନା କେମିତି କାମ କଲା ପ୍ରବାଦ, ମହାପ୍ରଭୁ ବଣରେ କାହାକୁ ନଚେଇଥିଲେ, ବାଘ ହାତୀ ନାଚିବା ବଡ଼ ଜିନିଷ ନୁହେଁ, ମୁଁ ତ ଦେଖୁଛି ସେ ଗୋଟେ କ'ଣ ସେ ଯେଉଁ ଆମର ସେ ଗୋଟେ ଛାଡ଼ିଥିଲା ୟୁଟ୍ୟୁବରେ, ସେ ବାଘ ସିଂହକୁ ରଖିକି ସେ ତାର ନଚେଇ ଦେଉଛି, ବାଘ ସିଂହ ସାଙ୍ଗରେ ଖେଳୁଛି, କରିଦେବ ତୁମେ ତାଙ୍କ ହାବିଟିକାଲ କରିଦେଇପାରିବ, ତାଠୁ ବଡ଼ କାମ ମଣିଷ ଗୋଟେ ନଚେଲ ଦେଖିବା ବାବା, ଆମିଷ ଛଡ଼େଇକି ବିଦେଶୀକି ଆମିଷ ଛଡ଼େଇକି ତୁମ ପିଲା ଛୁଆକୁ ବଦଳେଇଲ, ଭାରତୀୟ ଲୋକଟାକୁ ଆମିଷ ଛଡ଼େଇଲ ଦେଖିବା, ତାକୁ କହିଲ ନାଚି ଉଚିଆ କୀର୍ତ୍ତନ କରିକି ମୁଣ୍ଡ ପିଟି ଦେଉଛନ୍ତି, ତାଙ୍କ ଛୁଆ ପିଲାକୁ ଆମେ ପରିବର୍ତ୍ତନ କରିପାରୁ, ଦେଖିପାରୁନ ମହାପ୍ରଭୁଙ୍କର କୃପାଟା କେମିତି ରହୁଛି, ମୁଣ୍ଡନ କରିକି ନଚେଇ ଦେଲେ ବିଦେଶୀ ଲୋକଙ୍କୁ କଣ୍ଠି ତୁଳସୀ ମାଳା ପିନ୍ଧେଇ ଦେଇକି, ସେଥିପାଇଁ ତାହେଲେ ପ୍ରଭୁପାଦ ଯେତେବେଳେ ଧରିକି ଆସିଲେ ପ୍ରଥମ ସନ୍ନ୍ୟାସୀ ଆମର କିଏ ଆମର ପ୍ରଭୁପାଦଙ୍କର ପ୍ରଥମ କୀର୍ତ୍ତନାନନ୍ଦ ସ୍ୱାମୀ ମଧ୍ୟ, ହଁ କୀର୍ତ୍ତନାନନ୍ଦ ଯେତେବେଳେ ଆସିଲେ ପ୍ରଥମ କୀର୍ତ୍ତନାନନ୍ଦ ସ୍ୱାମୀ ସେତେବେଳେ ସବୁ ଆସିଲେ ଆମର ବୃନ୍ଦାବନକୁ, ତାଙ୍କୁ ଚୈତନ୍ୟ ମହାପ୍ରଭୁ ଭାବିକି ଦେଖି ଦର୍ଶନ କରିବା ପାଇଁ ଆସନ୍ତି, ଏତେ ସୁନ୍ଦର ଦେଖାନ୍ତି ନା ବିଦେଶୀମାନେ, ଆଉ ସେତେବେଳେ ପ୍ରଭୁପାଦଙ୍କର ଭଗବାନ ଗୋଟେ ବ୍ୟବସ୍ଥା ଥିଲା ନା, ପ୍ରଭୁପାଦ ମଧ୍ୟ ସବୁ ସ୍କଲାର ଆଉ ସେତେବେଳେ ସବୁ ଭଲ ଜେନେରେସନ, ଭଗବାନ ତା ପାଇଁ ବ୍ୟବସ୍ଥା କରି ତମେ ମଣିଷ କ'ଣ କରିବ, ଆମେ ଆଜିକାଲି ତ ହଇରାଣ କାହିଁକି ହେଉଛେ, ହଇରାଣ ହେବାର କାରଣ ଆମ ବ୍ୟବସ୍ଥାରେ ଆମେ ସବୁବେଳେ ରହୁଛେ, ଆମେ ତ ଗୁରୁ ବୈଷ୍ଣବଙ୍କର ସେବା କରିବା ତାଙ୍କ ଉପରେ ଡିପେଣ୍ଡ କରୁନେ, ସେଥିରେ ଆମ ହଇରାଣ ହେବାର କାରଣଟାଏ, ପୂଜ୍ୟପତି ଏ ଯେଉଁ କୀର୍ତ୍ତନନ୍ଦ ସ୍ୱାମୀ ମହାରାଜ ଯେତେବେଳେ ଆସୁଥିଲେ ବୃନ୍ଦାବନ ଭାରତବର୍ଷ, 600 ଲୋକ ତାଙ୍କୁ ଦେଖିବା ପାଇଁ ଯାଉଥିଲେ, ପ୍ରଭୁପତି କହୁଥିଲେ ମୋର ହ୍ୱାଇଟ୍ ଏଲିଫେଣ୍ଟସ ଦରକାର, ଏମାନଙ୍କୁ ନେଇକି ମୁଁ ନଚେଇ ଭାରତରେ, ପ୍ରଭୁପତ ପେଣ୍ଡାଲରେ ସେମାନଙ୍କୁ କହିବା ପାଇଁ ଦେଉଥିଲେ, ପ୍ରଭୁ ସେମାନେ ରଖୁଥିଲେ ଆସନ୍ତୁ ନୃତ୍ୟ କର, ତାଙ୍କୁ କାହିଁକି ଭାବୁଥିଲେ ଚୈତନ୍ୟ ମହାପୁରୁଷ ତ ଆସିଯାଇଛନ୍ତି, ସେମାନେ ସେଭିଂ ଯେତେବେଳେ ହେଇଯାନ୍ତି ବିଦେଶୀ ଲୋକ, ଆଉ ନାଲି ବସ୍ତ୍ର ପିନ୍ଧି ଦଣ୍ଡ ଧରନ୍ତି, ତାଙ୍କ ଶରୀର ତ ବହୁତ ସୁନ୍ଦର ହେଲ୍ଦି ଶରୀର ସବୁ, ଶହ ଶହ ଭାରତୀୟ ଲୋକ ଆକୃଷ୍ଟ ହୁଅନ୍ତି, ଶହଶ ଭାରତ ଲୋକ, ଆଉ ସମସ୍ତେ ପ୍ରଭୁପାଦ ମହାରାଜଙ୍କୁ କ୍ରେଡିଟ୍ ଦେଉଥିଲେ, ନାଇଁ ସ୍ୱାମୀ ମହାରାଜ ତୁମେ ଆଜି କ'ଣ କଲ, ଏଇ ବିଦେଶୀମାନଙ୍କୁ ଆଜି ତୁମେ ନଚେଇ ଦେଲ, ତୁମେ ସନ୍ୟାସ ଦେଇଦେଲ। ଆରେ ସନ୍ୟାସ କୁଆଡ଼େ, ସେ କରେ ତାଙ୍କ ଜୀବନର ଶେଷ ମୁହୂର୍ତ୍ତ ପର୍ଯ୍ୟନ୍ତ ଯେଉଁମାନେ ଭୋଗ କରନ୍ତି, ଗୋଟିଏ ମୁହୂର୍ତ୍ତ ଯେଉଁମାନେ ନାରୀକୁ ନ ଦେଖିଲେ ରହିପାରିବେନି, ସେମାନଙ୍କୁ ଆଜି ଛଡ଼େଇ ଦେଲେ, ସେମାନେ ଆଜି କାନ୍ଦୁଛନ୍ତି, ସେମାନେ ଆଜି ବ୍ରହ୍ମଚାରୀ ହେଉଛନ୍ତି, ଗୃହସ୍ଥ ହେଉଛନ୍ତି, ବାନପ୍ରସ୍ଥ ହେଉଛନ୍ତି, ସନ୍ୟାସ ସାଂସ୍କୃତିକ ସ୍କଲାର ହେଉଛନ୍ତି, ଭଜନ ଗାଉଛନ୍ତି, ସବୁ ଏକ୍ସପର୍ଟ। ଦେଖିବ ନା ମହାପ୍ରଭୁ କୃପାଟା କେଉଁଠି ଅଛି, ଆଉ ତାଙ୍କର ସେଇ ପ୍ରଭୁପାଦ ମହାରାଜଙ୍କର ସେମାନେ ଶିଷ୍ୟ ଅଛନ୍ତି, ସେମାନେ କୃପା ସେତେ ବଡ଼ ଶୁଦ୍ଧ ଗୁରୁଙ୍କର ଶିଷ୍ୟ କୃପା ପାଇଛନ୍ତି, ତାଙ୍କର ପାତ୍ରତା ହିସାବରେ ଆମେ କ'ଣ ଜାଣିବା ତାଙ୍କୁ, ଆମେ କାଇଁ ଅପରାଧ କରିବା। ଏ ଅପରାଧର ପ୍ରବଣତାଟା ବଢ଼ିଯାଉଛି, କାହିଁ ବଢ଼ିଯାଉଛି, ଏନ୍ଗେଜମେଣ୍ଟ ନାହିଁ, ଏତିକି ଏତିକି ମନେ ରଖ, ଆମକୁ ସଫିସିଏଣ୍ଟ ଏନ୍ଗେଜମେଣ୍ଟ ନାହିଁ, ସ୍ପିରିଚୁଆଲ ଏନ୍ଗେଜମେଣ୍ଟ। ଆମେ ଗୋଟେ ଅଫିସିଆଲ ବେଳେ ମୋର ଏତିକି କରିଦେବି, ମୋର କାମ ସରିଲା, ତାପରେ ତୁମେ କ'ଣ କରିବ, ଲାଇକିଂ ଡିସ୍ଲାଇକିଂ, ଅନର୍ ଡିସ୍ଅନର୍, ସୁଖ ଦୁଃଖ, ଏଗୁଡ଼ା ମାନ ସମ୍ମାନ, ମୁଁ ଆକୁ ଭଲ ପାଉନି, ତା ଭଲ ପାଉନି, ଏଗୁଡ଼ା କଲା ମାନେ ତୁମର ମୁଣ୍ଡରେ ପଶିବ, ସାଙ୍ଗେ ମୁଣ୍ଡରେ ପଶିବ। ସେଥିପାଇଁ ଆଜିକାଲି ଗୋଟେ ବହୁତ ବଡ଼ ଖରାପ, ମାନେ ପ୍ରତି ମଠ ମନ୍ଦିରଟା ହେଇଯାଏ, ପହଞ୍ଚୁ ପହଞ୍ଚୁ ପଚାରି ତୁମେ କାହାର ଶିଷ୍ୟ, ଆରେ ତିଳକ ଅଛି ପଚାରେ କ'ଣ ତୁମେ କାହାର ଶିଷ୍ୟ, ଆଗରୁ ଯେଉଁ ପଚାରନ୍ତି ତୁମେ କାହାର ଶିଷ୍ୟ, କାହିଁ ପଚାରନ୍ତି, ଶିଷ୍ୟ କାହାର ଶିଷ୍ୟ ପଚାରିବେନି, ଆପଣ କାହାର ପାଦାଶ୍ରୟ କରିଛନ୍ତି କାହିଁ ପଚାରନ୍ତି, ତାଙ୍କର ଗୁରୁଙ୍କୁ ସମ୍ମାନ ଦେବା ପାଇଁ, ସେ ବୈଷ୍ଣବ କିଏ, ତାଙ୍କୁ ପ୍ରଣାମ କରିବା ପାଇଁ, ସମ୍ମାନ ସେ ବୈଷ୍ଣବଙ୍କୁ ସ୍ମରଣ କରିବା ପାଇଁ, ଆଜିକାଲି କାହିଁ ପଚାରୁଛନ୍ତି ତୁମେ କାହାର ଶିଷ୍ୟ, ନିଷ୍କୁଲ ଆସିଛି ନିନ୍ଦା କରିବେ ତ କାହାର ଡିସେବୁଲ। ଆରେ ବା ଏଇଟା କ'ଣ ପଚାରିବା ଦରକାର, ମହାପ୍ରଭୁଙ୍କର ତିଳକ ଧାରଣ କରିଛେ, ମହାପ୍ରଭୁଙ୍କର କାହାର ଶିଷ୍ୟ କ'ଣ ଆମର କାମ ଅଛି, ଆମେ ଗୁରୁ ଜ୍ଞାନ ପଚାରି ତୁମେ କାହାର ଶିଷ୍ୟ ବୋଲି, ଆମେ ତ ଶିଷ୍ୟ, ଆମର ଶିଷ୍ୟ ସହିତ ସମ୍ପର୍କ, ଆମର ଗୁରୁବର୍ଗଙ୍କ ସହିତ କ'ଣ କାମ ଅଛି, ଭାଇ ଭାଇରେ ଝଗଡ଼ା ବାପା କତିରେ କାହିଁ ଲାଗିବ, ତୁମ ଭିତରେ କିଛି ଡିସଏଗ୍ରିମେଣ୍ଟ ଅଛି, ଲାଇକିଂ ଡିସ୍ଲାଇକ୍, ସେଟା ବାପାଙ୍କୁ ତ ଲାଗିପାରିବନି ତୁମେ, ସେଟା ତୁମର ଇଟ୍ ଇଜ୍ ଅପ୍ ଟୁ ୟୁ। ପରମ୍ପରାରେ ବହୁତ ଜିନିଷ ଡାଇଭର୍ଟ ହେଉଛି, ଶିଖିବା ବଦଳି ଯାଉଛି ନା, କାହିଁକି ନା ପ୍ରଚାର ଚାଲିଛି, ସବୁ ଭଲ ଚାଲିଛି, କିନ୍ତୁ ସିକ୍ରେଟ୍ ପଏଣ୍ଟ ଜିନିଷ ଗୁଡ଼ା ଯେଉଁ ରହୁଛି, ତାପରେ ଆମେ ଧ୍ୟାନ ଦେଉନି, ଯେମିତି ଆମେ ସାଧାରଣ ଭଜନ ସବୁ କରୁଛେ କିନ୍ତୁ କୃଷ୍ଣଙ୍କ ଉପରେ ନିର୍ଭରତା ବଢ଼ୁନି, ଏଇ ପଏଣ୍ଟଟା ଭୁଲି ଯାଉଛି, ଭଜନ ସବୁ କିଛି କରୁଛେ, ଏଣେ ଅପରାଧ, ଲାଇକିଂ ଡିସ୍ଲାଇକିଂ, ଗୋଟେ ଆରେ ସେ ଗୋଟେ ଜୀବଟା ନା, ସେ କାହାର କାହାର କେଉଁ ମହାରାଜଙ୍କ ଶିଶୁ ବି ହଉ, ସେ ଗୋଟେ ଭଗବାନଙ୍କର ଭକ୍ତ କି ନାହିଁ, ସେ କଷ୍ଟ ପାଉଥିଲେ କି ନାହିଁ, ତାକୁ ଟିକେ ସାହାଯ୍ୟ କରିବାର ଅଛି କି ନାହିଁ, ତୋର ହୃଦୟ ଏଇଟା ଆସୁନି କ'ଣ, ତୁମେ କ'ଣ ଏଇଟା ଗୋଟେ ଗ୍ରୁପ୍ ଜିନିଷ ନା କ'ଣ, ଏଇଟା ମହାପ୍ରଭୁଙ୍କ ଜିନିଷଟା, ପରମ୍ପରା ଜିନିଷଟା, ଏଇଟା କ'ଣ ଗ୍ରୁପ୍ ଜିନିଷ, ଭଗବାନ ଯଦି ଗ୍ରୁପ୍ ଜିନିଷ କରିଥାନ୍ତି, ତାଙ୍କ ପୁଅକୁ ତାଙ୍କ ପୁଅଟା କି ତାଙ୍କ ପୁଅମାନଙ୍କୁ ବି ବିନାଶ କରିଥିଲେ ଦରକାର, ବ୍ରାହ୍ମଣ ଅପରାଧ ବୈଷ୍ଣବ ଅପରାଧ କଲେ ବୋଲି, ଯେଉଁ ଯଦୁବଂଶ ଧ୍ୱଂସର ଯଦି କିଛି କାରଣ ଥାଏ ତା ଦେହରେ ମୁଖ୍ୟ କାରଣ ଏଇଟା। ଆଚାର୍ଯ୍ୟମାନେ ଟୀକା ଲେଖିଛନ୍ତି, ଯଦୁବଂଶ କାହିଁକି ଧ୍ୱଂସ କଲା, ତ ବହୁତ କାରଣ ଚକ୍ରବାଦ ଲେଖିଛନ୍ତି, ତା ଭିତରେ ଗୋଟେ ପ୍ରାଇମ ଗୋଟେ ମୁଖ୍ୟ କାରଣ ହେଲା ଏଇଟା, ବୈଷ୍ଣବ ଅପରାଧ, କାରଣ ମୁଁ ତୁମକୁ ସତର୍କ କରିଦେଇଛି ଆଗରୁ, କେଉଁ ସମୟ ସତର୍କ କରିଥିଲି, ମୃଗ ଉଦ୍ଧାର ବେଳେ ଭଗବାନ କହିଥିଲେ ନା, ମୃଗକୁ ଯେତେବେଳେ ଉଦ୍ଧାର କଲେ, ସେ ଯେଉଁ ଏଣ୍ଡୁ ଯଥାହମ୍ ପ୍ରଣମ୍ୟତ ନିତ୍ୟ, ଭଗବାନ କ'ଣ ସେ ଶ୍ଳୋକ ଆରମ୍ଭ ଗୋଟେ ସମ୍ବୋଧନ କରି କହୁଛନ୍ତି, ପୁତ୍ର କାହା, ହେ ପୁତ୍ର କ'ଣ, ମୁଁ ଯେମିତି ପ୍ରତିଦିନ ବ୍ରାହ୍ମଣମାନଙ୍କୁ ପ୍ରଣାମ କରୁଛି, ତୁମେ ପ୍ରଣାମ କରିବ, ଓଡ଼ିଆରେ ସେଇଟା, ସେ ଓଡ଼ିଆ ଅନୁବାଦରେ ସେଇଟା ନାହିଁ, ବ୍ରାହ୍ମଣ ଯଦି କରେ କ'ଣ, ବ୍ରାହ୍ମଣ ଯଦି ଦିଅ ଅଭିଶାପ ତା ତଥାପି ଧରିବ ତା ପାଦ, ସେଇଟା ସେଇ ଶ୍ଳୋକର ଅନୁବାଦଟା, ଯେଉଁ ଅରିଜିନାଲ ଶ୍ଳୋକଟା ରହିଲା ମୋର ଆରମ୍ଭଟା ମନେ ପଡ଼ୁନି, କ୍ଷିପ୍ତମ୍ ସପ୍ତମ ମତି ହି, ସେ ତୁମକୁ ଅଭିଶାପ ହି ଦେଉଛନ୍ତି, ତୁମକୁ ମାନେ ମାରୁଛନ୍ତି ବି, ସେ କ'ଣ ଆରମ୍ଭଟା ମନେ ପଡ଼ୁନି, ତଥାପି ତୁମେ ତାକୁ ପ୍ରଣାମ କରିବ, ସମ୍ମାନ ଦେବ। ଭଗବାନ କେବେ କହିଥିଲେ, ନୃଗ ଚରିତ୍ରରେ କହିଥିଲେ, କିନ୍ତୁ ଏମାନେ ଯାଇକି ଥଟା କରିଦେଲେ, ଭଗବାନ କହିଲେ ମୁଁ କହୁଁ କହୁ ତୁମେ ବ୍ରାହ୍ମଣ ଅପରାଧ କରିଦେଲ, ବୈଷ୍ଣବ ଅପରାଧ କରିଦେଲ, ଧ୍ୱଂସ କରିବ, ତା ତ ଲୀଳା ପ୍ରସଙ୍ଗ ରହିଛି, ସେ ତ ବିଭିନ୍ନ, ଇଏ ହେଲା ମୁଖ୍ୟ କାରଣ। ଆଉ ଚୈତନ୍ୟ ଭାଗବତ ହିସାବରେ ଯାହାର ଅନୁଗାମୀ ବୈଷ୍ଣବ ଅପରାଧ କରିବେ, ଯଦି ସେ ଅନୁଗାମୀ ବା ସେ ଗୁରୁ ଯଦି ତାଙ୍କୁ ବୈଷ୍ଣବ ଅପରାଧ ନିବୃତ୍ତ ନ କରିବେ, ସେଟା ଗୁରୁଙ୍କ ପାଖକୁ ଯିବ, ଚୈତନ୍ୟ ଭାଗବତ ସେଟା ଲେଖିଲେ ମହାପ୍ରଭୁ, ତୁମେ ବୈଷ୍ଣବ ଅପରାଧ କରୁଛ ଯଦି ଗୁରୁ ତୁମେ ସେଥିପାଇଁ ବାର, ସେଥିପାଇଁ କ'ଣ କରାଯାଉଛି, ଦୀକ୍ଷା ପୂର୍ବରୁ କ'ଣ କରାଯାଏ,
ଗୁରୁ ମା ଦେବା ପୂର୍ବରୁ ଦଶ ନାମ ଅପରାଧ କହିକି ଦେଉଛନ୍ତି, ପରମ୍ପରା ନା, ଦଶ ନାମ ଅପରାଧ ତୁମେ ଜାଣି ନାହିଁ, ତୁମେ ଡେଲି ତ ପଢୁଛ, କିନ୍ତୁ ଗୁରୁ କେମିତି କହିବେ, ସେ କୀର୍ତ୍ତନ କରିକି ଦେବେ, ଅପରାଧ ଅପରାଧ ଯଦି କରିବୁ ତୁ ଭୋଗିବୁ, ଗୁରୁ ନାମ ଦଶ ନାମ କହିକି ଦେବେ ନା, ଆଉ ତୁମେ ଭୋଗିବ ସେଟା, କ'ଣ ସେଟା ରହିଲା, ଷୋଳପାଣି ସମୟ ଯଦି ବୈଷ୍ଣବର ନିନ୍ଦେ ତା ପୂର୍ବରୁ ସେଟା ଅଛି, ସେ ଚିତ୍ର ଭାଗବତରେ ବଡ଼ ଅପରାଧୀ ହେଲେ ବଡ଼ ଅଧିକାରୀ ହେଲେ ଆପଣ ଏଡ଼ାଏ, ଛୋଟ ହେଲେ ଗଣେଷ ଅଧପାତି ଯାଏ, ଚୈତନ୍ୟ ଭାଗବତ ବୈଷ୍ଣବ ଅପରାଧର ପ୍ରଥମ ଗ୍ରନ୍ଥ ସିଏ, ଆଉ ଯେତେ ଗ୍ରନ୍ଥ ଥିଲା ତା ଭିତରେ ସବୁ ଆଦର ସେ ପାଇଗଲେ, ଚୈତନ୍ୟ ଚୈତନ୍ୟ ପୂର୍ବରୁ ସେ ପାଇଥିଲେ ନା, ଆଉ କବି କର୍ଣ୍ଣପୁରଙ୍କର ଗୋସ୍ୱାମୀ ସମିତିଙ୍କ ରଚନା ଥିଲା, ସେ କେବଳ ଭକ୍ତର ମହିମାଟାକୁ ବଡ଼ କରିଛନ୍ତି ବୋଲି, ଚୈତନ୍ୟ ଭାଗବତ ବଡ଼ ହେଲେ, ତାଙ୍କ ପୂର୍ବରୁ କବି କର୍ଣ୍ଣପୁର ଗୋସ୍ୱାମୀ ରଚନା କରିଥିଲେ ନା, ଚୈତନ୍ୟ ମହାପ୍ରଭୁଙ୍କ ବିଷୟରେ, ଚୈତନ୍ୟ ଚନ୍ଦ୍ରାମୃତ ଯେତେ ଗ୍ରନ୍ଥ ସବୁ ଥିଲା ସେ ଫେମସ୍ ହେଇଗଲେ, ଏଥିପାଇଁ ନିତ୍ୟାନନ୍ଦ ପ୍ରଭୁଙ୍କ ଆଦେଶ ଲେଖିଥିଲା ଭକ୍ତର ମହିମା ସେଥିରେ ରହିଲା, ବୈଷ୍ଣବ ଅପରାଧ ରହିଲା, ଯାହାର ଅନୁଗାମୀମାନେ ବା ଅନୁଗମ ମାନେ ବୈଷ୍ଣବ ଅପରାଧ କରିବେ ସେଠି ସେ ଲେଖିଲେ, ସେଠି ସେ ଲେଖିଲେ ବଡ଼ ଅପରାଧ ହେଲେ ଆପଣ ଏଡ଼ା, ଯିଏ ଅପରାଧୀ ଯିଏ ବୈଷ୍ଣବ ଅପରାଧ ଜାଣିଛନ୍ତି ସେ ଗୁରୁ ନିଜେ ଆଡ଼େଇ ଯିବ, ଆରେ ଶିଷ୍ୟ କ'ଣ ଏମିତି ଅପରାଧ କରୁଛି, କରୁ ତାକୁ ସତର୍କ କରିଦେବ, ଏ ଚାଲ ତୁମର ଶିଷ୍ୟ ନୁହେଁ, ବାଗ ତୁ ଅପରାଧ ଗୁଡ଼ା କରୁଛୁ ମୁକ୍ତି ଆସିବୁନୁ, ତାକୁ ଆଡ଼େଇ ଦେବ, ଆଉ ଯଦି ସେଟା ସେ ବଡ଼ ଅଧିକାରୀ ନ ହେଇଥିବ ନ ବୁଝିପାରୁଥିବ ସେ ବି ସେ ଅପରାଧ କଲା, ବଡ଼ ଅଧିକାରୀ ହେଲେ ଆପଣ ଏଡ଼ା, ଛୋଟ ହେଲେ ଗଣେଶ ଅଧପାତେ ଯାଏ, ଛୋଟ ହେଇଥିବ ସେ ବୁଝିପାରିବନି, ସେ ଅନୁଗାମୀମାନଙ୍କ ସହିତ ଅପରାଧ କଲା, ଗଣେଶ ଅଧପାତେ ଯାଏ, ଆପଣ ମୁଁ ଆପଣଙ୍କୁ ଶିକ୍ଷା ମୁଁ କହୁଛି, ମୋତେ ମୋତେ ଭଲ ଲାଗୁନି କହିବା ପାଇଁ, ଆଉ ଏଇଟା କହିଲେ କ'ଣ ସେମାନେ ବୁଝିପାରୁନାହାନ୍ତି, ଆଉ ଏଇଟା ଏଇଟା ବୈରାଗ ଶିକ୍ଷା, ଆଉ ଏଇଟା ସବୁ ପିନ୍ପଏଣ୍ଟ ଜିନିଷ ଗୁଡ଼ାକ ଦୁଃଖ ଲାଗୁଛି, ଆରେ ତୁମେ କମ୍ ସେ କମ୍ ଆଗେ ହ୍ୟୁମାନ୍ ଷ୍ଟାଣ୍ଡାର୍ଡକୁ ଆସ, ଗୋଟେ ବିବେକ ବୁଝ ସମସ୍ତଙ୍କ କଥା, ଭଗବାନଙ୍କର ସେମାନେ ଭକ୍ତ, ଏସବୁ ଏଇ ଜିନିଷ ଗୁଡ଼ା ବିବେକ ବୁଦ୍ଧି ଗୁଡ଼ା ରହୁନି, ଆଉ ଆଉ ଏମାନେ କ'ଣ ଏତେ ବଡ଼ ହାୟର୍ ଫିଲୋସଫି ଗୁଡ଼ାକ ସବୁ ଅଧପାତ ପଳେଇବ, ଯେ ବୈଷ୍ଣବ ଅପରାଧ କରିବ, ଆଜିକାଲି ଯେକୌଣସି ପିଲା ସେ ଗୋଟେ ମାନେ ଅପ୍ରକଟ ହେଇସାରିଲେ ତାଙ୍କ ବିଷୟରେ କହିଦେଉଛନ୍ତି, ସାଧୁମାନେ ଅପ୍ରକଟ, ଆରେ କର୍ମୀ ଲୋକ ଅପ୍ରକଟ ହେଇଗଲେ କୁହନ୍ତିନି, ବୁଝିପାରୁଛ ନା ନାହିଁ, ଏ ଯେଉଁ ନେତାମାନେ ସବୁ ଏବେ ଗାଳି ଗଲେ, ଯେମିତି ବର୍ତ୍ତମାନ ରାହୁଲ ଗାନ୍ଧୀ ଗାଳି ଦେଉଛି କାହାକୁ, ମୋଦିକୁ, ସେ ରାହୁଲ ଗାନ୍ଧୀ ଯେତେବେଳେ ଥିଲେ, ବାଜପେୟୀ ଯେତେବେଳେ ଥିଲେ ତାଙ୍କୁ କହୁଥିଲେ, କିନ୍ତୁ ସେ ଚାଲିଗଲା ମାନେ ସାଙ୍ଗେ ତାଙ୍କ ସଭାକୁ ଯିବେ, ତାଙ୍କୁ ପୁଷ୍ପାଞ୍ଜଳି ଦେବେ, ତାଙ୍କ ବିଷୟରେ ଆଉ ଆଉ କେବେ ବି ତାଙ୍କ ବିଷୟରେ କମେଣ୍ଟସ୍ କରିବେନି, କେବେ ବି ତାଙ୍କ ବିଷୟରେ କମେଣ୍ଟସ୍ କରିବେନି, କୌଣସି ନେତା ଦଳକୁ ବରଂ ଗଲେ ସେ ବ୍ୟକ୍ତି ବିଶେଷକୁ କହିବେନି, ମୋର ତ ଏତେ ଜ୍ଞାନ ନଥିଲା, ମୁଁ ତ କେବେ ପେପର ପଢ଼ୁନଥିଲି, ଏଇ ମାନେ ଏଇ ମଠ ମନ୍ଦିର ମ୍ୟାନେଜମେଣ୍ଟ ଗଭର୍ଣ୍ଣମେଣ୍ଟ ଜିନିଷ ଜାଣିବାକୁ ପଡ଼ିବ ବୋଲି କେବଳ ମୁଁ ପଢ଼ିଲି, ଆରେ ମୁଁ କହିଲା ଏତେ ଜିନିଷ ଏମାନଙ୍କୁ ସବୁ ଶିଖିଛନ୍ତି, କେବେ ବି କହିବେନି, ଏବେ ମୁଁ ଏବେ ବି ସେ ମୋଦି ଯେଉଁ ଷ୍ଟେଟମେଣ୍ଟ ଦେଉଛି, ସେ ଯେଉଁ ବିରୋଧୀ ଦଳ ବିଷୟରେ ତାଙ୍କ ନାଁ ବିଷୟରେ କହୁନି, ଯେ ନେହୁରୁ ଏହା କରିଥିଲେ, ଗାନ୍ଧୀ ଏହା, ତାଙ୍କ ବିଷୟରେ କହୁଛି, ତାଙ୍କ ନାଁ ସେମାନେ ଚାଲିଗଲେଣି, କର୍ମୀ ଲୋକ ବି ଚାଲିଗଲା ଲୋକକୁ କହୁନି, କିନ୍ତୁ ବୈଷ୍ଣବ ଅପ୍ରକଟ ହେଇଗଲା ଆଚାର୍ଯ୍ୟ, ତାଙ୍କ ପଛରେ ତାଙ୍କ କଥା କହୁଛି, ତୁମେ କ'ଣ ବୈଷ୍ଣବ ହବ ବାବା, ଜାଣିଛ ଏଟା ଖଣ୍ଡାର ପଥ, ଧାରର ପଥ, ବେଡ଼ିଂ ପଥ ଧରିକି ପଳେଇବ ଘରକୁ, ନର୍କକୁ ସିଧା ବାଟ ଫୁଟେଇ ଦେବ, ଆରେ ଆଚାର୍ଯ୍ୟ ଚାଲିଗଲେଣି ତୁମେ ତାଙ୍କ ବିଷୟରେ କହୁଛ, ମୂର୍ଖ ଗୁଡ଼ାକ ସେ ମୂର୍ଖ ଗୁଡ଼ାକ ସବୁ ଏତେ ଏତେ ବର୍ଷ ଭର୍ଜନ କରିକି ସେ ପୁଣି ଚାଲିଗଲେଣି ଆଚାର୍ଯ୍ୟ, ତାଙ୍କ ବିଷୟରେ ତୁମେ କଥାବାର୍ତ୍ତା କରୁଛ, ତୁମେ ତାଙ୍କ ସ୍ଥିତି ଜାଣିନ, ସେ କିଏ ବି ହୁଅନ୍ତୁ, ଆରେ ଜଣେ ଚାଲିଗଲେଣି ଅପ୍ରକଟ ହେଇଗଲେଣି, ସେମାନେ ପ୍ରଭୁପାଦଙ୍କ ଶିଷ୍ୟ, ତୁମେ କିଛି କହିପାରିବ, ତୁମେ କିଛି ରାଇଟ୍ସ ନାହିଁ, ତୁମେ କ'ଣ ଭଜନ କରୁଛ, କ'ଣ ସେବା କରୁଛ, ତୁମେ କ'ଣ ପ୍ରଚାର କରି ଭକ୍ତ ତିଆରି କରୁଛ, ମୁଁ ପଚାରୁଛି, ତୁମେ ସେମାନଙ୍କର ଯେତିକି ଗୁଣ ଥିଲା ମୁଁ କାହାକୁ ଏବେ କହୁଥିଲି ବା, ଏଇ କାଲି ତ ସେ ଆସିଥିଲେ ସେ ଭୁବନେଶ୍ୱର, ତାଙ୍କୁ ମୁଁ ସେୟା କହୁଥିଲି, ପ୍ରଭୁପାଦଙ୍କ ଶିଷ୍ୟମାନେ ଯେତିକି ସ୍କଲାର ଥିଲେ, ତୁମେମାନେ ଯେତିକି ପଢ଼ିକି ତୁମେ ଏଗୁଡ଼ା କହୁଛ ନା, କାଲି ବା କହୁଥିଲି ତୁମକୁ ନା, କ'ଣ କହୁଥିଲି, ସେମାନେ ଯଦି ପାଠ ପଢ଼ିଥାନ୍ତି ସେମାନେ ବିଶ୍ୱରେ ଏକ ନା ଏକ ନମ୍ବର ସବୁ ପୋଜିସନ ଥାନ୍ତି ସବୁ, କିନ୍ତୁ ପ୍ରଭୁପାଦଙ୍କୁ ସେ ଜିନିଷ ଶିଖେଇ ନା, ତାଙ୍କୁ ଶିଖେଇଛନ୍ତି ଗୁରୁ କେମିତି ଭଲ ପାଇବାକୁ ପଡ଼ିବ, ଗୁରୁଙ୍କ ସଂସ୍ଥା କେମିତି ଚଳେଇବାକୁ ପଡ଼ିବ, ମିଶନ କେମିତି ଆଗେଇବାକୁ ପଡ଼ିବ, ପଏଣ୍ଟ ଗୋଟେ ତୁମେ ଧରିବ ନା, ତୁମେ ଯେତେ ବଡ଼ ଫ୍ୟୁଚର ହେଲେ କ'ଣ ଡାଇଗଲା, ସେଠୁ ଆମେ ସେଟା ମାନିବୁନୁ, ଆମେ ଦେଖିବୁ ପରମ୍ପରାର ସିକ୍ରେଟ ଜିନିଷଟା ତାଙ୍କ ପାଖକୁ ଆସୁଛି କି ନାହିଁ, ତାର ପରମ୍ପରା ପ୍ରତି ଡେଡିକେସନ ଅଛି କି ନାହିଁ, ଗୁରୁ ବୈଷ୍ଣବ ପ୍ରତି ତାର ପୋଜିସନ ସିକ୍ୟୋର କରିବା ପାଇଁ ସେ କିଛି କାମ କରୁଛି, ୱିଲ୍ ନଟ୍ ଆକ୍ସେପ୍ଟ ଇଟ୍, ଆମେ ତାକୁ ବହୁତ ବଡ଼ ଏମ୍ଫାସିସ୍ ଦେବୁ, ଜଗତ ଏମ୍ଫାସିସ୍ ଦେଲେ ଆମେ ଦେବୁନୁ, ପରମ୍ପରା ପ୍ରତି ଯାହାର ଆନୁଗତ୍ୟ ନାହିଁ ସେ ଯେତେ ଭଦ୍ର ହଉ, ଯେତେ ଶିକ୍ଷିତ ହଉ, ଯେତେ ଭଜନ କରିବ, ଆମର ଏତେ କ'ଣ ମିଳିବ, କାରଣ ସେ ଯେତେ ଯାହା କଲେ ବି କୃପାଟା କାହାର ଦରକାର, ତୁ ଯେତେ ବଡ଼ ହେଲେ ବି କାହାର କୃପା ଦରକାର, ଜଗତ ତୁମକୁ କୃପା ଦେଇପାରିବ ନାହିଁ, ତୁମେ ତାଙ୍କର କତରୁ କୃପା ପାଇବ, ବହୁତ ସାବଧାନ ହେବାର ଅଛି, ନିଜର ଭଜନକୁ
ଆଉ ବିଶେଷ କରି ଆତ୍ମଚେତନା, ଏଇଟା ଆତ୍ମଚେତନା, ଆତ୍ମଚେତନାର ବାଧକ ହେଉଛି ଏଇଟା,
ଅପରାଧ ବାଧକ। ଯେମିତି ଆମର ଆମେ ଆମେ କାମ କରୁଥିଲେ ଲୋକବେଳେ ଚିନ୍ତା କରୁଛେ, ଅପରାଧର ଚିନ୍ତା କରୁନି ଭାଇ, କାମ କରୁଥିଲେ ତ ପ୍ରୋବ୍ଲେମ କରିବ, କାରଣ କାମ କରୁଥିଲେ ତୁମର ଦୈନ୍ୟତା ଆଣିବ, କିନ୍ତୁ ଅପରାଧ କେବେ ଦୈନ୍ୟତା ଆଣିବନି। ବି କେୟାରଫୁଲ ଏଇ ପଏଣ୍ଟ ଉପରେ, କାମ କରୁଥିଲେ ତୁମର ଦୈନ୍ୟତା ଆଣିବ, ତୁମେ କାହା ଝଗଡ଼ା ହେଇଗଲା ତାକୁ ତୁମେ ନିଶ୍ଚୟ ଲାମେଣ୍ଟ କରିବ, କାମନା ଆସୁଛି ତୁମେ ଲାମେଣ୍ଟ କରିବ, ଦୁଃଖ କରିବ, କିନ୍ତୁ ଅପରାଧ କରିବା ଲୋକର ହୃଦୟ ଦୁଃଖ ହୁଏ ନା। କ'ଣ ହୁଏ ଜାଣିଛ, କ'ଣ ହବ, ଦିନକୁ ଦିନ ହାର୍ଡ ହାର୍ଟେଡ୍ ପର୍ସନ ସିଏ ହେଇଯିବ, ସବୁବେଳେ କ୍ରିଟିସାଇଜ୍ କ୍ରିଟିସାଇଜ୍ ଅନ୍ୟକୁ କଲା ପରେ ତା ହାର୍ଟ, ସେ କେବେ ଅନୁତାପ ତା ହୃଦୟ ଭିତରେ କେବେ ଆସିବ। ସେଥିପାଇଁ ଭଜନ ବରଂ ଆମର କମ ହଉ, ଯେତିକି ପାରୁଛୁ ସେତିକି ସାମର୍ଥ୍ୟରେ ଆମେ, ଅଧିକ ଆମେ କରିପାରୁନି, ଠିକ ଅଛି, ଆଚାର୍ଯ୍ୟ ଅପରାଧରୁ ବଞ୍ଚିକି ରହିବା ଦରକାର, ତାହେଲେ ଆତ୍ମଚେତନାଟା ଆମେ ଆମେ କିଛି ଲାଭ କରିପାରିବା। ନହେଲେ ଆତ୍ମଚେତନା ଏତେ ସହଜ ଜିନିଷ ନାହିଁ, ଆମେ ଗୋଟେ କାରଣ ଆତ୍ମଚେତନା ବିଷୟରେ ଚାଲିଗଲା ଏବେ ପଏଣ୍ଟଟା ମୁଁ କହିଦେଲି। ଏସବୁ ଯେଉଁ ଜିନିଷ ଭଗବାନ କହୁଛନ୍ତି ତାକୁ ରିଏଲାଇଜେସନ ପାଇଁ ଏସବୁ ଫ୍ୟାକ୍ଟର ଗୁଡ଼ା ଆବଶ୍ୟକ। ହଁ, ଖାଲି ପଢ଼ିଦେଇକି ଆମେ କହିଦେବା ମୁଁ ଏସବୁ ଶକର ଅର୍ଥଟା ଜାଣିଦେଲି, ନାଇଁ ନାଇଁ, ତାର ଲିଙ୍କଟା କେଉଁ ସହିତ ରହୁଛି ସେଟାକୁ ବୁଝିବାକୁ ପଡ଼ିବ, ସବୁ ଏଥିପାଇଁ ରହୁଛି। ଆମକୁ ବହୁତ ସାବଧାନରେ, ଯେମିତି ଆମେ କାମ କ୍ରୋଧ ପାଇଁ ଆମେ ଚିନ୍ତା କରୁ ଯେ ଏ ସାଇଡ଼ରେ ବି ଏ ପାଇଁ ବି ଚିନ୍ତା କରିବା ଦରକାର, ଅପରାଧ ପାଇଁ ବି ଚିନ୍ତା କରିବା ଦରକାର, ସବୁ ଜିନିଷକୁ। ଜଣେ ସିରିୟସ୍ ଷ୍ଟୁଡେଣ୍ଟ ଯେ ଯେ ସ୍କୁଲରେ ଭଲ ଟପର ହେବା ପାଇଁ ଚାହୁଁଛି, ସେ ସବୁ ଟପିକରେ ସେ ଫୋକସ୍ କରେ, ସେ କହିବେନି ମୁଁ ଗୋଟେ ପାର୍ଟ ପଢ଼ିବି ଆଉ ଗୋଟେକୁ ଛାଡ଼ିଦେବି, କାରଣ ସେ ଚାହୁଁଛି ନା 99% ରଖିବ ବୋଲି। ସେ ଯେଉଁମାନେ ଭଗବାନ ଭଗବତ ପ୍ରାପ୍ତିରେ ଲାଳସା କରୁଛନ୍ତି ବା ପ୍ରୋଗ୍ରେସ୍ କରିବା ପାଇଁ ଚାହୁଁଛନ୍ତି, ସେ ସବୁ ଜିନିଷକୁ ଦେଖିବେ ଜୀବନରେ। ଆଉ ଗୋଟେ ସାଇଡ଼ ତୁମେ ଦେଖିଦେବ, ଖାଲି ଗୋଟେ ସାଇଡ଼ ଦେଖିବ ଆଉ ଗୋଟେ ସାଇଡ଼ ତୁମେ ଦେଖିବନି ନା, କେମିତି ହବ ସାର୍, ଏଇଟା ଏଇଟା ଇନବାଲାନ୍ସ ଟାଣ୍ଡ ପଳେଇବ, ତୁ ସବୁ କିଛି କରୁଥିବ ହେଲେ ଟାଣ୍ଡେ ପଳେଇଯିବ, ଅପରାଧ ସବୁଆଡ଼କୁ ଟାଣ୍ଡେ ପଳେଇଯିବ। ଠିକ୍ ଅଛି, ହରେ କୃଷ୍ଣ, ଜୟ ଶ୍ରୀମଦ୍ ଭଗବତ ଗୀତା କି ଜୟ, ଶ୍ରୀଲ ପ୍ରଭୁ ପାଶିଲ ଗୁରୁଦେବ କି ଜୟ, ନିତାଏ ଗୌର ପ୍ରମାନନ୍ଦେ।